मूकं करोति वाचालं पंगुं लंगयते गिरिं यत्कृपातमहं वंदे श्रीगुरु दीनतारिणी परमानंद माधव ओं नमो भगवते वासुदेवाय ओं नमो भगवते वासुदेवाय ओं नमो भगवते वासुदेवाय
सर्वप्रथम मुमर परमाराध्य गुरुदेव श्री श्रीमद गौर गोविंद गोस्वामी गुरुदेव अभय चरण कमल प्रणति निवेदन कर कृपा भिक्षा कर समर्पित हो संस्थार संस्थापक आचार्य कृष्ण कृपा श्रीमती श्री श्रीमद अभय चरण अरविंद भक्ति वेदांत स्वामी प्रभुपाद जी महाराज चरण कमल प्रणति निवेदन कर कृपा भिक्षा कर समस्त साधु गुरु वैष्णव आचार्य चरण कमल प्रणति निवेदन कर कृपा भिक्षा कर उपस्थित श्रोता वैष्णव मानंगु प्रणति निवेदन करी प्रभु श्री श्री गौर नित्यानंदंकर महत करुणारु आम माने श्रीमद भागवतमर नवम स्कंदरु जजाति महाराजंकर चरित श्रवण करुछे। गतकाली कथा जेउंटि विश्राम थिले तार सम्यक स्मरण करी आम माने आगु जिबा। परीक्षित महाराज प्रश्न उत्तर देवाक जा सुखदेव गोस्वामी अति सुंदर भाव किभली जजाति महाराज दुईज को वृष पर्वांगर कन्या शर्मिष्ठा आ शुक्राचार्य कन्या देवजानी को किभली विवाह कले वर्णना करुछंती। कारण सुखदेव गोस्वामी प्रसंग हिसाब से परीक्षित को एक आश्चर्य वस्तु लगला कि भली शुक्राचार्य प्रतिलोम विवाह को अनुमोदन कले अयम ईश्वर कृत जजाति आज क्षत्रिय हो कि जो ब्राह्मण कन्या देवजानी को विवाह हे प्रभुंकर कृत। गत काली शुणुले शर्मिष्ठा अति क्रोध वाक्य रे देवजानी को भर्सना कर कूप भितर पकई कि अवस्था वस्त्र नथिला विवस्त्र करी कूप भितर एते हिंसा भाव तक अंतर चली आस समय भितर जजाति महाराज मृगया करने को आद्रुथा जद्रुथा जलारथिम कूपे ददर्श भगवत इच्छा भगवान इच्छा रे सी जल खोजी खोजी आसी देखिले से कूप भितर जड़े उल्लग्न हो नारी पड़ती गत काल शुणुले वस्त्र को उत्तरी को देले पानी नाम पानी उज्जहार हस्त द्वारा हस्त को हस्त को धरी कूप भितर बाहर कले कि बाहर करदे देवजानी कहले हे महाराज जेहेतु आपण मोर हस्त को धारण कले मुझे अन्य कई पुरुष मोर हस्त को धारण न करंतु। सनातन धर्म एत श्रृंखला विवाह थरे हुंदे जो वैवाहिक संबंध जो स्थिर हुए जने पुरुष जने नारी को विवाह हो थर गोटे थर ता भीतर जदि नारी त्याग करके पलई गले भी पुरुष विवाह हो पारे कि नारी को जदि पुरुष त्याग कर दिंती नारी आउ थर विवाह पारे एवं केतोटी केतोटी जगार विशेष स्थान में मनु महाराज लिखिंट केतबले विवाह हो पारे द्वितीय विवाह केतबले करि पारे जने मनु महाराज विशेष परिस्थिति लिखिंट जब जनकर स्वामी अच्छी जन राजा से राणी अनुमति देवे स्वामी को कह महाराज ଯେହେତୁ କୌଣସି ପୁତ୍ର ସନ୍ତାନ ମୋ ନିକଟରୁ ଜାତ ହେଉନାହାନ୍ତି, ସାମ୍ରାଜ୍ୟକୁ କିଏ ଚଳେଇବ? ଆପଣ ଆଉ ଗୋଟିଏ ଦ୍ୱିତୀୟ ବିବାହ କରନ୍ତୁ। ରାଣୀଙ୍କର ଅନୁମତିରେ ରାଜା ଆଉ ଗୋଟିଏ ପତ୍ନୀ ଗ୍ରହଣ କରିପାରିବେ। ବଡ଼ ଶୃଙ୍ଖଳା ଆମର ସନାତନ ଧର୍ମ, ଭାଗବତ ଧର୍ମ ଏତେ ଶୃଙ୍ଖଳିତ। ଦେବଯାନୀଟାକୁ ଜାଣିଥିଲେ, ମୋର ଯୌବନ ଅବସ୍ଥାରେ ଆପଣ ଯେହେତୁ ମୋ ହସ୍ତକୁ ସ୍ପର୍ଶ କରିଛନ୍ତି, ମୁଁ ଚାହୁଁଛି ଆଉ କେହି ମୋର ହସ୍ତକୁ ସ୍ପର୍ଶ ନ କରନ୍ତୁ। ଇଏ ନିଷେଧ କଲେ। ଯଦି କହିଲେ ନା ନା, ତୁମେ ଶୁକ୍ରାଚାର୍ଯ୍ୟଙ୍କର କନ୍ୟା, ତୁମେ ବ୍ରାହ୍ମଣ କନ୍ୟା, ବ୍ରାହ୍ମଣ କନ୍ୟାକୁ ବିବାହ ବାହୁଛି, ବ୍ରହ୍ମତ୍ୟା ଦୋଷ ଲାଗିବ। ବର୍ଣ୍ଣାନାମ ବ୍ରାହ୍ମଣ ଗୁରୁ, ସମାଜରେ କ'ଣ ଲୋକମାନେ ଜାଣିଛନ୍ତି? ବ୍ରାହ୍ମଣର ଉଚ୍ଚିଷ୍ଟ ବ୍ରାହ୍ମଣ ପୂର୍ବ ଏଇ କିଛି ଦିନ ପୂର୍ବରୁ ବ୍ରାହ୍ମଣମାନଙ୍କୁ କ'ଣ କରାଯାଏ? ବ୍ରାହ୍ମଣମାନେ ଗାଁକୁ ଆସିଲେ, ଘରକୁ ଆସିଲେ ତାଙ୍କର ପାଦ ଧୋଇକି ଜଳପାନ କରାଯାଏ। ତୁମେ ଯଦି ବ୍ରାହ୍ମଣଙ୍କୁ ସ୍ତ୍ରୀ କରିକି ରଖିଲେ, ଏକ ତ ବ୍ରହ୍ମତ୍ୟା ଦୋଷ ଲାଗିଲା, ଦ୍ୱିତୀୟରେ ବ୍ରାହ୍ମଣ କ'ଣ ହେଲା, ବ୍ରାହ୍ମଣୀ କ'ଣ କରିବ? ବ୍ରାହ୍ମଣର କନ୍ୟା ସେ ତୁମର ବସ୍ତ୍ର ଯଦି ବ୍ରାହ୍ମଣ ଆମ ଘରେ, କ୍ଷତ୍ରିୟର ଘରେ, ବୈଶ୍ୟର ଘରେ, ଶୂଦ୍ରର ଘରେ ବହୁ ହୁଏ, ତାହେଲେ ସେ ବସ୍ତ୍ର ସଫା କରିବ? ଉଚ୍ଚିଷ୍ଟ ବର୍ତ୍ତନକୁ, ଉଚ୍ଚିଷ୍ଟ ବାସନକୁ ସଫା କରିବ? ତାହେଲେ ସେ ସେବିକା ହେଇଗଲା ନା? ଆଉ ପ୍ରତିଲୋମ ବିବାହ କାହିଁକି ମନା କରାଯାଇଛି? ବେଦର ବହୁତ ସୁନ୍ଦର କାରଣ ଦିଆଯାଇଛି। ପ୍ରତିଲୋମ ବିବାହରେ ବେଦ ବିରୁଦ୍ଧ ଯେଉଁ ବିବାହ ହେଲା, ଏଥିରେ ବହୁ ବଡ଼ ଅନର୍ଥ ହବ। ସେଥିପାଇଁ ମନା କଲେ, ନିଷିଦ୍ଧୟମ୍ ପ୍ରତିଲୋମମ୍। ଯୁଜାତି କହିଲେ ନା ନା, ଏଇଟା ନିଷିଦ୍ଧ, ମୁଁ କ୍ଷତ୍ରିୟ, ମୁଁ ବ୍ରାହ୍ମଣ କନ୍ୟାର ହାତକୁ କିଭଳି ଧରିବି? କହିଲେ ନା, ମୁଁ ବ୍ରାହ୍ମଣ କନ୍ୟା ହେଲେ ସୁଦ୍ଧା ମୁଁ କୌଣସି ବ୍ରାହ୍ମଣ ପୁତ୍ରକୁ ବିବାହ ହେଇପାରିବିନି। କହିଲେ କାହିଁକି? ନା, ବୃହସ୍ପତିଙ୍କର ପୁତ୍ର କଚ ମୋତେ ଅଭିଶାପ ଦେଇଛନ୍ତି। ଗତକାଲି କଥା ଏଠୁ ବିଶ୍ରାମ ଥିଲେ। କଚସ୍ୟ ବାରସ୍ପତସ୍ୟ ସାପାଦ୍ୟମମ୍ ସପମ୍ ପୁରା, ବୃହସ୍ପତିଙ୍କର ପୁତ୍ର କଚ ମୋତେ ଅଭିଶାପ ଦେଇଛନ୍ତି। କାରଣ କଚ ଚାହୁଁଥିଲେ ବିବାହ ହେବା ପାଇଁ, ଏ ଦେବଯାନୀ ଚାହୁଁଥିଲେ କଚଙ୍କୁ ବିବାହ ହେବା ପାଇଁ, କିନ୍ତୁ ମନା କଲେ କଚ। କହିଲେ ନା, ଗୁରୁପୁତ୍ରୀ, ମହାଭାରତରେ ଏନା ପୁରାଣରେ ଏ ଶ୍ଳୋକ ଅଛନ୍ତି, ଏତେ ସୁନ୍ଦର କଥା କଚ କହିଛନ୍ତି। କହିଲେ ଦେବଯାନୀ, ମୋର ଗୁରୁ ଯେଭଳି ପୂଜ୍ୟ, ଆପଣ ବି ସେଭଳି ଗୁରୁ କନ୍ୟା ହିସାବରେ ପୂଜ୍ୟ, ମୁଁ କେବେ ବିବାହ ହେଇପାରିବିନି। କିନ୍ତୁ ଦେବଯାନୀ ପ୍ରାଣ ଦେଇଛନ୍ତି, ତିନିବାର ପ୍ରାଣ ଦେଇଛନ୍ତି, କାହାକୁ? ଏଇ କଚକୁ, ପିତାଙ୍କ ଅନୁରୋଧ କରିକି। କିନ୍ତୁ କହିଲେ ନା, ଅଧର୍ମ କାମ ମୁଁ କରିପାରିବିନି, ତୁମେ ମୋତେ ସାହାଯ୍ୟ କରିଛ କିନ୍ତୁ ମୁଁ ବିବାହ ହେଇପାରିବିନି। ଏଥିରେ ତାକୁ ଅଭିଶାପ ଦେଇଦେଲେ, ତୁମେ ଯେଉଁ ବିଦ୍ୟା ଲାଭ କରିଛ, ଏ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ତୁମେ ନିଜେ ପ୍ରୟୋଗ କରିପାରିବ ନାହିଁ। କହିଲେ ଠିକ୍ ଅଛି, ମୁଁ ପ୍ରୟୋଗ ନ କରିପାରିବି, କିନ୍ତୁ ମୁଁ ଅନ୍ୟ କାହାକୁ ଶିଖେଇଦେବି, ସେ ବିଦ୍ୟାଟା ରହିବ। ଯେହେତୁ ମୁଁ 1000 ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ପାଳନ କରିକି ବିଦ୍ୟାଟାକୁ ଶିକ୍ଷା କରିଛି, ବିଦ୍ୟାଟା ନଷ୍ଟ ହେବନି, ଆଉ ମୁଁ ବି ତୁମକୁ ପ୍ରତି ଅଭିଶାପ ଦେଉଛି। ତୁମେ ବ୍ରାହ୍ମଣର କନ୍ୟା ହେଇ, ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ହେଇ, ତୁମେ ଅନ୍ୟ ପ୍ରତି ଆକୃଷ୍ଟ ହେଉଛ, ତେଣୁ ତୁମେ ଆଉ ବ୍ରାହ୍ମଣ, ତୁମର ବର କେହି ବ୍ରାହ୍ମଣ ହେବେନି, ତୁମର ସ୍ୱାମୀ କେହି ବ୍ରାହ୍ମଣ ହେବେନି, ଅନ୍ୟ ବର୍ଣ୍ଣର ହେବେ। ଆଜି ଯେତେବେଳେ ତାଙ୍କର ହାତକୁ ଧରିଛନ୍ତି, ଦେବଯାନୀଙ୍କର ହାତକୁ, ଦେବଯାନୀ ସ୍ମରଣ କରାଇ ଦେଉଛନ୍ତି, ମୁଁ କଦାପି କୌଣସି ବ୍ରାହ୍ମଣଙ୍କୁ ବିବାହ ହେବି। ଏଇଟା କହିଲା ପରେ ସାଙ୍ଗେ ସାଙ୍ଗେ ପଳାଇଗଲେ, ଯୁଜାତି ଛାଡ଼ିଦେଲେ, ଯୁଜାତି ପଳାଇଗଲେ ରାଜ୍ୟକୁ। ଦେବଯାନୀ ବର୍ତ୍ତମାନ ଆସିଲେ, ୟଜାତି ଅନବି ପ୍ରତ୍ୟମ ଦୈବୋପହୃତାତ୍ମନ ମନସୁ ତଦ୍ଗତମ୍ ବୁଦ୍ଧ୍ୱା ପ୍ରତିଜଗ୍ରାହ ତଦ୍ବଚଃ। ବହୁତ ସୁନ୍ଦର ଯୁଜାତି ବିଚାର କଲେ, ମନୁଷ୍ୟକୁ ଭଗବାନ ବିଚାର ଶକ୍ତି ଦେଇଛନ୍ତି, ପଶୁପକ୍ଷୀର ବିଚାର ଅଛି କି? ଆଜ୍ଞା, ପଶୁପକ୍ଷୀରେ ଧର୍ମର ବିଚାର ନାହିଁ, କିନ୍ତୁ ଶରୀରର ବିଚାର ଅଛି। ମନୁଷ୍ୟର ଶରୀର ବିଚାର ନାହିଁ କି ଧର୍ମ ବିଚାର ନାହିଁ? ନାହିଁ ଆଜ୍ଞା, ମନୁଷ୍ୟ ପଶୁର ଧର୍ମ ବିଚାର ନାହିଁ। ପଶୁଟା ଶୋଇଥିବ ମନ୍ଦିର ଉପରେ, କୁକୁରଟା ତାକୁ ଗୋଡ଼େଇବେ, ଏ ପଳା ପଳା, ସେ ଯୁକ୍ତି କରୁଛି କି? ପଳେଇଆ ମଣିଷ ଯଦି କହିବେ ସେ ବସିକି ସେଠି ବିଗିଡ଼ି ଖାଉଥିବ, ଗଞ୍ଜେଇ ଖାଉଥିବ, କାହିଁକି ଯିବି? ଦେଖୁନା, କୁକୁରକୁ ହୋ ହୋ କହିଲେ ପଳେଇବ, କିନ୍ତୁ ମଣିଷଟି ବସିକି ଗଞ୍ଜେଇ ଖାଇବ, ମଦ ଖାଇବ, ତାକୁ କହିଲେ ମୁଁ କାହିଁକି ଏଠୁ ଯିବି? ମନ୍ଦିର ହେଲା କ'ଣ ହେଲା? ମଣିଷର ଧର୍ମ ବିଚାର ମଣିଷର ଅଛି, ପଶୁପକ୍ଷୀଙ୍କର ନାହିଁ। ମଣିଷର କିନ୍ତୁ ଦୁଇଟା ଜିନିଷ ନାହିଁ, ଧର୍ମ ବିଚାର ବି ଆଜିକାଲି ଚାଲିଗଲାଣି, ଆଉ ଶରୀର ବିଚାର ବି ନାହିଁ। କ'ଣ ଖାଇଲେ ଶରୀର ହୃଷ୍ଟପୃଷ୍ଟ ହେବ, ସୁନ୍ଦର ରହିବ, ସୁସ୍ଥ ରହିବ, ମୋ ପରିବାର ସୁଖୀ ରହିବେ, ତା ବି ନାହିଁ। ତ ଖାଇବାକୁ ପଡ଼ିବ, ତ ଯାହା ହେଲେ ଖାଅ। ଆରେ ମନୁଷ୍ୟ ପାଇଁ ଶାଗ ସବ୍ଜି ଭଗବାନ ବନେଇଛନ୍ତି, କୌଣସି ଆମିଷ ଜିନିଷ ବନେଇ ନାହାନ୍ତି। ତେଣୁ ମଣିଷକୁ ଭଲ ଲାଗୁଛି, ସେ ଖାଉଛି, ତାର ଶରୀର ବିଚାର ବି ନାହିଁ। ଯଦି ମନୁଷ୍ୟ ଶରୀର ବିଚାର ଥାଆନ୍ତା, ତାହେଲେ କ'ଣ ମଦ ପିଇ ଦିଅନ୍ତା କି, ଗୁଟୁକା ଖାଇଦିଅନ୍ତା କି, ପାନ ଖାଇଦିଅନ୍ତା କି? ତାର ଏଟା ଶରୀରର କ'ଣ ହିତକାର କାମରେ ଲାଗୁଛି? ଯଦି ବିଚାର କରେ ମୋ ଶରୀରରେ କ'ଣ ଏଥିରେ ଉପକାର ହେଉଛି, ବରଂ ଅପକାର ହେଉଛି। କିନ୍ତୁ ଏକ ଝିଅ ଏକ କ'ଣ ପାଟି କରୁଛ ଝିଅ, ବସ ଚୁପ କିଣି। ମନସୁ ତତ୍ ବୁଦ୍ଧୁମ ଗତ୍ୱା, ଏ ଝିଅ ମୋତେ କହୁଛି, ଭଲ ଯୁକ୍ତି ଦେଇକି ମୋତେ ବୁଝେଇ ଦେଉଛି। କିଏ? ଦେବଯାନୀ। ଯେ ମୋତେ କଚଙ୍କର ଅଭିଶାପ ଅଛି, ମୁଁ କୌଣସି ବ୍ରାହ୍ମଣ ପୁତ୍ରକୁ ବିବାହ ପାରିବିନି, ତେଣୁ ମୋତେ ବିବାହ ପାଇଁ କହୁଛି। ପ୍ରକୃତରେ ଏଇଟା କ'ଣ ଭଗବାନ ଚାହୁଁଛନ୍ତି କି? ଯଜାତି ଅନଭିପ୍ରତ୍ୟମ ଦୈବ ଉପହୃତ ଆତ୍ମାନ, ଦେଖିଲେ ତାଙ୍କର ମନ ପୁରା ଆକର୍ଷିତ ହେଉ ଦେବଯାନୀଙ୍କ ପ୍ରତି। ମନସ୍ତୁ ତଦ୍ଗତମ ବୁଦ୍ଧ୍ୱା, ବୁଦ୍ଧି ଦ୍ୱାରା ମନକୁ ବିଚାର କଲେ, ଏ ଶରୀର ଚାଲୁଛି କାହା ଦ୍ୱାରା? ଇନ୍ଦ୍ରିୟମାନଙ୍କ ଦ୍ୱାରା। ଇନ୍ଦ୍ରିୟମାନଙ୍କ ଭିତରେ ରାଜା କିଏ? ମନ। ମନ କିଭଳି କାମ କରୁଛି? କାହା ଉପସ୍ଥିତିରେ? ବୁଦ୍ଧି ଉପସ୍ଥିତିରେ। ଦେଖନ୍ତୁ, ଯେମିତି ଗୋଟେ ପାଗଳା, ପାଗଳାର ମନଟା କାମ କରୁଛି କି? ପାଗଳାର ମନଟା କାମ କରୁନି, କାହିଁକି ନା ତା ବୁଦ୍ଧିଟା କାମ କରୁନି, ସେ ପାଗଳ ହେଇଗଲା। ବୁଦ୍ଧି ପାଖରୁ ଜ୍ଞାନଟା ମନ ପାଖକୁ ଆସୁନି, ମନ ଧାରଣ କରିପାରୁନି, ସେଥିପାଇଁ ସେ ଆମେ ଗୋଟେ ବାସି ଜିନିଷକୁ ଖାଇପାରିବା, ଦୁର୍ଗନ୍ଧ ସ୍ଥାନରେ ବସିପାରିବା, କିନ୍ତୁ ପାଗଳା କ'ଣ କରୁଛି? ବାସି ମାସି କିଛି ଖାଇଦେଉଛି, ସେଠି ବସି ପଡ଼ୁଛି, ସେଠି ଝାଡ଼ା ଯାଉଛି, ଗାଧୋଉନି, କାହିଁକି ତା ମନ କାମ କରୁନି। ମନ କେମିତି କାମ କରୁନି ନା, ବୁଦ୍ଧି ପାଖରୁ ତାର ବୁଦ୍ଧିଟା ତାକୁ ମନକୁ ସହଯୋଗ କରୁନି, କିଛି ଜ୍ଞାନ ଦଉନି। ମନ ଉପରେ ହଉଛି ଶ୍ରେଷ୍ଠ ବୁଦ୍ଧି, ବୁଦ୍ଧି ଉପରେ ଶ୍ରେଷ୍ଠ କିଏ? ଆତ୍ମା। ଆତ୍ମାର ଉପସ୍ଥିତିରେ ବୁଦ୍ଧି କାମ କରିବ? ଆତ୍ମା ପଳେଇଗଲା ପରେ ଖାଲି ବୁଦ୍ଧି କାମ କରିବନି, ଆଉ ଆତ୍ମା ଏକାକି ବି କାମ କରିବନି। ଆତ୍ମାଠୁ ଶ୍ରେଷ୍ଠ କିଏ? ପରମାତ୍ମା। ପରମାତ୍ମା ତମେ ନିର୍ଦ୍ଦେଶ ଦେବେ, ଏ ଶରୀର ଜୀବାତ୍ମା ତୁମକୁ ଏ ଶରୀର ଛାଡ଼ିବାକୁ ପଡ଼ିବ, ବାସ୍। ସେତେବେଳେ ମନ, ବୁଦ୍ଧି, ଅହଙ୍କାର, ଆତ୍ମା, ଇନ୍ଦ୍ରିୟ, ଏମାନେ ସମସ୍ତେ ମିଶିକି ବି ରଖିପାରିବେନି, କାରଣ ପରମାତ୍ମାଙ୍କର ନିର୍ଦ୍ଦେଶ ଆସିଗଲା, ଏ ଶରୀର ମାଲିକ ସିଏ। ତେଣୁ ମନୁଷ୍ୟ ଯେଉଁ ବିଚାର କରୁଛି, ମୁଁ ଠିକ୍ କରୁଛି କି ଭୁଲ କରୁଛି, ପରମାତ୍ମା ଗୋଟେ ଜୀବକୁ ନିର୍ଦ୍ଦେଶ ଦିଅନ୍ତି। କିଏ କହିଲେ ଦେଖିବା ମୁଁ ଭୁଲ କର୍ମ କରିଛି, ମୁଁ ଜାଣିନି? ଭୁଲ କର୍ମ କରିବା ପୂର୍ବରୁ ପରମାତ୍ମା ତାଙ୍କୁ ନିର୍ଦ୍ଦେଶ ଦେବେ, ଏଇଟା ଭୁଲ ଜିନିଷ, କିନ୍ତୁ ଆମେ କାହିଁକି ଧରିପାରୁନେ? ଆମର ଅନ୍ତରରେ କାମ କ୍ରୋଧର ଆବରଣ ଗୁଡ଼ିକ ଅଛି। ଭୁଲ କେଉଁଟା, ଠିକ କେଉଁଟା ବିଚାର କରିପାରୁନେ। ମୁଁ ଏଇ କଥାରେ କହୁଥିଲି, ମୋତେ କନ୍ୟାଟି କିଏ କହୁଛନ୍ତି ଯଜାତି, ଏ କନ୍ୟାଟି ମୋତେ ବିବାହ ପାଇଁ କହୁଛନ୍ତି, ଏଇଟା କ'ଣ ପ୍ରଭୁଙ୍କର ଇଚ୍ଛା କି? ଇଏ ଯୁକ୍ତି ଦେଲେ କ'ଣ ମୁଁ ବିବାହ ହେଇଯିବି କି? ମନକୁ ପଚାରିଲେ, ବୁଦ୍ଧି କ'ଣ କହୁଛନ୍ତି? ବାଲ୍ୟମ ଆରଭ୍ୟ ମଦୀୟମନ କୁଚିତ ଅପି ଅଧର୍ମେ ଅରମତଃ, ମୋର ବାଲ୍ୟ ଅବସ୍ଥାରୁ ମୋର ମନ କେବେ ଅଧର୍ମରେ ଯାଇ। କିଏ କହୁଛନ୍ତି? ଯଜାତି। ଯିଏ ବାଲ୍ୟ ଅବସ୍ଥାରୁ ଯାହାଙ୍କର ମନ ଅଧର୍ମରେ ଯାଇନି, ଆଜି ଦେଖିବେ କ'ଣ ତାଙ୍କର ଅବସ୍ଥା ହେବ। ଆଜି ଶୁଣିବେ, ବାଲ୍ୟକାଳରୁ କେବେ ପାପ କରିନାହାନ୍ତି ଆମମାନଙ୍କ ଭିତରେ କିଏ କହିପାରିବ ମୁଁ ବାଲ୍ୟକାଳରୁ ପାପ କରିନି ବୋଲି? କାହାର ଆମର ଜ୍ଞାନ ନାହିଁ। ମୁଁ ବାଲ୍ୟକାଳରୁ କେବେ ପାପ କରିନି, ମୋର ମନ ହେଉଛି କିଭଳି ମନ? ଏଠି କହୁଛନ୍ତି ମତ୍ ପ୍ରଭୁ ତତ୍ଚରଣୈକ ଶରଣସ୍ୟ ମନୋ ମମ। ମୋ ପ୍ରଭୁଙ୍କର, ବିଷ୍ଣୁଙ୍କର, କୃଷ୍ଣଙ୍କର ଚରଣରେ ଶରଣ ହେଉଛି ମୋର ମନ। ମୋର ମନ କେବେ ହେଲେ ଭଗବାନଙ୍କ ଚରଣ, ରାଜକାର୍ଯ୍ୟ କଲେ ବି ମୋ ମନ ଭଗବାନଙ୍କ ଚରଣରୁ ହଟେ ନା। ଏଟାକୁ ପରାମର୍ଶ କରୁଛନ୍ତି ମନକୁ। ଏବଂ କାହିଁକି ନା, ଏଇ ଝିଅଟିକୁ ଦେଖିକି ଦେବଯାନୀ ଯେଉଁ ବାକ୍ୟ କହିଲେ ତାକୁ ମୁଁ ବିଚାର କରୁଛି ଏବଂ ଦେବଯାନୀକୁ ଦେଖିକି ଆକର୍ଷଣ ଲାଗୁଛି। ମହାତ୍ମା ମାନେ, ମହାପୁରୁଷ ମାନେ ଯାହାଙ୍କର ମନ ଶୁଦ୍ଧ ଅବସ୍ଥାରେ ଅଛି, ସେମାନେ ତ ବିଷୟର ପ୍ରଭାବରେ ରୁହନ୍ତିନି। ଯଯାତି ମହାରାଜ କହିଲେ ନା, ଏଇଭଳି କେତେ ଘଟଣା ପୁରାଣ ମାନଙ୍କର ଅଛି। ଯେତେବେଳେ ଦୁଷ୍ମନ୍ତ ଯାଇଥିଲେ କାହାଙ୍କ ଆଶ୍ରମକୁ, କଣୁଆ ମୁନିଙ୍କ ଆଶ୍ରମକୁ, ମୃଗୟା କରି କରି ଯାଉଁ ଯାଉଁ ସେଇଭଳି ଭେଟିଗଲେ। କାହାର? କଣୁଆ ମୁନିଙ୍କ ଆଶ୍ରମରେ ଅଛନ୍ତି କିଏ? ଶକୁନ୍ତଳା। ଦେଖିଥିଲେ ଆରେ ଆଜିକାଲି ଆମର କ'ଣ, ଶରୀର ଚେତନା ଅଛି, ଭଗବତ ଚେତନା ନାହିଁ, ଧର୍ମ ଅଧର୍ମ ବିଚାର ନାହିଁ, ମଣିଷ କାମାସକ୍ତ ହେଇଯାଇଛି, ଲୋଭାସକ୍ତ, ବିଷୟାସକ୍ତ ହେଇଛି, ତାର ବିଚାର ଶକ୍ତି କିଛି ରହୁନି। ସେଥିପାଇଁ ପର ପୁରୁଷ, ପର ନାରୀ, ପର ଧନ ଏଗୁଡ଼ିକୁ ଦେଖିଲା ମାନେ ଆମର ଆକର୍ଷଣ ଲାଗୁଛି। ଏହା ହଉନି ଆପଣଙ୍କୁ ଏଇଠି ଗୋଟେ ହଜାର ଟଙ୍କିଆ ବିଡ଼ା ନୋଟ୍ ପକେଇ ଦିଆ ହବ ଏବଂ କା ପକେଟରୁ ଖସିଲା ଆପଣ ଦେଖିଥିବେ, ମନ କ'ଣ କହିବ? ରଖିଦେବା ବୁଦ୍ଧି କହିବେ, ତା ଧନ୍ଦା ଡାକି କହିଦେବେ କି? ଯଦି ମନ ବଳବାନ ଥିବ, ବିଶ୍ୱାସ ଶକ୍ତି ଦିଅ, କା ରଖିଦେବା ମୁଁ ନା, ଭଗବାନ ଦେଲେ ତା ପକେଟରୁ ଖସି ପଡ଼ିଲା, ପ୍ରଭୁ ତ ଦେଲେ ଆଉ, ମନ ପରାମର୍ଶ କରିଦେବ ସାଙ୍ଗେ ସାଙ୍ଗେ, ଆମେ ବିଶ୍ୱାସ ଶକ୍ତ ମନେବା। କିନ୍ତୁ ଚାଣକ୍ୟ ପଣ୍ଡିତ କ'ଣ କହିଲେ, ପରଦର ବେଶୁ ଲୋଷ୍ଟ୍ର, ପର ଜିନିଷକୁ ଲୋଷ୍ଟ୍ର ଭଳିଆ ଦେଖିବ। ଲୋଷ୍ଟ୍ର ମାନେ ସାର୍ ମାଟି, ପରଦ୍ରବେଶୁ ଲୋଷ୍ଟ୍ରବତ୍, ପରଦାରାସୁ ମାତୃବତ୍, ପରର ସ୍ତ୍ରୀକୁ, ଦାରାକୁ ମା ଭଳି ଦେଖିବ। ଇଏ ତାଙ୍କର ତ ମା ଭଳି ଦୃଷ୍ଟି ଆସିବା କଥା। କାହାର? ଯଯାତିଙ୍କର, ଦୁଷ୍ମନ୍ତଙ୍କର। କିନ୍ତୁ ମନଟା କାହିଁକି ଆକର୍ଷିତ ହେଇଯାଉଛି? ସେ ତ ଅଧର୍ମ ମନ ନୁହେଁ। ଦୁଷ୍ମନ୍ତ ଦେଖିଦେଲେ ଶକୁନ୍ତଳାକୁ, ତାଙ୍କ ମନ ଆକର୍ଷିତ ହେଇଗଲା। ଆରେ ପଚାରିଲେ, ତୁମେ କଦାପି ବ୍ରାହ୍ମଣ କନ୍ୟା ନୁହଁ, ଏବଂ ଚ୍ୟାଲେଞ୍ଜ ଦେଇ କହିଲେ, ଭାଗବତରେ ପ୍ରସଙ୍ଗ ଅଛନ୍ତି ତ ନବମ ସ୍କନ୍ଧରେ, ବ୍ୟକ୍ତ ରାଜନ୍ୟ ତନୟା ବେଦ୍ୟାହମ ତ୍ୱାମ ସୁମଧ୍ୟମେ। ହେ ସୁମଧ୍ୟମେ, ମୋତେ ସ୍ପଷ୍ଟ କରି କୁହ, ତୁମେ ରାଜନ୍ୟର କନ୍ୟା, ତୁମେ ନିଶ୍ଚିତ ଭାବରେ କ୍ଷତ୍ରିୟ କନ୍ୟା, ତୁମେ ବ୍ରାହ୍ମଣ କନ୍ୟା ନୁହେଁ। କହିଲେ ତୁମେ କେମିତି ଜାଣିଲ? ନହି ଚେତ ପୌରବାଣମ ଅଧର୍ମେ ରମତେ କ୍ୱଚିତ୍। ଏ ପୁରୁବଂଶର କାହାର ମନ ଅଧର୍ମକୁ କେବେ ଯାଏ ନା? ଦେଖୁଛନ୍ତି, ଏଇ ଦୁଷ୍ମନ୍ତଙ୍କର ହଉଛନ୍ତି ଏଇ ପୁରୁବଂଶର, ଏଇ ଯଯାତିଙ୍କର ପୁତ୍ର ଯିଏ ପୁରୁ, ତାଙ୍କରି ବଂଶରେ। ଶକୁନ୍ତଳାକୁ ଦେଖିଦେଇ କହିଲେ, ଶକୁନ୍ତଳା ତୁମ ନାମ କ'ଣ? ନା ମୋ ନାଁ ଶକୁନ୍ତଳା। ତୁମେ ବ୍ରାହ୍ମଣ କନ୍ୟା ନୁହଁ, କଦାପି ବ୍ରାହ୍ମଣ କନ୍ୟା ନୁହଁ, ତୁମେ ବ୍ରାହ୍ମଣଙ୍କ ଆଶ୍ରମରେ ରହୁଛ କିନ୍ତୁ ବ୍ରାହ୍ମଣ କନ୍ୟା ନୁହଁ। ନା ପ୍ରମାଣ କ'ଣ? ନା ପ୍ରମାଣ ହେଉଛି ମୋ ମନ। ତୁମ ମନ କିଭଳି ପ୍ରମାଣ? ନା ଆମ ପୂର୍ବଂଶର ଲୋକମାନେ ଏତେ ଧାର୍ମିକ, ଆମ ମନ କେବେ ଅଧର୍ମକୁ ଯିବନି। ଯେହେତୁ ତୁମକୁ ଦେଖିଲା ପରେ ମୋର ମନ ଆକର୍ଷିତ ହେଉଛି, ସତ୍ୟ କରି କୁହ, ତୁମେ ବ୍ରାହ୍ମଣ ନା କ୍ଷତ୍ରିୟ କନ୍ୟା? କହିଲେ, ମୋ ବାପା ମାଙ୍କୁ ମୁଁ ଜାଣିନି, କିନ୍ତୁ ଠିକ କଥା ମୁଁ କହୁଛି, ମୋତେ କଣୁମୁନି କହିଛନ୍ତି, କଣୁମୁନି ଆଶ୍ରମରେ ନଥିଲେ, କଣୁମୁନି କହିଛନ୍ତି ମୋର ପିତା ହେଉଛନ୍ତି ବିଶ୍ୱାମିତ୍ର, ମୋର ମା ହେଉଛନ୍ତି ମେନକା, ମୁଁ କ୍ଷତ୍ରିୟ କନ୍ୟା। ତାର ପରେ ତାଙ୍କୁ ଭରତ ବୋଲି ପୁତ୍ର ଟିକେ ଦେଇଗଲେ ନେଇ କି ପଳେଇଗଲେ, କିନ୍ତୁ ପ୍ରଜାମାନେ ଜାଣନ୍ତି ନା, ପୁତ୍ର ବଡ଼ ହେଇଗଲେ ସିଂହ ସାଙ୍ଗରେ ଖେଳିଲେ, ଭାଗବତର ସିଂହ ସାଙ୍ଗରେ ଖେଳନ୍ତି ଭରତ, ବଡ଼ ତେଜସ୍ୱୀ ପୁତ୍ର। କାହିଁକି? ଏ ପୂର୍ବଂଶର ଦୁଷ୍ମନ୍ତଙ୍କର ପୁତ୍ର, ଶକୁନ୍ତଳା ଯେତେବେଳେ ପୁତ୍ରକୁ ଧରିକି ପୁତ୍ର ବଢ଼ିଗଲା, କଣ ମୁନି କହିଲେ, ମା ପୁଅଟିକୁ ନେଇକି ତୁମେ ରାଜାଙ୍କ ନିକଟକୁ ଯାଅ, ଏ ଛୁଆ ଏ ତୁମେ ରାଜାଙ୍କ ନିକଟକୁ ନେଇକି ଯାଅ, ଏବେ ରାଜଧାନୀରେ ବାସ କର, ଇଏ ବଡ଼ କୀର୍ତ୍ତିମାନ ପୁତ୍ର ହବ। ଯେତେବେଳେ ପୁତ୍ରକୁ ନେଇକି ଗଲେ ଦୁଷ୍ମନ୍ତ କ'ଣ କହିଲେ, ପ୍ରଜାଙ୍କୁ ଡରୁଛନ୍ତି ନା, ପ୍ରଜାମାନେ କମ୍ପ୍ଲେନ୍ କରିବେ, ଆରେ ଇଏ ସ୍ତ୍ରୀ କିଏ, ଏ ପୁତ୍ର କିଏ, କାହାକୁ ଆଣିକି ରଖିଲେଣି। ରାଜା ଦୁଷ୍ମନ୍ତ କହିଲେ, ନା ନା ତୁମେ ମୋର, ଇଏ ମୋର ପୁତ୍ର ନୁହେଁ କି ଇଏ ମୋର ସ୍ତ୍ରୀ ନୁହେଁ। ସେତେବେଳେ କିଏ ସାକ୍ଷୀ ଦେଲେ, ଦେବତାମାନେ ସାକ୍ଷୀ ଦେଲେ, ଆକାଶବାଣୀ ହେଲା, ଦୁଷ୍ମନ୍ତ ଏ ଶକୁନ୍ତଳା ହେଉଛନ୍ତି ତୁମର ସ୍ତ୍ରୀ, ତୁମେ ତାକୁ ଗ୍ରହଣ କର, ଏ ଭରତ ତୁମର ଅତି ତେଜିଆନ ପୁତ୍ର ହେବେ। ତେଣୁ ଆକାଶବାଣୀ ହେଲା ପରେ ପ୍ରଜାମାନେ ବିଶ୍ୱାସ କଲେ, ତାପରେ ତାଙ୍କୁ ରଖିଲେ ନା ଦୁଷ୍ମନ୍ତ। ମୁଁ ଏଇ କଥାରେ କହୁଥିଲି, ଦେବଯାନୀ ଏଇଟା କହିଲା ପରେ ଦେବଯାନୀଙ୍କ ପ୍ରତି ଯଯାତିଙ୍କର ମନ ଚାଲିଗଲା। ଯଯାତି ବିଚାର କଲେ, ମୋର ମନ ତ କେବେ ଅଧର୍ମରେ ଯାଏ ନା, ପର ନାରୀ ପ୍ରତି ପରଧନ ପ୍ରତି ଯାଉଥିବା ମନ କେବେ ଶୁଦ୍ଧି ମନ ନୁହେଁ, ପଣ୍ଡିତର ମନ ନୁହେଁ। ଯାହାର ମନ ପରଧନ ପ୍ରତି ଆକୃଷ୍ଟ, ଯାହାର ମନ ପରର ବର ନାରୀ ପ୍ରତି ଆକୃଷ୍ଟ, ତାର ମନକୁ କେବେ ଶୁଦ୍ଧ ମନ କୁହାଯାଇପାରିବନି, ଜ୍ଞାନୀର ମନ କୁହାଯାଇପାରିବନି, ସେଟା ଅଧାର୍ମିକ ଲୋକର ମନ, ଧାର୍ମିକ ଲୋକର ମନ କଥା ବି ନୁହେଁ। ମୋର ମନ ତ କେବେ ଯାଏ ନା, ଏ ଦେବଯାନକୁ ଦର୍ଶନ କରି କାହିଁକି ଏଭଳି ଯାଉଛି, ନିଶ୍ଚିତ ଭାବରେ ଏଠି ପ୍ରଭୁଙ୍କର ବିଧାନ। ମହାତ୍ମାମାନଙ୍କର ମନ ହେଉଛି ପ୍ରମାଣ, ତାଙ୍କୁ ପ୍ରମାଣ କିଛି ଆବଶ୍ୟକ ନାହିଁ। ତୃତୀୟ ଉଦାହରଣ ରାମଜୀ, ରାମଜୀ ଯେତେବେଳେ ଯାଇଛନ୍ତି ଡାକି ନେଇଗଲେ, ଚାଲ ସୀତାଙ୍କର କ'ଣ ପିତାଙ୍କ ଜନକ ମହାରାଜଙ୍କର ଧନୁଭଙ୍ଗ, ଶିବଧନୁଭଙ୍ଗ ହବ, ଉତ୍ସବ ହେଉଛି, ଯିଏ ଶିବଧନୁ ଭାଙ୍ଗିବ ସିଏ ସୀତାଙ୍କୁ ପ୍ରାପ୍ତ ହବ। ଇଏ ଦୁଇ ଭାଇ ଯାଇକି ବୁଲୁଛନ୍ତି କେଉଁଠି, ଉଦ୍ୟାନରେ, ଜନକଙ୍କ ଉଦ୍ୟାନରେ ଦେଖିଦେଲେ ସୀତାଙ୍କୁ। ସୀତାଙ୍କୁ ଦେଖିଦେଇ ରାମଜୀ ଆକୃଷ୍ଟ ହେଇଗଲେ। ଠିକ ଏଇ କଥା କହୁଛନ୍ତି, ଲକ୍ଷ୍ମଣଙ୍କୁ କହୁଛନ୍ତି, ଏତେ ସରଳ, ଯାସୁ ବିଲୋକ ଯାସୁ ବିଲୋକିଶୋଭା ସହଜ ପୁନୀତ ମୋର ମନ ଚୋଭା। ଏ ଭାଇ ଲକ୍ଷ୍ମଣ, ଯାସୁ ବିଲୋକି ଅଲୌକିକ ଶୋଭା, ଆରେ ରାମଜୀଙ୍କ ଠାରୁ କିଏ ଅଲୌକିକ ଶୋଭା ଅଛି ସଂସାରରେ, ରାମଜୀକୁ କିଏ ଆକର୍ଷଣ କରିବ। ଆମର ଗୋଟେ ମଳମୂତ୍ର କଫବାତର ପିତର ସ୍ୱରର ବୋଲି ଆମେ ଆକୃଷ୍ଟ ହେଇଯାଉଛେ ଗୋଟେ ମଳ କଫବାତ ପିତର ସ୍ୱରର ପ୍ରତି, ଏଇ ନା ଆମେ ଗୋଟେ ଜୀବ ପ୍ରତି ଆକୃଷ୍ଟ ହେଉଛେ, ପୁରୁଷ ନାରୀ ପ୍ରତି ଆକୃଷ୍ଟ, ନାରୀ ପୁରୁଷ ପ୍ରତି ଆକୃଷ୍ଟ, ଏଇ ଯେଉଁ ରୂପ ପ୍ରତି ଆକୃଷ୍ଟ ହେଉଛେ, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ପ୍ରତି ଆକୃଷ୍ଟ ହେଉଛେ, ଏଇଟା ପ୍ରାକୃତିକ ଜିନିଷ ନା, ଆଉ ଭଗବାନ କାହିଁ ଆକୃଷ୍ଟ ହେବେ କେଉଁ ନାରୀ ପ୍ରତି। ପ୍ରଭୁଙ୍କ ପାଖରେ ଲକ୍ଷ୍ମୀ, ଶତସହସ୍ର ଲକ୍ଷ୍ମୀ ଅଛନ୍ତି, ରାମଜୀ ସୀତାଙ୍କୁ ଦେଖିକି କହୁଛନ୍ତି ଏ କଥା, ଲକ୍ଷ୍ମଣ ଯାହାସୁ ବିଲୋକି ଅଲୌକିକ ଶୋଭା ସହଜ ପୁନୀତ ମୋର ମନ କ୍ଷୋଭା, ମୋ ମନ କାହିଁକି କ୍ଷୋଭ ହେଇଯାଉଛି।
ସକାରାନ ଜାନୁ ବିଧାତା ଫର କହିଁ ସୁବଦଙ୍ଗ ସୁନୁ ଭ୍ରାତା।
ଭାଇ ଏତେ ସରଳ ରାମ ଲକ୍ଷ୍ମଣ କହୁଛନ୍ତି, ଭାଇ ମୋ ଅଙ୍ଗ କାହିଁକି ଫରକୁଛି, ମୋ ଦକ୍ଷିଣ ଅଙ୍ଗ କାହିଁକି ଫରକୁଛି, ମୋର ଅଙ୍ଗରେ ସବୁ ଶୁଭ ଲକ୍ଷଣ କାହିଁକି ପ୍ରକାଶ, ସୀତାଙ୍କୁ ଦେଖିକି କାହିଁକି ରାମଜୀଙ୍କ ମନ କେବେ ଅଧର୍ମରେ ଯିବନି, ମହାତ୍ମାମାନଙ୍କର ମହାପୁରୁଷଙ୍କର ମନ କେବେ ଅଧର୍ମରେ ଯିବନି। ଲକ୍ଷ୍ମଣଙ୍କୁ ଏ କଥା ଆଜ୍ଞା ଲକ୍ଷ୍ମଣ କହିଲେନି, ଶେଷରେ ଗୁରୁଙ୍କୁ ବି ଆସିକି କହିଦେଲେ, ଗୁରୁଦେବ ଏଇ ଜନକ ନନ୍ଦିନୀ ସୀତାଙ୍କୁ ଦେଖିଲା ପରେ ମୋର ମନ କାହିଁକି ତାଙ୍କ ପ୍ରତି ଆକର୍ଷିତ ହେଉଛି। ଗୁରୁ ହସିଲେ, ଆରେ ରାମ ଏତେ ସରଳ। ରାମଜୀ ସେଠି ଗୋଟିଏ ପଦ କଥା କହିଛନ୍ତି, ଯେମିତି ଇଏ କହିଲେ, ନହିଁ ପୌରବାଣାଂ ମନ ଅଧର୍ମେ ରମତେ କୁଚିତ। ଦୁଷ୍ମନ୍ତ କହିଲେ, ଶକୁନ୍ତଳା ସତ୍ୟ କଥା କୁହ, ତୁମେ କ୍ଷତ୍ରିୟ କନ୍ୟା କଦା, ତୁମେ ବ୍ରାହ୍ମଣ କନ୍ୟା ନୁହେଁ, ତୁମେ କ୍ଷତ୍ରିୟ କନ୍ୟା, କାରଣ ଆମ ପୂର୍ବଂଶର ଯେଉଁମାନେ ରାଜା, ଏ ପୌରବଂଶୀମାନଙ୍କର ମନ ଅଧର୍ମକୁ ଯାଏ ନା। ଯଯାତି ସେଇଭଳି କହିଲେ, ମନସା ତତ୍ ବୁଦ୍ଧଙ୍ଗତ୍ଵାହା, ମନକୁ ବୁଝେଇଲେ ବୁଦ୍ଧି ଦ୍ୱାରା, ବୁଦ୍ଧି କହିଲା ହଁ ଇଏ ହଉଛି ତୁମର ସ୍ତ୍ରୀ। ମନ ଗୋଟିଏ ଏତେ ବଡ଼ ପ୍ରମାଣ, ଏଇ ମନ ଦ୍ୱାରା ହିଁ ଭଗବାନଙ୍କୁ ପାଇବା ନା, ନା ଆଉ କାହା ଦ୍ୱାରା ପାଇବା? ମନ ଦ୍ୱାରା ସଂସାରକୁ ପାଇଛେ ନା ଆଉ କ'ଣ ପାଇଛେ? ମନ ଏବଂ ମନୁଷ୍ୟାଣାମ କାରଣ, କେଉଁ କାରଣ? ବନ୍ଧ ମୁଖ୍ୟ। ମନୁଷ୍ୟର ବନ୍ଧନର କାରଣ ହେଉଛି କେତେବେଳେ, ଯେତେବେଳେ ବିଷୟ ଆବିଷ୍ଟ ହେଇଗଲା, ଏଇ ମନ ତାକୁ ବାନ୍ଧି ପକେଇବ ସଂସାରରେ। ଆଉ ଏଇ ମନ ମୁକ୍ତ ହବ କେତେବେଳେ, ଜୀବ କେତେବେଳେ ମୁକ୍ତ ହବ, ଯେତେବେଳେ ମନ ବିଷୟକୁ ତ୍ୟାଗ କରିଦେଲା, ହରିଙ୍କୁ ଧରିଲା। ମନ ଛାଡ଼ିକି ରହିପାରିବନି, ମନକୁ ଗୋଟେ ଦରକାର, ବିଷୟ ଦରକାର କିମ୍ବା ଭଗବାନ ଦରକାର। ଯଦି ବିଷୟରେ ଆବିଷ୍ଟ ହେଲେ ସଂସାର ରହିବା, ଯଦି ଭଗବାନଙ୍କୁ ଧରିଲେ ସଂସାରରୁ ପାର। ଆଉ କାହିଁକି ହରିନାମ କରିବା ପାଇଁ ବାରମ୍ବାର କୁହାଯାଉଛି? ବହୁ ବଡ଼ ଗୋଟେ ଦାଗ, କପଡ଼ାର ଦାଗ ଦେଖିଛନ୍ତି ନା, କପଡ଼ାରେ ଗୋଟେ ଦାଗ ଲାଗିଲା, ସାଧା ପାଣିରେ ଧୋଇଲେ ଯାଉଛି କି? ତାପରେ ବ୍ଲିଚିଂ ଦେବା, ଲେମ୍ବୁ ଦେବା, ଘଷି, ଗୋଟେ ଦାଗକୁ ଛଡ଼ିବା ପାଇଁ ଏତେ ପ୍ରୟାସ। ଅନନ୍ତ ଜନ୍ମରେ, ଏଇ ଜନ୍ମରେ କେତେ ମନର ମଇଳା ଅଛି, କେତେ ଭୋଗିବା ପାଇଁ ଇଚ୍ଛା ଅଛି, ଅନନ୍ତ ଜନ୍ମରେ ମନର ଏଇ ମଇଳା ବାସନା ଅଛି। ଏଇ ମନରୁ ଏଇଗୁଡ଼ିକ ଶୁଦ୍ଧ ହେଲେ ହିଁ ଶୁଦ୍ଧ ହରିଭଜନ କରିପାରିବା। ସେଥିପାଇଁ ଚୈତନ୍ୟ ମହାପ୍ରଭୁ କ'ଣ କହିଲେ, ଚେତୋ ଦର୍ପଣ ମାର୍ଜନମ ଭବ ମହାଦାବାଗ୍ନି ନିର୍ବାପଣମ। ଏ ନିଆଁ ଜଳୁଛି ଏଠି ଆଉ, ଭବ ମହାଦାବାଗ୍ନି, ଦାବାଗ୍ନି ପୂର୍ବରୁ ମହା ଲାଗେ ନା, ସଂସ୍କୃତ ହିସାବରେ ଗୋଟେ ଓଲଟା ହଉନି କି? ଦାବାଗ୍ନି ମାନେ ତ ବିଶାଳ ବଣରେ ଅଗ୍ନି ଲାଗିଲେ ତାକୁ ଦାବାଗ୍ନି କୁହନ୍ତି, ମହାଦାବାଗ୍ନି କାହିଁ କୁହାଗଲା? ଇଏ ଯୋଉ ଦାବାଗ୍ନି ଲାଗିଛି, ଇଏ ନିର୍ବାପିତ ହବନି। ଭଗବାନଙ୍କର କରୁଣା ନହେଲେ, ସାଧୁଗୁରୁଙ୍କର କରୁଣା ନହେଲେ ସଂସାର ଦୁଃଖ ଯିବନି। ସଂସାର ବିଷୟ ନହେଲେ ଦିବାନିଶି ହିଆ ଜଲେ, ଦିନରେ ରାତିରେ ସବୁବେଳେ ହୃଦୟରେ ନିଆଁ ଜଳୁଛି, ସବୁବେଳେ କଷ୍ଟ ନା, ଆଉ ଏଠି କ'ଣ ସୁଖ ଅଛି? କିଛି ସୁଖ ନାହିଁ। ବଣରେ ଯଦି ଅଗ୍ନି ଲାଗିଗଲା, ତାକୁ କେତେଟା କ'ଣ କୁହାଯାଏ, ଦମକଳ ଲାଗିଲେ ଲିଭେଇବେ? ଆଜ୍ଞା, ଲିଭେଇ ପାରିବେ? ବର୍ଷା ଦରକାର। ଏଠି ପିଲାମାନେ କି ପାଟି କରୁଛନ୍ତି? ବନର ଅଗ୍ନିକୁ ନିର୍ବାପିତ କେବଳ ବର୍ଷା କରିପାରିବେ, ବର୍ଷା ବିନା ବନର ଅଗ୍ନି କେବେ। ସେବେଳେ ସଂସାରରେ ଆମେ ଯେଉଁ କଷ୍ଟ ଭୋଗୁଛେ, ଏଇଟା କିଭଳି ନିର୍ବାପିତ ହବ? ଭଗବାନଙ୍କ କରୁଣାରେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏ ମନ କଥା ମୁଁ କହୁଥିଲି, ରାମଜୀ ସେଇ କଥା କହିଲେ, ଲକ୍ଷ୍ମଣ ମୋ ମନ ଉପରେ ମୋର ଏତେ ବଡ଼ ବିଶ୍ୱାସ, ମୋ ମନ କେବେ ଅଧର୍ମକୁ ଯିବନି। ରାମଙ୍କର ଯେଉଁ ଭାବନା, ଦୁଷ୍ମନ୍ତଙ୍କର ସେଇ ଭାବନା, ଯୁଧାତିଙ୍କର ସେଇ ଭାବନା। ମୋହି ଅତିଶୟ ପ୍ରତୀତ ମନ କେରି ଜେହି ସପନେ ହୁଁ ପର ନାରୀ ନ ହେରି। ଏ ଲକ୍ଷ୍ମଣ, ମୁଁ ସ୍ୱପ୍ନରେ ପର ନାରୀକୁ ବି ଦେଖିନି, ମୋ ମନ ଉପରେ ମୋର ଏତେ ବଡ଼ ବିଶ୍ୱାସ ଅଛି, ମୁଁ ସ୍ୱପ୍ନରେ ବି ପର ନାରୀକୁ ଦେଖିଲି, କିନ୍ତୁ ଏଇ ସୀତାଙ୍କୁ ଦେଖିଲା ପରେ ମୋର କାହିଁକି ଆକର୍ଷଣ ଆସୁଛି? ନିଶ୍ଚିତ ଇଏ ମୋର ଅଂଶ, ଇଏ ଲକ୍ଷ୍ମୀ। ରଘୁବଂଶିନୀ କର ସହଜ ସୁଭାଉ ମନକୁ ପନ୍ଥ ପର ଧର ନିନା ଯାଉ। ଏ ଲକ୍ଷ୍ମଣ, ତୁମେ ଭାବୁଛ କି ମୋ ମନ କୁପଥରେ ଯାଇଛି ବୋଲି? କହିଲେ ନା, ରଘୁବଂଶିନୀଙ୍କର ସହଜ ସ୍ୱଭାବ, ଏ ରଘୁବଂଶଙ୍କର ଏଇଟା ସହଜ ସ୍ୱଭାବ, ମନ କେବେ ଆମର କୁପଥରେ ଯିବନି। ନିଶ୍ଚିତ ଭାବରେ ଏଇ ସୀତାଙ୍କୁ ମୁଁ ବିବାହ ହେବି, ଧନକୁ ମୁଁ ଭାଙ୍ଗି। ମହାତ୍ମା ମାନଙ୍କର ମନ କେବେ ଖରାପ ରାସ୍ତାରେ ଯାଏ ନା, ମନରେ ଯେଉଁ ଭାବନା ଆସେ ଏଇଟା ତାଙ୍କର ପ୍ରମାଣ। ଯଜାତି ସେ ବିଚାର କରିଲେ, ମନସ୍ତୁ ତଦଗତମ ବୁଦ୍ଧ୍ୱା ପ୍ରତିଜଗ୍ରାହ ତତ ବଚଃ। ପ୍ରତିଜଗ୍ରାହ ଗ୍ରହଣ କଲେ, କାହା ବଚଃ? ତତ ବଚଃ, ଦେବଯାନୀ ବଚନକୁ ଗ୍ରହଣ କଲେ, ହଁ ମୁଁ ତୁମକୁ ବିବାହ ହେବି, ଏହା କହିକି ଯଜାତି ପଳେଇ ଆସେ। ଭଗବାନ କୁ ପ୍ରାପ୍ତ ହେବାକୁ ହେଲେ ଜଣେ ଧାର୍ମିକ ହେବାକୁ ପଡ଼େ। ଏଇଟା ପ୍ରଥମ ନେଚର, ପ୍ରଥମ ଗୁଣ। ଅଧାର୍ମିକ ବ୍ୟକ୍ତି କେବେ ହେଲେ ତାକୁ ମନ ସପୋର୍ଟ କରିବନି। ଆପଣ ଭୁଲ ରାସ୍ତାରେ ଯାଉନାହାନ୍ତି, ଆପଣ ଲୋକଙ୍କ ଆଗରେ ସବୁ ଠକେଇ ଦେଇକି ପଳେଇ ଆସିବେ, କିନ୍ତୁ ଆପଣଙ୍କ ମନ ଆପଣଙ୍କୁ ପରାସ୍ତ କରିଦେବ। ଅଧାର୍ମିକ ଲୋକର ବଳ ବେଶୀ ନାହିଁ ବା, ଦୁର୍ଯ୍ୟୋଧନ ସୈନ୍ୟ ଦୁର୍ଯ୍ୟୋଧନର ସୈନ୍ୟ ବଳ ଅଭାବ ଥିଲା କି? ଆଜ୍ଞା, ନାରାୟଣୀ ସେନା ଯାହା ପାଖରେ ଅଛନ୍ତି, ଦ୍ୱାରକାର ନାରାୟଣୀ ସେନା, ଭଗବାନ ଶ୍ରୀକୃଷ୍ଣ ନାରାୟଣୀ ସେନାକୁ ଦେଇଦେଇଥିଲେ। ଅତିମର୍ତ୍ତ୍ୟ ପୁରୁଷମାନେ ଥିଲେ ଯାହାଙ୍କୁ ଦେବତାମାନେ ଭୟ କରନ୍ତି, ପିତାମହ, ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ଏମାନେ ସବୁ ଅମର। କିନ୍ତୁ ଦୁର୍ଯ୍ୟୋଧନର ବାରମ୍ବାର ସନ୍ଦେହ ଆସୁଥିଲା, ଯୁଦ୍ଧରେ ମୁଁ ପରାସ୍ତ ହେବି। ଧୃତରାଷ୍ଟ୍ରର ବାରମ୍ବାର ସନ୍ଦେହ ଆସୁଥିଲା, ମୁଁ ଯୁଦ୍ଧରେ ପରାସ୍ତ ହେବି। କାହିଁକି? ଭୁଲ ପଥରେ ଯାଉଛନ୍ତି, ଅଧର୍ମ ପଥରେ ଯାଉଛନ୍ତି। ଅଧର୍ମର ବଳ ବେଶୀ ନାହିଁ, ଅଧର୍ମ ଯାହାର ମନ ଧର୍ମରେ ନାହିଁ। କାହିଁକି ବାରମ୍ବାର ଏ କଥା କୁହାଯାଉଛି? ଆଜ୍ଞା, ଆମିଷ ଖାଆନ୍ତୁନି, ନିଶା ଖାଆନ୍ତୁନି, ପାନ ବିଡ଼ି ଖାଆନ୍ତୁନି। କାହିଁକି? ଏ ଅଧର୍ମ ଜିନିଷ, ଆପଣ ଯାହା ଧର୍ମ କରନ୍ତୁ ଆପଣଙ୍କ ମନକୁ ସପୋର୍ଟ କରିବନି, ମନକୁ ଶକ୍ତି ଦେବନି, ଆପଣ ସନ୍ତୋଷ ପ୍ରାପ୍ତ ହେଇପାରିବେନି। ଧାର୍ମିକ ବ୍ୟକ୍ତି ସବୁବେଳେ ମନ ପରମାତ୍ମା ତାକୁ ସାହାଯ୍ୟ କରନ୍ତି, ତାଙ୍କର ମନକୁ ଭଗବାନ ମୋର ଅଛନ୍ତି, କାରଣ ସେ ଜାଣୁଛି ମୁଁ ଧର୍ମ ପଥରେ ଯାଉଛି। ତାକୁ ଅନ୍ତରରୁ ବଳ ଆସିବ, ସେ ଭାଙ୍ଗିବନି କେବେ। ଦେବଯାନୀ ଫେରିଲେ, ଦେବଯାନୀ ଫେରି ବର୍ତ୍ତମାନ ତାଙ୍କ ବାବାଙ୍କ ଆଗରେ ସବୁ କଥା କହିଦେବେ। ଯଜାତି ପଳେଇଗଲେ, ପ୍ରତିଜଗ୍ରାହ ତତ୍ବଚ, ଠିକ ଅଛି ମୁଁ ତୁମକୁ ବିବାହ ହେବି, କିନ୍ତୁ ବିବାହ ବି ମାନେ ଯେ ସେଠି ବିବାହ ହେଇଗଲେ, ବିବାହ ପିତାଙ୍କ ଦ୍ୱାରା ହେବ, ପିତା ସ୍ୱୀକୃତି ଦେଲେ। ଯଦି ପିତା ମନୁ ମହାରାଜ କହିଲେ, ଯଦି ବାବା ନାହାନ୍ତି ଝିଅ କେମିତି ବିବାହ ହେବ? ବଡ଼ ଭାଇ, ବାବା ଚାଲିଗଲା ପରେ ବଡ଼ ଭାଇ ହେଉଛନ୍ତି ବାପା, ତାଙ୍କର ପରାମର୍ଶରେ ସବୁ କାର୍ଯ୍ୟ କରାହେବ। ଯଦି ଭଉଣୀ ଅଛନ୍ତି, ବଡ଼ ଭାଇ ବିବାହ କରିବ। ପିତର ଭ୍ରାତର ଅପି ବାହା, ମନୁ ମହାରାଜ ଦେଖିଲେ ଭାଇ ବି ଯୋଉଠି ସ୍ଥିର କରିବ, ହଁ ଏଇଠି ସେ ବିବାହ ହେବ, ବିବାହ ହେବ, ଆଉ ସେଠି କିଛି କମ୍ପ୍ଲେନ୍ କରିପାରିବେ। ପିତା ଦାନ କରିନାହାନ୍ତି, ଶୁକ୍ରାଚାର୍ଯ୍ୟ ଦାନ କରିନାହାନ୍ତି, କିନ୍ତୁ ଇଏ କ'ଣ କଲେ? ଗତେ ରାଜନି ସାଧିରେ ତତ୍ର ସ୍ମାରୁଦତି ପିତୁ ନିବେଦୟତ ତତ୍ ସର୍ବଂ ଉକ୍ତ ଶର୍ମିଷ୍ଠୟା କୃତମ୍। ଏଠି ଗଲେ ଗତେରା ପାର୍ଥ ସେ କରେ ଦୋକାନ ନା କ'ଣ, ସେଠି ଦେଖିଲା ସେ ଛୁଆମାନେ ପାଟି କରୁଛନ୍ତି। ଗତେ ରାଜନିଶ ଧୀରେ ତତ୍ରସ୍ଥ ରୁଦତି ସତୀ, ସିଧା ଦେବଯାନୀ ଗଲେ ବାବାଙ୍କ ଆଗରେ ଭୋ ଭୋଇ କାନ୍ଦିଲେ ଏବଂ କ'ଣ କହିଲେ? ନିବେଦ ତତ୍ ସର୍ବମ୍ ଉକ୍ତା ଶର୍ମିଷ୍ଠୟା କୃତମ୍। ଶର୍ମିଷ୍ଠା ଯାହା କହିଥିଲେ କ'ଣ କହିଥିଲେ? ବଳିଭୁଜ କାକ, କାକ ଉଚ୍ଚିଷ୍ଟ ଖାଇଲା ଭଳି ଆମ ଘରେ ରହିଛ, ଭିକ୍ଷୁକି, ଏଇ କଥାଟା କହିଲେ। କିନ୍ତୁ ଗୋଟିଏ କଥା କହିଲେନି, ଇଏ ଯାହା କହିଛନ୍ତି, ଆଜ୍ଞା ଇଏ ଯୋଉ ଗାଳି ଦେଇଛନ୍ତି ଶର୍ମିଷ୍ଠାଙ୍କୁ, ଏଇଟା କହିଲେ। ଦେଖନ୍ତୁ ଇଏ ଗୋଟେ ଦୋଷ ରହିଗଲା, ଅନ୍ୟର ଦୋଷ ଦେଖିବାଟା ବହୁତ ସହଜ। କେଉଁମାନେ ବୈକୁଣ୍ଠକୁ ଯିବେ ଆଜ୍ଞା? କେଉଁମାନେ ଭକ୍ତି ପଥରେ ଅଗ୍ରଗତି କରିବେ? ଯେଉଁମାନଙ୍କ ଦୋଷ ନିଜ ଆଖି ଆଗରେ ଦେଖାଯାଉଛି, ଯିଏ ନିଜ ଦୋଷକୁ ଦେଖିପାରେ ସେ ସଂସାରରେ ମହାତ୍ମା, ଯିଏ ପରଦୋଷକୁ ଅତିଶୀଘ୍ର ଗ୍ରହଣ କରିପାରେ ସେ ହେଉଛି ଦୁରାତ୍ମା। ନିଜ ଭଗବାନଙ୍କର ଗୋଟେ ବହୁ ବଡ଼ କରୁଣା, ଯେତେବେଳେ ଭଗବାନ କରୁଣା କରିବେ ଆପଣ ନିଜର ଦୋଷଟାକୁ ସବୁବେଳେ ଦେଖିବେ। ମନଟା କ'ଣ କରିବେ କି? ମନଟାର କାମ ହେଲା ସେ ଅନ୍ୟର ଦୋଷଟାକୁ ଦେଖିବ, ତାର କାମ। ସେ ଆମର ଗୁରୁଦେବ କୁହନ୍ତି, ଛୁଞ୍ଚି କହୁଛି ଚାଲୁଣି ତୋ ପଛ, ଏ ଚାଲୁଣି କହୁଛି ଛୁଞ୍ଚି, ଚାଲୁଣି ବୁଝିପାରୁଛନ୍ତି ନା? ଚାଲୁଣି କହୁ ଛୁଞ୍ଚି ତୋର ଗୋଟେ କଣା ଅଛି, ଛୁଞ୍ଚି ଯଦି ପଚାରିବ ତୋ ପଛଟାକୁ ଦେଖ ତୋର କେତେଟା କଣା ଅଛି, ତୋର ପଛରେ ସହସ୍ର କଣା ଅଛି। ଆମର ଅବସ୍ଥା ଆଜି ଏହା ହେଇଛି ସବୁ ଜାଗାରେ। ଏଇଟା ଯେଉଁ ନଥିଲା ଯେଉଁ ମୋବାଇଲ ହେଲା ପରେ ବେଶୀ ହେଇଗଲା, ଖାଲି ଦୋଷର ପ୍ରଚାର, ଇଏ ଏହା କଲା ସେ ସେୟା କଲା ସେ ସେ ଇମିଡିଏଟଲି ଆସିକି ପହଞ୍ଚିଯାଉଛୁ। କଳିର ଏତେ ବଡ଼ ଗୋଟେ ସୁନ୍ଦର ଯନ୍ତ୍ର ତିଆରି କରାଗଲା, ବୈକୁଣ୍ଠକୁ ଆଉ କେହି ବି ନ ଯାଇପାରିବେ, ଖାଲି କଳି ଗୋଳ ଲାଗି ଛଟପଟିକି ଏଇଠି ପଡ଼ିକି ରହିବେ। ବୈଜ୍ଞାନିକ ମଥାରେ ପଶି କଳି ଗୋଟେ ତିଆରି କରିଦେଲା, ଖାଲି ଦୋଷର ପ୍ରଚାର ନା। ଆଉ ଆଗରୁ ଲୋକ ତ ଜାଣିପାରୁନଥିଲେ କିଏ କେଉଁଠି କ'ଣ କଲା କ'ଣ ନାହିଁ, ଏବେ ସାଙ୍ଗେ ସାଙ୍ଗେ ପ୍ରଚାର। ଦେଖନ୍ତୁ ଶର୍ମିଷ୍ଠା ଭିକ୍ଷୁକ ବୋଲି କହିଲେ, କାକ ବୋଲି କହିଲେ, ଏଇଟା କିଏ କହିଲେ, ଦେବଯାନୀ କହିଲେ। କିନ୍ତୁ ଦେବଯାନୀ ତ କହିବା ଦରକାର, ବାପା ମୁଁ ତାଙ୍କୁ ଏଇଭଳି ଗାଳି ଦେଲା ପରେ ସେ ଏମିତି କହିଲେ, ସେ କଥା କହିଲେ, ଏଇ ଗୋଟେ ଦୋଷ ରହିଗଲା ଦେବଯାନୀଙ୍କର। ମହାତ୍ମା ବୁଦ୍ଧ ତାଙ୍କର ଶିଷ୍ୟ ଗୋଟେ ଶିକ୍ଷା ଦେଲେ, ଶିଷ୍ୟ କହିଲା ଗୁରୁଦେବ ମୋତେ ଆଜ୍ଞା ଦିଅନ୍ତୁ ମୁଁ ଟିକେ ବୁଲିବା ପାଇଁ ଯିବି। କହିଲେ ନା ବାପା ବାହାରକୁ ବୁଲିବା ପାଇଁ ଯାଅ ନା, କାରଣ ବାହାରକୁ ବୁଲିଲା ମାନେ ତୁମେ ଅନ୍ୟର ଦୋଷଟା ଦେଖିବ। କହିଲେ ତୁମେ ବାହାରକୁ ଯିବା ପାଇଁ ଚାହୁଁଛ, ତୁମେ ଜାଣିଛ ବାହାରକୁ ଗଲେ ପରୀକ୍ଷା ତାଙ୍କୁ କରୁଛନ୍ତି, ତୁମେ ବାହାରକୁ ଗଲା ମାନେ ଲୋକମାନେ ତୁମକୁ ଗାଳି ଦେବେ, ତୁମେ କ'ଣ ଭାବିବ କୁହ। କହିଲେ ଗାଳି ଦେଲା ମାନେ ମୁଁ ସେ ଲୋକକୁ ଭାରି ପ୍ରଶଂସା କରିବି। ଗାଳି ଦେଲେ ପ୍ରଶଂସା କେମିତି କରିବ ନା, ମୁଁ ଭାବିବି ଲୋକଟି ମୋତେ ଗାଳି ଦେଲା କିନ୍ତୁ ମୋ ଉପରେ ଧୂଳି ପକେଇଲାନି କି ମୋତେ ଥାପଡ଼ ମାରିଲା, ଭଲ କରିଛି ଟିକେ ଗାଳି ଦେଇଦେଇଛି। ଭଗବାନ ବୁଦ୍ଧଦେବ ପଚାରିଲେ, ରେ ବାପା ଯଦି ତତେ କିଏ ଗାଳି ଧୂଳି ପକାନ୍ତି ଆଉ ଥାପଡ଼ ମାରନ୍ତି ତାକୁ କ'ଣ କହିବୁ, ତାର କ'ଣ ଦୋଷ ଦେଖିବୁ? ନା ଆଜ୍ଞା ସିଏ ବି ଭଲ କରିଛନ୍ତି, ତାର ଦୋଷ କିଛି ନାହିଁ। ନା କାହିଁକି ମୋ ଉପରେ ଧୂଳି ପକେଇଲେ, ମୋତେ ଗୋଟେ ହାତରେ ଚାପଡ଼ଟେ ମାରିଦେଲେ, କିନ୍ତୁ ଯାହା ମୋତେ ଠେଙ୍ଗାରେ ବାଡ଼େଇ ନା, ମୁଁ ଏଇଥିପାଇଁ ସେ ଲୋକକୁ ପ୍ରଶଂସା କରିବି। କହିଲା ଆଚ୍ଛା ବାପା, ସେ ଲୋକର ବି ଦୋଷ ଦେଖିବୁନି, କିନ୍ତୁ ଠେଙ୍ଗାରେ ବାଡ଼େଇବା ଲୋକ ଦୁଷ୍ଟ ଲୋକ ବି ବହୁତ ବୁଲୁଛନ୍ତି, ତୋତେ ଯଦି ଠେଙ୍ଗାରେ ପିଟିଲେ ତାହେଲେ ସେ ଯେଉଁ ଲୋକ ଠେଙ୍ଗାରେ ପିଟିବ ତାକୁ କେଉଁ ଦୃଷ୍ଟିରେ ଦେଖିବ? କହିଲେ ଗୁରୁଦେବ ଭଗବାନ ବୁଦ୍ଧକୁ କହୁଛନ୍ତି, କେତେ ଉଚ୍ଚା ଶିଷ୍ୟ ଥିଲେ ସଂସାରରେ ଦେଖ। କହିଲେ ଯିଏ ମୋତେ ଠେଙ୍ଗାରେ ବାଡ଼େଇବ ତାଙ୍କୁ ମୁଁ ଆହୁରି ପ୍ରଶଂସା କରିବି, କାହିଁକି ଯାହା ଭଗବାନଙ୍କ ଦ୍ୱାରା ସେ ତଲବାରରେ ମୋତେ ମାରିନି, ଅସ୍ତ୍ରରେ ମୋତେ ମାରିଲାନି, ମୋତେ ବଞ୍ଚେଇଦେଲା। ତ ଭଗବାନ ବୁଦ୍ଧ ପରୀକ୍ଷା କଲେ, ଦେଖିବା ରେ ବାପା ଚୋର ଡକାୟତଙ୍କର ତ ଅଭାବ ନାହିଁ, ସିଏ କେତେବେଳେ ତ ଅସ୍ତ୍ରରେ ମାରିଦେଇ ପାରନ୍ତି, ଯଦି ଅସ୍ତ୍ର ଧରି ତୁମକୁ ମାରନ୍ତି। ନା ଗୁରୁଦେବ ମୁଁ ସେ ଲୋକ ବି ପ୍ରଶଂସା କରିବି, କାହିଁକି ନା ମରଣ ତ ନିଶ୍ଚିତ ହବ ଆଉ ସଂସାରଟା ହେଉଛି ଦୁଃଖମୟ, ଏ ଭଗବାନଙ୍କ ଇଚ୍ଛାରେ ସେ ମୋତେ ଅସ୍ତ୍ର ଧରିକି ମାରିନେଲା ବୋଲି ମୁଁ ଭାବିବି, କାହିଁକି ନା ସଂସାରରେ ବଞ୍ଚିବାକୁ ହେଲେ ବହୁ ଦୁଃଖ ନା ସୁଖ, ଏଠି ବଞ୍ଚିବା ମାନେ ପ୍ରତିଦିନ ସକାଳୁ ଡାଇରୀ ଖାଲି ଭୁଲେ ଯିବ ଦୁଃଖରେ, ଆଜି ଗୋଟେ ଦିନ ଡାଇରୀ ଲେଖୁନାହାନ୍ତି କ'ଣ ସୁଖ ଅଛି ଜାଣିବେ, ଦୁଃଖ ଦୁଃଖ ଏ ଶରୀରରେ ଦୁଃଖ ଭୋଗିବ କି ସେସବୁ ଆତ୍ମହତ୍ୟା କରିଥାନ୍ତି। ମୁଁ ଭାବିବି ଆତ୍ମହତ୍ୟା କାହିଁକି, ମରିକି ଭୂତ ହେଇଥାନ୍ତି ପ୍ରେତ ହେଇଥାନ୍ତି, ବରଂ ସେ ଲୋକଟା ମୋତେ ଅସ୍ତ୍ରରେ ମାରିଦେଲା, ଭଲ କଲା ଭଗବାନ ତା ଦ୍ୱାରା ମାରିଦେଲେ। ବୁଦ୍ଧଦେବ କହିଲେ ହଁ ବର୍ତ୍ତମାନ ତୁ ପରୀକ୍ଷାରେ ପାସ୍ କରିବୁ, ଯା ଏବେ ତୁ ବୁଲିଲେ ତୋର କାହାର ଗୁଣ ଦୋଷ ଏ କାହାର ଦୋଷ ତାକୁ ଆଉ ତୁ ଦେଖିବୁନୁ, ତୁ ବର୍ତ୍ତମାନ ପରିବ୍ରାଜକ ହବୁ। ସେଥିପାଇଁ ଆମର ଆଚାର୍ଯ୍ୟମାନଙ୍କୁ କ'ଣ କୁହାଯାଏ, ଜୟଂ ବିଷ୍ଣୁପାଦ ପରମହଂସ ପରିବ୍ରାଜକ ଆଚାର୍ଯ୍ୟ। ପରମହଂସ ସେ ଜୀବର ଦୋଷକୁ ଗୁଣକୁ ସଂସାରର ଦୋଷ ଗୁଣକୁ ଦେଖନ୍ତିନି, ହଂସ ଆଉ ପରମହଂସ, ହଂସ କ'ଣ କରେ କ୍ଷୀର ଆଉ ପାଣିକି ମିଶେଇକି ହଂସକୁ ଦେଇଦେବେ, ହଂସ ଥଣ୍ଟ ବୁଡ଼େଇକି କେବଳ କ୍ଷୀରକୁ ନେଇ ପଳେଇବ ପାଣିଟାକୁ ଛାଡ଼ିଦେବ। ପରୀକ୍ଷା କରିବେ ନା କରିବେ, କିନ୍ତୁ ଗୌଡ଼ୀୟ ସାଧୁ ଆଚାର୍ଯ୍ୟବର୍ଗ ମାନେ କ'ଣ ନା ପରମହଂସ, ସେ ଥଣ୍ଟ ପୁରେଇକି ଅଲଗା କରୁଛି, କିନ୍ତୁ ଆଚାର୍ଯ୍ୟମାନେ ଦର୍ଶନ କରି ଜାଣିଦେବେ ଏଥିରେ ସାର କ'ଣ, ସାର କ'ଣ ସେ ଥଣ୍ଟ ବୁଡ଼ିବା ଦରକାର, ସେ ସାରଟାକୁ ଗ୍ରହଣ କରିନେଇଛି ଆଉ ପରିବ୍ରାଜନ କରନ୍ତି, ପରିବ୍ରାଜନ କରି ଅନ୍ୟର ଦୋଷ ଏଇ ବୁଦ୍ଧଦେବଙ୍କର ଶେଷ ଭଳିଆ କାହାର ଦୋଷ ଦେଖନ୍ତିନି, ସମସ୍ତଙ୍କର ଉପକାର କରନ୍ତି। ଆଉ ମହାପ୍ରଭୁ ଯେଉଁଦିନ ଆଦେଶ ଦେଇଥିଲେ ସୁନା ସୁନା ନିତ୍ୟାନନ୍ଦ
ସୁନା ହରି ଦାସ ସୁନା ସୁନା ନିତ୍ୟାନନ୍ଦ ସୁନା ହରି ସର୍ବତ୍ର ଆମର ଆଜ୍ଞା କର ପ୍ରକାଶ ସର୍ବତ୍ର ଆମର ପ୍ରତି ଘରେ ଘରେ ଯାଏ ମାଗ ଏଇ ଭିକ୍ଷା ପ୍ରତି ଘରେ ଘରେ ଗିଆ ମାଗ ଏଇ ବୋଲ କୃଷ୍ଣ ଭଜ କୃଷ୍ଣ କର କୃଷ୍ଣ ଶିକ୍ଷା ବୋଲ କୃଷ୍ଣ
ଏଇଟା ଆମର ଭିକ୍ଷା ନା ଆଉ ଏ ମହାପ୍ରଭୁଙ୍କ ଧାରାରେ କଣ ଆମେ ସାଧୁ କାହିଁକି ହୁଅନ୍ତି କି ସାଧୁ କଣ ବାହାର ଲୋକମାନେ ମନ୍ଦିର କରିକି ବଡ଼ ହୁଅନ୍ତି ନାଇଁ କି ବହୁ ବଡ଼ ମନ୍ଦିର କରିଦେବି ମୋର ନାଁ ରହିବ ଏଥିପାଇଁ ଆମର ନାହିଁ ମହାପ୍ରଭୁଙ୍କ ଧାରା ଯେଉଁମାନେ ଆସିବେ ସେମାନେ ଗୋଟେ ଭିକ୍ଷା ମାଗିବେ ଭିକ୍ଷା ମାଗିବେନି ଆଜ୍ଞା ଛଞ୍ଚା କିଛି ଦିଅନ୍ତୁ ଆଜ୍ଞା ଚଳିବି ମହାପ୍ରଭୁ ନିତ୍ୟାନନ୍ଦ ଆଉ ହରିଦାସକୁ ପଠାଉଛନ୍ତି କଣ ଭିକ୍ଷା ମାଗିବ ଶୁନ ଶୁନ ନିତ୍ୟାନନ୍ଦ ଶୁନ ହରିଦାସ କାହିଁ ତୁମେ ଦି ଜଣ ଗଲେ ତୁମେ ପରିବ୍ରାଜକ ବା ତୁମେ ଅନ୍ୟର ଦୋଷ ଦେଖିବନି ସେଥିପାଇଁ ଜଗାଇ ମାଧାଇ ଇବା ମହାପ୍ରଭୁ ଆଦେଶ ଦେଲା ପରେ ପ୍ରଥମେ ଭେଟିଲେ ଜଗାଇ ମାଧାଇ ଏ ବ୍ରାହ୍ମଣ ମାନେ ହସୁଛନ୍ତି ଲୋକମାନେ ହସୁଛନ୍ତି କାରଣ ଜଗାଇ ମାଧାଇ କହୁଛନ୍ତି କୃଷ୍ଣ ମହାପ୍ରଭୁ କହିଛନ୍ତି ସମସ୍ତେ କହିବ କୃଷ୍ଣ ବୋଲା କୃଷ୍ଣ ବୋଲା ଇଏ ଜଗାଇ ମାଧାଇ କୃଷ୍ଣ ବୋଲି ଜଗାଇ ମାଧାଇ ଉଠିଲା ଦୌଡ଼ିଲା ମାରିବା ନାଇଁ କି ଆଉ ଦୁଇ ଜଣ ଜାଗା ଧାଉଁଛନ୍ତି ବ୍ରାହ୍ମଣ ମାନେ ହସୁଛନ୍ତି କହିଲେ କୃଷ୍ଣ ଏ ଠିକ ଏଇ ଦୁଇ ଜଣ ପାଲରେ ପଡ଼ିଛନ୍ତି ଏଥର ବା ଅଡ଼େଇକି ସଫା କରିବ ଆଉ ମଦ ଖାଇଛନ୍ତି ଧରିକ ମାଠିଆ ଧରି ଦୌଡ଼ିଲେ ଦୁଇ ଜଣ ଚାଲି ଆସିଲେ ଯାଇକି କହୁଛନ୍ତି ମହାପ୍ରଭୁ ପ୍ରଭୁ ଇଏ ନିତ୍ୟାନନ୍ଦ ସାଙ୍ଗରେ ମୁଁ ଯିବିନି ଆମ ପରିବାରଟା କି ପରିବାର କି ନିତ୍ୟାନନ୍ଦ ପରିବାର ବା ମାଡ଼ ଖାଇବା ପ୍ରେମ ଦିଆ ହେମନ୍ତ ଠାକୁର କଥା ଅଛେ ମାଡ଼ ଖାଇକି ପ୍ରେମ ଦେବା ଲୋକ କହିଲେ ଆଜ୍ଞା ମୁଁ ଏହା ସାଙ୍ଗରେ ଯିବିନି ଏଇଟା ପାଗଟା ହରିଦାସ କହୁଛନ୍ତି ମୁଁ ଏହା ସାଙ୍ଗରେ ଯିବିନି ଇଏ ମଦ୍ୟପଟା ଆପଣ କହିଥିଲେ ହରିନାମ ସମସ୍ତଙ୍କୁ କହିବା ଇଏ ମଦ୍ୟପ ସିଏ ଟଳ ଟଳ ହେଉଛନ୍ତି ତାକୁ କହୁଛନ୍ତି କୃଷ୍ଣ ବୋଲା ଆଜି ଆଜ୍ଞା ପ୍ରାଣରେ ବଞ୍ଚିକି ପଳେଇ ଆସିଲେ ମୁଁ ଆଉ ଏହା ସାଙ୍ଗରେ ଯିବିନି କହିଲେ ହରିଦାସ ନିତ୍ୟାନନ୍ଦ କହୁଛନ୍ତି ହରିଦାସ ଇଏ ଆଉ ଇଏ ଆମ ପ୍ରଭୁର କୀର୍ତ୍ତିଟାକୁ କିଏ ଜାଣିବ କୃଷ୍ଣ ଆସିକି ନଦିଆରେ ଅବତାର ହେଲେ କିଏ ଜାଣିଛନ୍ତି ଆଜି ଆମକୁ ଗୋଟେ ସୁଯୋଗ ମିଳିଛି ଯଦି ଜଗାଇ ମାଧାଇ ପ୍ରେମରେ ଏ ମଦ ଖାଇକି ଯେମିତି ଟଳମଳ ହେଉଛନ୍ତି ଯେତେବେଳେ ହରିନାମ କରିକି ଟଳମଳ ହେବେ ସେତେବେଳେ ଆମ ପ୍ରଭୁଙ୍କର ନାଁ ଜଗତରେ ବ୍ୟାପିବ ଆଙ୍କୁ ଉଦ୍ଧାର ନକରି ଛାଡ଼ିବା ଏଭଳିଆ ପାତକୀ ଆଉ କେଉଁଠି ମିଳିବେ ଚାଲ ଦେଖିଲେ ନା ମଦ୍ୟପର ଦୋଷକୁ ଦେଖିଲେ ଏଇ ଦୋଷ ଗୁଣ କଥା ମୁଁ ପଳେଇ ଆସିଛି ଏଠି ବୋଲ କୃଷ୍ଣ ପ୍ରତି ଘରେ ଘରେ ଗିଆ ମାଗ ଏଇ ଭିକ୍ଷା ବୈଷ୍ଣବ ଯେଉଁ ଭିକ୍ଷା କରେ ଯଦି ବୈଷ୍ଣବ ହେଇକି ସେ ଉଦରଭରଣ ପାଇଁ ଭିକ୍ଷା କରୁଛି ତାହେଲେ ମହାପ୍ରଭୁଙ୍କର ଗୋଟେ କଳଙ୍କ ସେ ବୈଷ୍ଣବ ତିଳକ ମାରିକି ଆମେ ଯାଇ ଦ୍ୱାରମରେ ଭିକ୍ଷା ଆଜ୍ଞା ଦିଅନ୍ତୁ ଆରେ ଭୋଜନ ଆସାଦନ ଚିନ୍ତା ବୃଥା କୃବନ୍ତୀ ବୈଷ୍ଣବା ବୈଷ୍ଣବ ବିଷ୍ଣୁକୁ ଆମେ ଆଶ୍ରୟ କରିଛେ ଆମର ପ୍ରଭୁଙ୍କର ନାମ ବିଶ୍ୱମ୍ବର ଆମେ ବିଶ୍ୱମ୍ବରକୁ ଆଶ୍ରୟ କରିକି ଭୋଜନ ଆଚ୍ଛାଦନ ଚିନ୍ତା କରିବା କି କ'ଣ ଖାଇବି ମୋ ଛୁଆ କେମିତି ଚଳିବ ମୋ ଛୁଆର ଭବିଷ୍ୟତ କ'ଣ ହବ ପୁଣି ପରଦ୍ୱାର ହାତ ପତେଇବା ନା ଭିକ୍ଷା ମାଗିବାଟା ଆମର ଆପଣ ଖାଲି ଯାଇ କହିଲେ ହରେ କୃଷ୍ଣ ବୋଲିକି ଶୁଣିବେ କି ଆମେ ଯେଉଁ ଭିକ୍ଷା ମାଗୁଛେ ଏ ଭିକ୍ଷାଟା ଆଣିକି ଭଗବାନଙ୍କ ସେବାରେ ଲଗେଇବା ସେ ଲୋକର ମଙ୍ଗଳ ହବ ଆଉ ବୋଲ କୃଷ୍ଣ ପ୍ରତି ଘରେ ଘରେ ଗିଆ ମାଗ ଏଇ ଭିକ୍ଷା ଏଇ ଭିକ୍ଷାଟା ମାଗିବ କ'ଣ ମାଗିବ ବୋଲ କୃଷ୍ଣ ଭଜ କୃଷ୍ଣ କର କୃଷ୍ଣ ଶିକ୍ଷା ଏଇଟା ହେଉଛି ଆମର ଭିକ୍ଷା ଇଏ ହେଉଛି ଆମର ଶିକ୍ଷା ଏଇ କଥାରେ ମୁଁ ପଳେଇ ଆସିଲି ଶର୍ମିଷ୍ଠାଙ୍କର ଦୋଷ କଥା କହିଦେଲେ ଶର୍ମିଷ୍ଠା ଏ ଆୟା ମୋତେ ଭିକ୍ଷୁକ ବୋଲି କହିଲେ ଆମେ ତାଙ୍କ ଘରେ ରହିଛେ ବୋଲି କିନ୍ତୁ ଦେବଯାନୀ ଯାହା ଶର୍ମିଷ୍ଠାଙ୍କୁ କହିଛନ୍ତି କିଛି କହିଲେ ଏଇଟା ତାହେଲେ ଶୁଣିଦେଲେ दुर्मना भगवान काव्य पौरहित्यम बिगरहयन स्तुवन वृत्ति च कापोतिम दुहित्रात दुहित्रात सो जजौपुरम। शुक्राचार्य मन दुख करने लगला ये पराय घरे बिगर हित निंदित कर्म पर घरे रही पर धन चल गोटे वृत्ति अच्छी कापत वृत्ति उच्च वृत्ति कापत वृत्ति क्या कहुए साधु माने ब्राह्मण माने वृत्ति करती उन्नत साधु मान को सब बेले पैसा दबा साधु मान को सब भोजन दबा ये भी ठीक नुहे ये भी ठीक नुहे गोटे दृष्टि कहीं ना साधु माने भगवत पुराण अधिक प्रभु निर्भरशील हूँ निर्भरता कमी जी ना काश्मीर जन महान विद्वान थे बहुत बड़ साधु से साधु को दर्शन करने लोक छुटती राजा तो जाणीदे काश्मीर रे आम पंडित आमर राज्य अच्छी राजा आसे कह आज्ञा आपड़ किसी करें सब पठेबी राजधानी कह आज मुझे राजधानी रही आपण राज्य रही कहे आज्ञा आप बड़ विद्वान भजन करेंगे मुझे सब जिन पठेबि कह ना तुम्हें राजा नुह तुम्हें शत्रु होगल मोर मु साधु ना मो साधन साधन करने मत दि तुम्हें मत कहीं विषय डाक दौ मत विषय गुडा कहीं दौ मोर भजन तुम बाधा सृष्टि कहीं कर साधु मान को भजन उपयोगी साधु जो तार भजन जो अनुकूल तार मनोभाव नहीं सेवा करने पड़े ए कापत साधु आ सन्यासी मैंने कापत वृतिम स्तुवन कापतम वृतिम कपत पक्षी कौन करुच्छ रखी पार गलार किसी रखुचे ना नहीं रखुच बसार अलग पक्षी मैंने बसार नहीं कि रखिए कुआ मैंने लुचे की नहीं देखिए कौटे आजबेस्ट भितर कौटे छण भितर रखिए कपत पक्षी तार जा खाइब सका उठला उठला जा मिल खाई दूसरे साधु सन्यासी मैंने से वृत्ति में चलिए कह स्तूपन कापतम वृत्ति कपत वृत्ति बर भल कहीं ना आज देवजानी सहित पूरे बाहर कह आम आठ रही आम सीना ये वृषप्रभा राजा घरे रही बोली झी आज आमको भिक्षुक बोली कहला आमको काक सहित तुलना कला चल पड़ेगा छजन हो नित्य दुखी विदुर कौन एम दुख के जीवनी ताबर ये गोटे अच्छे ईर्षी जे अन्न को ईर्षा करे आम जहाँ अन्न को जो ईर्षा करूचे आम सब दुखी हवा ईर्षी घृणी अन्न को जे घृणा दृष्टि देखुच नीच दृष्टि असंतुष्ट जार मनर संतोष ना ये सब नित्य दुखी क्रोधी ना जो अत्यंत क्रोधी नित्य संकिता जे सब बड़े भय कर सब भय मोर कौन हो मोर रोग कौन हम मो पिलार कौन हम मोर धनर कौन हम आओ परभाग्य उपजीवी सड़ते नित्य दुखिता ये छज नित्य दुखी पर भाग्य सब बेले सी लोक जहा दब मुझे निर्भर करके रहा निजर कि कौन कह उद्यम ना पर भाग्य पर बचुची से नित्य दुखी आई कह कपत वृत्ति हूँ भल वृत्ति पलैवा चल झी आज शुक्राचार्य कहले आज असुर मान गुरु राजधानी रही मो झी को आज एक कहले कारण शुक्राचार्य सब भल गुण गोटे जिनिस झील जहाँ कहे से मानव रूपाजी महाराज लिखिं देख विश्वर एत बड़ मान ज्ञानी मान शरीर चेतना को ऊर्ध को जीवाटा बहु कष्ट ये मोर पुत्र ये मोर कन्या आपको छाड़ा तो सहज जिनिस ना पुत्र कन्या को छाड़ापी कह जाऊन ए मनोभावटा को छाड़ापी कह कौन मनोभाव ये मोर कन्या नुहे ये कार भगवान घर ये मोर स्त्री नुहे ये हूँ प्रभुंर दासी प्रभु सेवा करुच्ची ये प्रभुंकर पुत्र भक्तिम ठाकुर सीटा लिखिले तब दासी दास से ही तो संबंध सबे आमार प्रयास मु कहीं क्या ये स्त्री पुत्र कन्या सहित संपर्क रखी ये माने सब आपण दास आपण दास मु निजर भाव संपर्क रखी भक्तर स्त्री छुआ पिला अच्छी अभक्तर स्त्री छुआ पिला भी अच्छी पार्थक्य कौन भक्त भावुचे ये भगवान कर अभक्त कौन भावुचे ये मोर एति गला पार्थक्य ये मोर आकु मु पोषिबी भक्त कौन भाविबा ये को भगवान पोषिबे
तुमार सेवाए तोरे उपार्जीव धन तुमार सेवाए तोरे उपार्जीव धन तुमार संसार कार्य करिब बहन तुमार संसार कार्य करिब बहन
ये मु टंका काई रोजगार करिन लोक मन कोदै त वैष्णव भई गेल हरिनाम करछ तुम टंका काई रोजगार करछ पचार ना दी अरे तुम्हें टंका रोजगार कर तुम पिला छुआ पाई वैष्णव कहीं टंका रोजगार करे तुम्हारा कार्य तेरे उपार्जीव धन छुआ सका उठिक न खाइले चलो आठटा पांच भंडे किसी देदे कि ठाकुर सका उठला मान खाया दरकार टा कौट आस राति शु क्षीर टे दरकार अरे नंदघर आपण छुआ को आपस रखी दे किसी कष्ट ना आप धार कर विश्वर जगतर मालिक पुह कर रखुन जितने जगतर मालिक पुह कर रखी व्यवस्था करिए धर्म पुह गला लोक कौन कर घरे खाया को ना मैं धर्म पुह को उठे दे प्रथम आश्रमी अच्छी कौन देवी पैंट गुटे देवी धर्म पुह गला तुम्हारे ये स्नेह आ जगतर मालिक पुह कर रखे टा पैसा दरकार क्या द्वारा ठिया हे तुम्हार कार्य तब उपार्जीव धन तुम्हार संसार भार कर बहन मु संसार भारटा तुम संसार मोर हर कौन अच्छे अभिमान टाक मन रू छाड़ा सबु साधन मूल ये मोर स्त्री नुह मोर पुत्र नुहर सुख दुख मु भी चिंता करी
भालो मंदा नहीं जानी सेवा मात्र भालो मंदा नहीं जानी सेवा मात्र प्रभु भालो मंदा नहीं जानी सेवा मात्र करी भालो मंदा नहीं जानी सेवा मात्र तुमार संसारे आमी विषय प्रहरी तुमारा संसारे
के सुंदर कथा लिखिले आमर गोटे भल मंद प्रश्न है मो पुटा किसी करानी बेकार बुल्ला झीर या पुअर या आज्ञा जो भल मंद विचार सेवाटा ठीक हे कि नामटा ठीक हे कि पुह खराब है निंदाकार हम भगवान को तार जाऊ रास्तार मालिक तो मुखे टेकि गाँ गली लोक जो विश्वास अच्छे आम बर्तमान कमीगला गाँ गली लोक मैंने कौन कहते चार पिला मरीगला कह प्रभु मोर जो पुटा हम ताको बाबाजी करदे आ प्रकृत से छुआटा दिए बंचे बाबाजी करदे टेकि मालिक हाथ रही कहीं घर रही बापा तू पढ़ा बाबाजी जा आमर विश्वास सब कभी कभी का गला भल मंद नाई जानी सेवा मात्र कर भल कौन मंद कौन मुझे जानी घर में कौन लाभ हो कौन लस हो कौन चली मोर कि जानी मोर काम कौन तुम्हार संसार आम विषय प्रहरी प्रहरी मान जगुआ जगुआ तार जगुची ब्यां को जगुच ब्यां लाभ के लस तार कौन दरकार हाँ विश्वास किसी ना जो आचार्य लिखुच आम विश्वास के भगवान को କେତିକି ପରିମାଣରେ ବିଶ୍ୱାସ କଲେ ଭଗବାନଙ୍କୁ ପାଇଯିବେ? ବାରିକ ପାଖରେ ମୁଣ୍ଡ ଦେଖାଉଛନ୍ତି, ଦେଖୁଛନ୍ତି ନା ବାରିକ? ବାରିକ ଯେତେବେଳେ ଖୁର ମାରୁଛି ତାକୁ ମୁଣ୍ଡ ଦେଖାଉଛନ୍ତି, ବାରିକକୁ ବିଶ୍ୱାସ କରିକି ମୁଣ୍ଡ ଦେଖାଉଛନ୍ତି। ଯେତିକି ସେ ଖୁର ଚଲେଇଲା ବେଳେ ତାକୁ ଯେତିକି ବିଶ୍ୱାସ କରିଛନ୍ତି ଭଗବାନ, ସେତିକି ବିଶ୍ୱାସ ମିଳେ, ସେତିକି ବିଶ୍ୱାସ ହେଲେ ଭଗବାନ ମିଳିଯିବେ। ଆଉ ବାରିକ ଘର ସେ କେଶଟା କାଟିବ ତା ପାଖରେ କ'ଣ କରୁଛେ ବେକୁ ଦେଖିଦେ, ସେ ତାର ଯାହା କରୁଛି ଆମକୁ ଡର ଲାଗୁଛି କି? ଆଜ୍ଞା, ବାରିକ କାଟିଲା ବେଳେ ବ୍ଲେଡ଼ରେ କି ଖୁରରେ କାହାକୁ ଡର ଲାଗୁଛି? କାହିଁ ଡର ଲାଗୁନି? ତାପରେ ବିଶ୍ୱାସ ଅଛି। ଆମ ମନରେ କେବେ ସନ୍ଦେହ ଆସୁଛି ମୋ ବେକ କଟିଯିବ ବୋଲି? ନା, ତାର ସଂସାର କେମିତି ଆମ ବେକ କଟିଯିବ? ସଂସାର ଆମେ ଲସ୍ ପଡ଼ିଯାଏ, ବିଶ୍ୱାସ କାହିଁକି ଆସୁଛି ଭଗବାନଙ୍କୁ ଭଜନ କରିକି? ନା, ଆମେ ବାରିକକୁ ଯେତିକି ବିଶ୍ୱାସ କରୁଛେ ଭଗବାନ ସେତିକି ବିଶ୍ୱାସ କରୁଛେ। ତୁମାର ସଂସାର ଆମେ ବିଷୟ ପ୍ରହରୀ, ମୁଁ ବିଷୟ ପ୍ରହରୀ ଲୋକ ପ୍ରଭୁ, ଆଉ ମୋର କ'ଣ ଅଛି? ମୋର ଭଲ ମନ୍ଦ କିଛି ବିଚାର କରିବାର ନାହିଁ, ଏଇ କଥାରେ ମୁଁ କହୁଥିଲି। ଏ କାପତ୍ୟ ବୃତ୍ତିକୁ ପ୍ରଶଂସା କଲେ, ପର ଉପଜୀବୀ ହେଇକି ରହିବା, ଭଗବାନଙ୍କ ଉପରେ ନିର୍ଭର କରିବା, ଭଗବାନଙ୍କୁ ପାଇବାକୁ ହେଲେ ଏଇଟା ଗୋଟେ ସବୁଠୁ ବଡ଼ ଜିନିଷ ହେଉଛି, ପ୍ରଭୁଙ୍କ ଉପରେ ଆମେ କେତେ ନିର୍ଭର କରୁଛେ, କେତେ ନିର୍ଭର କରୁଛେ, ସବୁ ସବୁ କଥାରେ ନିର୍ଭର କରିବାକୁ ପଡ଼ିବ। ଧନ ସମ୍ପତ୍ତି ବୁଦ୍ଧି ଭଜନ ସବୁଥିରେ ପ୍ରଭୁ ଆପଣ ଯାହା ମୋତେ ସାହାଯ୍ୟ କରିବେ। ମୋର ମୀରା ଯେମିତି କୁହନ୍ତିନି, ମେରା ତୋ ମେରେ ତୋ ଗିରିଧର ଗୋପାଳ ଦୁସୁରାନା କୋଇ, ମୋର ମୋର ଗୋପାଳଙ୍କ ଛଡ଼ା ସଂସାରରେ କେହି ନାହାନ୍ତି। ନା, ଗୋପାଳ କିଏ? ଯାକେ ଯାକେ ସିର ମୋର ମୁକୁଟ ମେରେ ପତି ଶୋଇ, ଆଉ କେହି ଗୋପାଳ ନାଁର ପୁରୁଷ ହୋଇଥିବେ ସିଏ ମୋ ପତି ନୁହନ୍ତି, ଯାହାଙ୍କ ମୁଣ୍ଡରେ ମୟୂର ପୁଚ୍ଛ ଥିବ। ମୀରାଙ୍କୁ ପଚାରୁଛନ୍ତି, ମୀରା ଆଉ ତୁମର କିଏ ଅଛନ୍ତି ନା ଗୋପାଳଙ୍କ ଛଡ଼ା? କହିଲେ ଆଉ କେହି ନାହାନ୍ତି। ତା ତ ଭ୍ରାତ ବନ୍ଧୁ ଆପଣା ନା କୋଇ, ମୋର ମା ନାହିଁ, ବାପ ନାହିଁ, କେହି ନାହିଁ, ରାଜକନ୍ୟା ରାସ୍ତାରେ ବୁଲିକି ଏଭଳି କହୁଛନ୍ତି। ଆଉ ତୁମର କେହି ନାହିଁ, ତୁମର ଲଜ୍ଜା ବି ନାହିଁ ନା କ'ଣ? କହିଲେ ଛୋଡ଼ ଦିଏ କୁଲକି ଲାଜ କ୍ୟା କରେ ଗା କୋଇ, କୂଳର ଲାଜ ବି ମୋର ନାହିଁ। ଏ ହେଲା ସର୍ବଧର୍ମା, ଗୋପୀମାନେ ସେୟା ନା ଭଗବାନ ଉଦ୍ଧବ କହୁଛନ୍ତି, ତାନ ମନ ମନସ୍କା ମତ ପ୍ରାଣ ମଦର୍ଥେ ତ୍ୟକ୍ତ ଦେହିକା, ମନ ମନସ୍କା ମତ ପ୍ରାଣ, ପ୍ରାଣ ମୋର ସବୁ ଛାଡ଼ି ଦେଇଛନ୍ତି ଭଗବାନ। ମଥୁରାକୁ ପଳେଇ ଆଇଲେ ଆଉ ଗୋପୀମାନେ ଅକ୍ରୁର ଘାଟ ପାଖରୁ ଫେରିଛନ୍ତି, ବାସ୍ ଆଉ ଘରକୁ ଯାଇନାହାନ୍ତି, ଘର ମୁଖ ଦେଖିନାହାନ୍ତି 100 ବର୍ଷ, କୁଞ୍ଜ କୁଞ୍ଜରେ ଗଳି ଗଳିରେ ବୁଲି ବୁଲିକି ଦିନ ଯାଏ। ଇଏ ସର୍ବଧର୍ମାନ ନା, ଆମର ବିଶ୍ୱାସ କାହିଁ? ଆମର ସବୁବେଳେ ଏଇ କହିଲେ, ମା ଆମେ ଯେଉଁ କଷ୍ଟ ପାଇଲେ ଆଜି ନିର୍ଭର କରିକି, ମୁଁ ଏଇ ନିର୍ଭର କଥାରେ କହୁଥିଲି। ଭକ୍ତର ଆନନ୍ଦ ଜୀବନ କେତେବେଳେ, ଯେତେବେଳେ ସେ ସମ୍ପୂର୍ଣ୍ଣ ଡିପେଣ୍ଡେଣ୍ଟ ଲାଇଫ, ଭଗବାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ, ମୋତେ ପ୍ରତି ପରିସ୍ଥିତିରେ ପ୍ରଭୁ, ଆଜି 6ଟା ଅଙ୍ଗରୁ କ'ଣ କି ଭକ୍ତିମୟ ଠାକୁର ଲେଖିଲେନି, ଦୈନ୍ୟ ଆତ୍ମା ନିବେଦନ ଗୋପ୍ତୃତେ ବରଣ, ଦୈନ୍ୟ ଆତ୍ମା ନିବେଦନ ଗୋପ୍ତୃତେ ଅବଶ୍ୟ ରାଖିବେ କୃଷ୍ଣ ବିଶ୍ୱାସ ପାଳନ, ଅବଶ୍ୟ ରାଖିବେ କୃଷ୍ଣ ବିଶ୍ୱାସ ପାଳ, ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ଯିବେ ଦୟା କରି, ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ଯିବେ ଦୟା କରି। ଏ 6ଟା ଅଙ୍ଗ ଯୋଉ ଭକ୍ତିରେ ଅଛି, ତା ଭିତରେ ସବୁଠୁ ଗୁରୁତ୍ୱ କେଉଁଟା? ଗପ୍ତୃତି ବରଣ। ରୂପଗୋସ୍ୱାମୀ ଲେଖିଲେ, ଆନୁକୂଲ୍ୟସ୍ୟ ସଂକଳ୍ପମ୍, ଅନୁକୂଳ ବସ୍ତୁକୁ ଗ୍ରହଣ କରିବ, ପ୍ରତିକୂଳସ୍ୟ ବର୍ଜନମ୍, ପ୍ରତିକୂଳ ବସ୍ତୁକୁ ତ୍ୟାଗ କରିବ, ରକ୍ଷତି ବିଶ୍ୱାସ, ଭଗବାନଙ୍କ ଉପରେ ବିଶ୍ୱାସ ରଖିବ। ତାପରେ ଗପ୍ତୃତ ବରଣମ୍ ତଥା, ଗପ୍ତୃତି ବରଣମ୍ ତଥା, ଏଇଟା ହେଉଛି ମୁଖ୍ୟ ଅଙ୍ଗ। ଗଛର ଯେମିତି ଅଙ୍ଗ ଆଉ ଅଙ୍ଗୀ ଶାଖା, ମୂଳଟା ଅଛି ବୋଲି ଶାଖା ଅଛି ନା। ଭକ୍ତିର ଏଇ ଛଅଟା ଅଙ୍ଗ ଭିତରୁ ମୂଳ କେଉଁଟା? ଗୋପ୍ତୃତେ ବରଣ, କୃଷ୍ଣ ହେଉଛନ୍ତି ମୋର ରକ୍ଷକ, କୃଷ୍ଣ ହେଉଛନ୍ତି ମୋର ପାଳକ। ଦୀକ୍ଷା ମାନେ କ'ଣ କି ଆଜ୍ଞା? ଶରଣାଗତି ମାନେ କ'ଣ କି? ଶରଣାଗତିଟା କ'ଣ କି? ଷଡ଼ଙ୍ଗା ଶରଣାଗତି ହୋଇବେ ଯାହାର, ତାହାର ପ୍ରାର୍ଥନା ଶୁଣେ ଶ୍ରୀନନ୍ଦ କୁମାର। ଶରଣାଗତିଟା ପୂର୍ଣ୍ଣ ହୁଏ, ପାଞ୍ଚଟି ଅଙ୍ଗ ଦୃଢ଼ ଥାଇକି ଯଦି ଏଇ ଅଙ୍ଗଟା ନାହିଁ ସେ ଭକ୍ତ ହେଇପାରିବେ। ମୁଁ ଯେଉଁ ଅବସ୍ଥାକୁ ଗଲେ ବି ମୋତେ କୃଷ୍ଣ ମୋତେ ରକ୍ଷା କରିବେ, ମୋତେ ପୋଷଣ କରିବେ, ମୋ ଭକ୍ତିକୁ ପୋଷଣ କରିବେ, ମୋ ଶରୀରକୁ ପୋଷଣ କରିବେ। କୃଷ୍ଣ ମୋର ରକ୍ଷକ, କୃଷ୍ଣ ମୋର ପାଳକ, ଏଇଟାକୁ ବିଶ୍ୱାସ ନ ରଖିଲେ ଆପଣ ଫେଲ୍ ହେଇଯିବେ ପରୀକ୍ଷାରେ, ପରୀକ୍ଷାରେ ଫେଲ୍ ହେଇଯିବେ। ଭକ୍ତି ଜୀବନରେ ସବୁବେଳେ ଭଗବାନଙ୍କର ବିଶ୍ୱାସ କହିଲେ ଆଜି କାପତି ବୃତ୍ତି ଆଜ୍ଞା ଗୋପ୍ତୃତେ ବରଣ ହଁ, ତା ଅର୍ଥ କୃଷ୍ଣ ହେଉଛନ୍ତି ମୋର ରକ୍ଷକ, କୃଷ୍ଣ ହେଉଛନ୍ତି ମୋର ପାଳକ, କୃଷ୍ଣ ମୋତେ ସବୁ ପରିସ୍ଥିତିରୁ ରକ୍ଷା କରିବେ, ସମସ୍ତ ବିପଦରୁ ରକ୍ଷା କରିବେ, ଆଉ ସବୁ ପରିସ୍ଥିତିରେ ପାଳନ କରିବେ। ସବୁ ପରିସ୍ଥିତିରେ ପାଳନ ମାନେ ବୃଦ୍ଧ ଅବସ୍ଥାରେ, ଭକ୍ତିରେ, ଜୀବନ ମରଣ ସବୁ ଅବସ୍ଥାରେ ମୋର ସିଏ ହେଉଛନ୍ତି ପାଳକ, ମୋର ହେଉଛି ରକ୍ଷକ। ବରଣ ବୁଝିପାରୁନାହାନ୍ତି? ବିବାହ ହେଲାବେଳେ କ'ଣ କରାଯାଏ? ଗୋଟେ ବରଣ ମାଳା ଦିଆହେଉଛି ବା। ଦୀକ୍ଷାଟା କ'ଣ କି ଆଜ୍ଞା? ପ୍ରଭୁଙ୍କୁ ଆମେ ବରଣ କଲେ ସୁଖ ଦୁଃଖରେ ସବୁବେଳେ ସ୍ତ୍ରୀ କ'ଣ କରେ? ବରଣମାଳା ଦିଏ ନା, ପତି ରୂପରେ ଗ୍ରହଣ କଲେ ପତି, ପତିର କାର୍ଯ୍ୟ କ'ଣ ରହିବ? ସ୍ତ୍ରୀକୁ ସବୁବେଳେ ତାର ଯେହେତୁ ବରଣ କରି ସବୁବେଳେ ତାର ସୁଖ ଦୁଃଖ ପ୍ରତି ପରିସ୍ଥିତିରେ ତା ପାଖରେ ତାକୁ ସୁରକ୍ଷା ଦେବ। ଭଗବାନଙ୍କୁ ଆମେ ସେଇଭଳି ଭାବରେ ବରଣ କରିବାକୁ ପଡ଼ିବ। ଗୋପ୍ତୃତେ ବରଣମ, କୃଷ୍ଣ ମୋର ପାଳକ, କୃଷ୍ଣ ମୋର ରକ୍ଷକ। ସଂସାରରେ ମୋତେ ଭଗବାନଙ୍କ ଛଡ଼ା କେହି ରକ୍ଷା କରିପାରିବେନି, କେହି ପାଳନ କରିପାରିବେନି, ଏଇଟା ମୁଖ୍ୟ ଜିନିଷ। ଏଇଠି ବିମନା ଭଗବାନ କାବ୍ୟ ପୌରୋହିତମ ବିଗରହୟମ, ପୁରୋହିତ କାମକୁ ନିନ୍ଦା କଲେ, ଆରେ ମୁଁ ପୁରୋହିତ ହେଇଛି ବୋଲି ଆଙ୍କ ଧନରେ ଚଳୁଛି ବୋଲି ଆଜି ମୋ ଝିଅକୁ ଏଭଳି କଥା କହିଲେ। ସ୍ତୁପନ ବୃତ୍ତିଞ୍ଚ କାପତି, କାପତି ବୃତ୍ତିଙ୍କୁ ପ୍ରଶଂସା କରି ଦୁହିତ୍ରା କନ୍ୟାଙ୍କ ସହିତ, ଦେବଯାନୀଙ୍କ ସହିତ ପୁର ଯଜୋଉ ପୁରରୁ ବାହାରି ପଳେଇଲେ, କହିଲେ ଚାଲ ପଳେଇବା। ବାହାରିକି ଯାଉଛନ୍ତି ଗୁରୁ ପ୍ରସାଦ ଅନୁମୁଦ୍ନା ପାଦୟୋପତିତ ପଥି। ଯେତେବେଳେ ବୃଷପର୍ବା ଦେଖିଲେ ଶୁକ୍ରାଚାର୍ଯ୍ୟ ତାଙ୍କର କନ୍ୟାକୁ ଧରିକି ବାହାରିକି ପଳାଉଛନ୍ତି, ଆମର ସମାଜ ପ୍ରତି ବିପଦ ଆସିଯିବ। କାରଣ ଶୁକ୍ରାଚାର୍ଯ୍ୟ ସୁରକ୍ଷା ଦିଅନ୍ତି କାହା ସମାଜକୁ? ଅସୁର ସମାଜକୁ ନା। ପୁରୋହିତ ନ ରହିଲେ କ'ଣ ହବ କି ଆଜ୍ଞା? ଗୁରୁ କାହିଁକି ଦରକାର କି? ଲୋକମାନେ ବୁଝି, ସେଥିପାଇଁ ଓଡ଼ିଶା ଲୋକମାନଙ୍କର ବିଶ୍ୱାସ ଆଜ୍ଞା ତ ଗୁରୁ ଗୋଟେ ଧରିବାକୁ ପଡ଼ିବ, ଆଉ ଗୁରୁ ଗୋଟେ ଧରିଲା ଆଜ୍ଞା, ଗୁରୁ ଧରିକି ମୁଁ ପାର ହେବି। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦ ଜୀ ମହାରାଜ କୁହନ୍ତି ଗୁରୁଙ୍କୁ ଧରିବାକୁ ପଡ଼ିବ, ଗୋରୁଙ୍କୁ ଧରିବାକୁ ପଡ଼ିବ। ଗୋଟିଏ ଅନ୍ଧ ଥାଏ, ତାଙ୍କର ବଡ଼ ବଡ଼ କଡ଼ା କଥା, ଗୁରୁପା ତୁମକୁ ପାର କରିବେ ସଂସାରରୁ, ଗୁରୁ କର୍ଣ୍ଣଧାରମ, ସଂସାର ଯିଏ ପାର କରିବ ସେ ସଂସାରକୁ ପାର ହେଇଥିବ ନା ନା, ସେ ପାର କରିକି ଆମକୁ ପାର କରିବ, ପାର ହେଇଥିବା ଲୋକ ପାର କରିବ ନା। ଆଉ ଗୋଟେ ଅନ୍ଧ ଥିଲା, ସେ ଅନ୍ଧ ତାର ଗଲା ଗାଈ, ତା ଶ୍ୱଶୁର ଘରକୁ ଯିବ, ଗାଈ ଚରୁଛି, ଗୌଡ଼ ଗାଈ ମେଞ୍ଚେ ରଖିଛି, କହିଲା ଭାଇ ମୋତେ ଟିକେ ନେଇକି ମୋ ଶ୍ୱଶୁର ଘରେ ଛାଡ଼ିଦେବୁ। କହିଲା ତୋ ଶ୍ୱଶୁର କେଉଁଠି ନା? ସେଇ ଗାଁରେ। ତୋ ଶ୍ୱଶୁର ଘର ସେଇ ଗାଁରେ? ସେଇ ଗାଁରେ ଗୋଟେ ଗାଈ ଅଛି। ଯେତେବେଳେ ବାର ବାର କହିଲା ଅନ୍ଧକୁ ଠକେଇବା ପାଇଁ, କହିଲା ଏଇ ଗାଈର ନାଞ୍ଜଟାକୁ ଧର, ସିଏ ତତେ ନେଇକି ଶ୍ୱଶୁର ଘରେ ପହଞ୍ଚେଇଦେବ। ଆଜ୍ଞା ଗାଈର ନାଞ୍ଜକୁ ଧରିଲେ ଗାଈ କ'ଣ ହୁଏ? ଡେଇଁବ। ଆହୁରି ଇଏ ତ ଅନ୍ଧ, ଯେତେବେଳେ ନାଞ୍ଜକୁ ଧରିଲା
ସିଡ଼େଇଲାଟି ତ ଯେତେ ସିଟ୍ ଡେଉଛି ଇଏ ଆଳୁ ଟାଇଟ୍ କରିକି ଧରୁଛି, ଘୋଷରା ଘୋଷରି କରି କଣ୍ଟା ବାଡ଼ ଭିତରେ ପକେଇ ପକେଇ ପିଠି ଗୋଡ଼ ହାତ ଛିଡ଼ିକି ଯାଇ ଅଧା ରାତିରେ ତାଙ୍କରି ସେ ଗାଁର ଗାଈ ରାତିରେ ପହଞ୍ଚିଲା। ଗାଈ ବି ହାଲିଆ, ଇଆର ସବୁ ରକ୍ତ ଫକ୍ତ ହେଇକି ପଡ଼ିଛି। ତାକରି ଦ୍ୱାରବର ତାର ପଡ଼ୋଶୀର ଗାଈ, ଶ୍ୱଶୁର ଘର ପଡ଼ୋଶୀର ଗାଈ, ସିଏ ଯେତେବେଳେ ଦେଖିଲା ଅଧା ରାତିରେ ଆସି ଗୋଟେ ପଡ଼ି ତାକୁ ବାଟାପିଟା କଲେ ଲଗେଇଲା ଆହୁରି ବାହାରେ ଚୋର ଭାବିକି। ଭୋରୁ ଭୋରୁ ଉଠିଲେ ଦେଖିଲା ବେଳକୁ କିରି ଆମ ଜୋଇ ପୁଅ ରାତିମାନ ମାଟ ଖାଇଛି, ରାତିମାନ ସେ ମାଟ ଖାଇଛି। ଏଣେ ଗାଈ ଗୋରୁକୁ ନାଚକୁ ଧରିକି ପିଠି ଛିଡ଼ିଛି, ତାର ଅବସ୍ଥା କଣ ହେଲା, ସିଏ କଣ ପାର ହେଇ ଯାଇପାରିବ? ସେ ଭୁଲ କହିଲି, ସେ ଶ୍ୱଶୁର ଘରେ ପହଞ୍ଚିନି, ସେ ଯାହାର ଘରର ଗାଈ ତାର ଘରେ ପହଞ୍ଚିଲେ। ତାଙ୍କ ଘର ଲୋକ ବାଟାପିଟା କଲେ, କାହିଁକି କହିଲେ ନା ଆମ ଗାଈକି ଏମିତି ଚୋରିଆ ନେବା ପାଇଁ ହେ ବାଟାପିଟା ହେଲା। ସେଠୁ ଖବର ଲାଗିଲା, ତ ପଚାରିଲେ କଣ ହେଲା, ନା ଆଜ୍ଞା ମୋ ଶ୍ୱଶୁର ଘରକୁ। ତ ଶ୍ୱଶୁର ଘର କୋଉଠି, ନା ମୋ ଶ୍ୱଶୁର ଘର ସେଠି। ଆରେ ତୋ ଶ୍ୱଶୁର ଘର ଯଦି ସେଠି, ତୁ ଗାଈର ଲାଞ୍ଜ ଧରି କେମିତି ଆଇଲୁ? ନା ଆଜ୍ଞା ମତେ ଗୌଡ଼ କହିଦେଲା। ଭକ୍ତିସିନ୍ଦ ଶ୍ୱଶୁର ଠାକୁର ପ୍ରଭୁପାଦ ଯିବାର, ଶ୍ୱଶୁର ଘର କେଉଁଟା? ଶ୍ୱଶୁର ଘର ହଉଛି ଗୋଲକ ବୃନ୍ଦାବନ। ଆଉ ତୁମେ ଅନ୍ଧ, ଆମେ ଅନ୍ଧ ନା, ଆମେ ଯଦି ଗୌଡ଼ ଟୋକାକୁ ପଚାରିବା ସେ ଜାଣିଛି କିଛି, ସେ ମତେ ଦେବ ହଁ ତୁ କାହିଁକି ନା ସେଟା ଧରୁ ଗାଡ଼ି ଧରି ମାଟ ଖାଇବା କଲେ ମାୟା ପିଟି 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 ପିଟିକି ଫଟେଇବ। ଆରେ ଗୁରୁ ସୁରକ୍ଷା ଦିଅନ୍ତି, ଦେଖନ୍ତୁ ଗୋଟେ ଅସୁର ସମାଜକୁ ପୁରା ସୁରକ୍ଷା ଦେଇଛନ୍ତି। ଆପଣ ଆଜି ଶୁଣିବେ କେତେ ବଡ଼ ତ୍ୟାଗ ଶର୍ମିଷ୍ଠାଙ୍କର। ଭାଗବତ ଦୃଷ୍ଟିରେ ଦେବଯାନୀଙ୍କ ଠାରୁ ଶର୍ମିଷ୍ଠା ବଡ଼, ଏହି ଦୃଷ୍ଟିରେ ବଡ଼, ତାଙ୍କର ତ୍ୟାଗ ଦୃଷ୍ଟିରେ ବଡ଼। ଶୁକ୍ରାଚାର୍ଯ୍ୟ କନ୍ୟାକୁ ଧରି ପଳେଇ ଯାଉଛନ୍ତି, ବୃଷ ପରବା ତମ ଆଜ୍ଞାୟମ ପ୍ରତିନିକ ବିବକ୍ଷିତମ। ବୃଷପର୍ବା ଦେଖିଦେଲେ ଗୁରୁଦେବ ତାଙ୍କର କନ୍ୟାକୁ ଧରିକି ପଳେଇ ଯାଉଛନ୍ତି, ବଡ଼ ବିପଦ ଆସିବ, ଅସୁର ସମାଜକୁ କିଏ ସୁରକ୍ଷା ଦେବ? ଗୁରୁ ନଥିଲେ, ଇ ଗୁରୁମାନେ ନୁହେଁ ଯେ ଖାଲି ଗୁରୁ ଦୀକ୍ଷା ଦେଇଦେଲେ ଗୁରୁ ତାଙ୍କର ଗୁରୁ ରାସ୍ତାରେ ରହିବେ, ଶିଷ୍ୟ ତାର ତା ମନ ଇଚ୍ଛା ଯାହା କର୍ମ କରିବ, ନା ଗୁରୁପା ତାଙ୍କୁ ରାସ୍ତାରେ ନେବେ। ମଣିଷ ଜୀବନରେ କେତେ ଭୁଲ ହବ ଆଜ୍ଞା, କେତେ ଭୁଲ ହବ ଆମେ କହିପାରିବାନି। ଆଜି କେତେ ଭୁଲ ହେଇଛି, ପୁଣି କାଲି କ'ଣ କରିବା? ତେଣୁ ସବୁବେଳେ ବୈଷ୍ଣବ ଗୁରୁଙ୍କ ସହିତ ଆମକୁ କନସଲ୍ଟ କରିବାକୁ ପଡ଼ିବ, ପରାମର୍ଶ କରିବାକୁ ପଡ଼ିବ। ତେଣୁ ଶୁକ୍ରାଚାର୍ଯ୍ୟ ଯେତେବେଳେ ପଳେଇ ଯାଉଛନ୍ତି, ବୃଷପର୍ବା ଦେଖିଲେ ସମଗ୍ର ଆମର ଅସୁର ସମାଜ ପ୍ରତି କ'ଣ ହବ, ବିପଦ ଆସିଯିବ। ପାଦୟ ପତିତମ ମୁଦ୍ନା, ମୁଣ୍ଡକୁ ଲଗେଇକି ପାଦରେ ପଡ଼ିଲେ କହିଲା ଆଜ୍ଞା ଗୁରୁ ପ୍ରସାଦ, ଆପଣ ଟିକେ ଯାଆନ୍ତୁନି, ଟିକେ ରୁହନ୍ତୁ, କାରଣ ଅସୁର ସମାଜ ପ୍ରତି ବିପଦ ଆସି। ସାଧୁଙ୍କର କ୍ରୋଧ କେତେ ଶୁଣନ୍ତୁ, ଯେମିତି ଖାଲି ପାଦରେ ପଡ଼ିଗଲେ କ୍ଷଣାର୍ଧାମନ୍ୟୁ ଭଗବାନ ଶିଷ୍ୟମ ବ୍ୟାଚଷ୍ଟ ଭାର୍ଗବ କାମ ଅସ୍ୟାକ୍ରିୟତମ ରାଜନ ନୈନା ତ୍ୟକ୍ତୁମି ନୈନା ତ୍ୟକ୍ତିମ ଉତ୍ସ ହେ ହେ ରାଜନ ହେ ବୃଷପର୍ବା ଏ ନାମ ଦେବଯାନୀକି ମୁଁ ତ୍ୟାଗ କରିପାରିବିନି। ଝିଅ ପ୍ରୀତିଟାକୁ ଦେଖାଉଛନ୍ତି, କାମ ଅସ୍ୟାକ୍ରିୟତା ରାଜନ, ଇଏ ଯାହା ଚାହୁଁଛି ମୋର ଦେବଯାନୀ ଯାହା ଚାହିଁବ ତାକୁ ଯେ ତା କାମ ଏଟାକୁ ପୂର୍ଣ୍ଣ କରିଦେଲେ ମୁଁ ପୁଣି ତୁମର ଗୁରୁ ହେଇକି ରହିବି। ଆଚ୍ଛା ଏତେ ରାଗିକି ପଳାଉଛନ୍ତି, କାପତ ବୃତ୍ତିକୁ ପ୍ରଶଂସା କରିକି ସାଙ୍ଗେ ସାଙ୍ଗେ ସନ୍ତୁଷ୍ଟ କେମିତି ହେଇଗଲେ? କହିଲେ କ୍ଷଣାର୍ଦ୍ଧ ମନ୍ୟୁ ରାଜନ, କ୍ଷଣାର୍ଦ୍ଧ ମନ୍ୟୁ ଭଗବାନ ସର୍ବସମର୍ଥ। ଶୁକ୍ରାଚାର୍ଯ୍ୟ ସାଧୁର କ୍ରୋଧଟା କେମିତି ଅର୍ଦ୍ଧକ୍ଷଣ, ସାଧୁ ଶୀଘ୍ର ରାଗେ, ଏ ଛୁଆ ଏ ପଛରେ କିଏ ପାଟି କରୁଛୁ ରେ, ଚୁପ୍ କିଣି ବସ। ଜଣେ ଆଚାର୍ଯ୍ୟ ଲେଖିଲେ ପ୍ରଣିପାତ ପ୍ରତିକାର ସ୍ୱରମ୍ଭି ମହାତ୍ମନମ, ସାଧୁଙ୍କର ମୁହଁଟା ଟାଣ, ପାଦଟା ଭାରି କୋମଳ। ଆପଣ ଦେଖୁନାହାନ୍ତି ବାବାଜୀ ମାନେ ମଠରେ ଥିବେ, ତାଙ୍କ ଘରେ ପହଞ୍ଚିବେ, ପଡ଼ାଇଲୁ ଠିକ କ'ଣ ଖାଇବା ବେଳକୁ ଆସୁଛୁ, ଆଜ୍ଞା କ'ଣ କରିବା ମୁଁ ବୁଲି ଆଗେ ଦୁଇ ଚାରି ପଦେ ଗାଳି ଦେବୁ,
ତୋର କିଛି କାମ ନାହିଁ, ତୁ ଠିକ୍ ପ୍ରସାଦ ପାଇଲା ବେଳକୁ ଚାଲି ଆସୁଛୁ। ଆପଣ କିଛି ଏଦିନ କହିଲେ ହଉ ଆଉ ବସ ଦେଖାଇକି ଯା, ଆଉ କାଲିଠୁ ଆସିବୁ ସେବା କରିବୁ। ବାବାଜୀମାନଙ୍କର ଉପରଟା କେମିତି କି ଉପରଟା ବଡ଼ ଟାଣ, ସାଧୁର କ୍ରୋଧଟା କେଉଁଠି ପାଦରେ, ଅସାଧୁର କ୍ରୋଧଟା ମୁଣ୍ଡରେ। ସେ ଶାନ୍ତ କେବେ ହୁଏନି, ସେ କ୍ରୋଧ ରଖିଛି ବେକ କାଟିଦେବ। ସାଧୁର ପାଦଟା କ୍ରୋଧଟା ପାଦରେ, ଖାଲି ପାତଳ ପଡ଼ିଯିବେ ତ ଗଲା, ବାଞ୍ଛା କଳପତରୁ କହିଦେଲେ ସେ ଖୁସି ଆଉ କ'ଣ। ଏଇଟା ମୁଁ କ'ଣ କହୁଛି, ନୀତିଶାସ୍ତ୍ର କହୁଛନ୍ତି ବା ନାରିକେଲ ସମାକାର ପିହନ୍ତେ, ନାରିକେଲ ସମାକାର ଦୃଶ୍ୟନ୍ତେ ପ୍ରିୟ ସଜ୍ଜନା। ସାଧୁମାନେ ଦେଖିବା ପାଇଁ କିଭଳି ନଡ଼ିଆ ଭଳି ନାରିକେଳ, ଉପରଟା କେତେ ଟାଣ, ବାଡ଼େଇଲେ ପଥରର ବାଡ଼େଇଲେ ଯାଇକି ଫାଟିବେ, ଭିତରେ କ'ଣ ଅଛି ପୁରା ଦେଖନ୍ତୁ, କେତେ ସ୍ୱଚ୍ଛ, କେତେ କୋମଳ, କେତେ ମଧୁର ଜଳ ଭିତରେ ଅଛି। ଏଇ କଲସି ପିଲାଙ୍କୁ ସେଇଠି ବସି କ'ଣ ହେଠି କରୁଛନ୍ତି ବାହାର କରିବେ ଏଇଠୁ। ନାରିକେଲ ସମାକାର ଦୃଶ୍ୟନ୍ତେ ପିହ ସହଜନା, ଅନ୍ୟ ବଦରିକାକାର ବହିରେବ ମନୋହରା। ଅସାଧୁ କେମିତିକା ବରକୋଳି ଭଳିଆ, ବରକୋଳିଟା ଦେଖିଛନ୍ତି ନା କେତେ ବଢ଼ିଆ ଦେଖାଯାଏ, କହିବ ମୁଁ ସବୁ ଖାଇଦେବି ଦୁଇ ଚାରିଟା ପାଟ। ଉପରଟା କେତେ ସୁନ୍ଦର, ଭିତରଟା ପୁରା ମଞ୍ଜି, ଖାଇଲା ମାନେ ଦେହ ଖରାପ। ଅନ୍ୟ ବଦରିକାକାର ବହିରେବ ମନୋହରା, ଅସାଧୁ ବାହାରକୁ ଦେଖିବା ପାଇଁ ଭଲ। କ୍ଷଣାର୍ଦ୍ଧ ମନୁ ଭଗବାନ ଶିଷ୍ୟ ବାଚଷ୍ଟ ଭାର୍ଗବ, ସଙ୍ଗେ ସଙ୍ଗେ ଶାନ୍ତ ହେଇଗଲେ, ପାଦରେ ପଡ଼ିଗଲେ କିଏ ବୃଷପର୍ବା ସାଙ୍ଗେ ଖୁସି ହେଇଗଲେ, କହିଲେ କ'ଣ କହୁଛୁ କହ ନା ଆଜ୍ଞା ଆପଣ ଯାଆନ୍ତୁନି, ମୁଁ ଯିବିନି, ମୋ ଝିଅ ଯାହା ଚାହୁଁ ତାକୁ କରିଦେବି, ମୁଁ ଯିବିନି। ସାଧୁ ଅସାଧୁର କ୍ରୋଧକୁ ଜଣେ ନୀତିକାର ଲେଖିଲେ, ଆମରଣାନ୍ତ ପ୍ରଣୟ କୋପା ତତ୍କ୍ଷଣ ଭଙ୍ଗୁରା ପରିତ୍ୟାଗଶ୍ଚ ନିସଙ୍ଗା ଭବନ୍ତ ହି ମହାତ୍ମାନମ୍। ସାଧୁଙ୍କର ଲକ୍ଷଣ କ'ଣ, ଆମରଣାନ୍ତ ପ୍ରଣୟ, ଯାହାକୁ ଭଲ ପାଇବେ ସେ ମଲାପନ୍ତ ଭଲ ପାଇବେ। ଆପଣ ହଜାର ଦୋଷ ତାକୁ ଦେଖାନ୍ତୁ, ଯେ ନା ସେ ଲୋକଟା ତ ଭଲ, ତାର ଗୋଟେ ଗୋଡ଼କୁ ଯଦି ଭଲ ପାଏ, ଆଉ ଭଗବାନ ଆମକୁ କେମିତି ପାର କରିବେ କି ଆଜ୍ଞା। ଆଜ୍ଞା ଆପଣ ଏଇଠି ବସୁଛନ୍ତି, ଆମେ ଯେତେ ଜଣ ବସୁଛନ୍ତି, ବିଚାର କଲେ ଆମର କାହାର ଖରାପ ଗୁଣ ନାହିଁ। ଆଜ୍ଞା ଭଗବାନ ଯଦି ଆମର ଖରାପ ଗୁଣକୁ ଦେଖିବେ, କେତେ ଜନ୍ମ ଲାଗିବ ପାର ହେବା ପାଇଁ, କେତେ ଜନ୍ମ ଲାଗିବ, ଆମର ଶରୀର ଯେତିକି କେଶ ଅଛି ସେତିକି ଜନ୍ମ ଲାଗିଲେ ଆମେ ପାର ହେଇପାରିବାନି, ଯେତିକି ଆମର ଖରାପ ଗୁଣ ଅଛି। ଭଗବାନ ଏଇଟା ଦେଖନ୍ତିନି, ଖରାପ ଗୁଣକୁ ସଂସାର ଦେଖେ, ଭଲ ଗୁଣକୁ ଭଗବାନ ଦେଖନ୍ତି। ଭଗବାନ କେବଳ ଗୋଟିଏ ଭଲ ଗୁଣକୁ ଦେଖି ପାର କରିନି ପଳେଇବେ, ପୁତନାକୁ କେମିତି ପାର କରିନେଲେ କି। ପୁତନାର ସୁଖଦେବ କହୁଛନ୍ତି ତାଙ୍କର ତାର ରୂପଟା କିଭଳି ନା ଖଡ଼ଗ, ଖଡ଼ଗର ଯେଉଁ ଦେଖିଛ ନା ନାଟକରେ ଯେଉଁ ବାହାର କରନ୍ତି ତଲବାର, ଉପରଟା କେମିତି ହେଇଥିବ ଭେଲଭେଟ କପଡ଼ା ଲାଗିଛି, ଭିତରେ ଧାର, ପୁତନା ସେଇଭଳି ଆସିଛି, ଭିତରଟା ଭଲ ନୁହେଁ କିନ୍ତୁ ଭଗବାନ ତା ଉପରଟା ଦେଖି ନେଇଗଲେ। ଇଏ ମଣିଷ ବା ମଣିଷ ବା ଆଜ୍ଞା, ଉପର ବି ଟିକେ ଠିକ କରୁନେ ଭିତର କଥା କ'ଣ କହିବା, ଭାଇ ଟିକେ ଧୋତି ପିନ୍ଧ, ତିଳକ ଟିକେ କର, ହରିନାମ ଟିକେ, ଏ ଉପରଟାକୁ ସଜା ହେଲେ। ସିଦ୍ଧର ସ୍ୱାମୀ ଲେଖିଲେ ଭକ୍ତ ବେଶ ମାତ୍ର ସଦଗତି ହି, ସିଦ୍ଧର ସ୍ୱାମୀ ଟୀକାକାର, ପ୍ରଥମ ଟୀକାକାର ଲେଖିଲେ, ପୁତନା ଯୋଉ ଉଦ୍ଧାର ହେଲା, ବିଷ ଧରିକି ଆସିଛି ଭଗବାନଙ୍କୁ ମାରିବା ଉଦ୍ଦେଶ୍ୟରେ ଆସିଛି, ତାର ଉଦ୍ଧାର କାରଣ ମୋତେ କାହିଁକି କିଛି ଜଣାପଡ଼ୁନି, କେବଳ ଭକ୍ତ ବେଶ ଧରିକି ଆସିଛି, ଭକ୍ତ ବେଶ ମାତ୍ର ସଦଗତି, ଭକ୍ତର ବେଶ ନେଇ ଯାଇଛି, ଏଇଟାକୁ ଦେଖିକି ପ୍ରଭୁ ତାକୁ ପାର କରିଦେଲେ। କାହାକୁ କେମିତି ପାର କରିବେ, ଗୋଟିଏ ଗୁଣକୁ ଦେଖି ତାକୁ ପାର କରିନେଲେ। ଭଗବାନ ଦୋଷ ଦେଖନ୍ତିନି, ସଂସାରୀ ଲୋକ ଦୋଷକୁ ଘୋଷିବେ ଆଉ ରେକର୍ଡ କରି ରଖିବେ ଆଉ, ମରିଗଲା ପରେ ବି ବଜାଇବେ, ମରିଗଲା ପରେ ବି ଆପଣ ଯଦି ଗୋଟିଏ ଭୁଲ କର୍ମ କରିଦେବେ, ମରିଛି ଠିକ ହେଇଛି, କମ ହଇରାଣ କରିଛି ନିଶ୍ଚିତ, ମରିଗଲାଣି ପୁଣି ଗାଳି ଦେଉଛ କାହିଁକି ନା, ରେକର୍ଡ ଯିବନି ସଂସାର, ସଂସାର ରେକର୍ଡ ଖରାପ ରେକର୍ଡ କେବେ କଟେ ନା। ଭଗବାନଙ୍କ ନିକଟରେ ଗୋଟିଏ ଭଲ ଗୁଣ ଦେଖନ୍ତି, କାରଣ ଭଗବାନ ଗୁଣଗ୍ରାହୀ ଦୋଷଗ୍ରାହୀ ନୁହନ୍ତି, ସଂସାର ହେଉଛି ଦୋଷଗ୍ରାହୀ। ଆପଣ ଯେତେ କରୁନାହାନ୍ତି ଭଲ କାମ, ଯେତେ ଭଲ କାମ କରନ୍ତୁ ସଂସାର ପାଇଁ, ଆପଣ ଦୋଷଟା ବାହାରେ ପଦାରେ ପଡ଼ିବ, ନିଶ୍ଚିତ ଦିନରେ ପଦାରେ ପଡ଼ିବ। ସେଥିପାଇଁ ସେ ଲେଖିଲେ, ସନ୍ତୋଷ ଚିତେ ତୁଇ ହରିଙ୍କୁ ବାଜା, ସଂସାରେ ପଡ଼ି ଆଉ ନା ପାଓ ଲାଜ, ସଂସାରେ ପଡ଼ି ଆଉ ନା ପାଓ ଲାଜ। ସଂସାର ପଡ଼ିବା ଗୋଟେ ଲାଜର କଥା। ସନ୍ତୋଷ ଚିତେ ତୁଇ ହରିଙ୍କୁ ଭଜ, ସଂସାରେ ପଡ଼ି ଆଉ ନ ପାଓ ଲାଜ। ସନ୍ତୋଷରେ ଯଦି ସନ୍ତୋଷିତ ହେଇକି ପ୍ରଭୁ ଯାହା ଦେଇଛନ୍ତି ସ୍ତ୍ରୀ ପୁତ୍ର କନ୍ୟା ଧନରେ ସନ୍ତୋଷ ହେଇକି ଯଦି ଭଜନ କରିନେଲେ ପାର ହେଇକି ଚାଲିବା, ନହେଲେ ଲାଜ କଥା। ଏଠି ସବୁ ଦୋଷକୁ ଏଇ ସ୍ତ୍ରୀ ପୁତ୍ର କନ୍ୟା ଆପଣଙ୍କ ଦୋଷ ଦେଖିବେ, ସଂସାର ଲୋକ କଥା କ'ଣ କହିବା? ଯାହାକୁ ପୋଷିଛେ, ଯାହାଙ୍କ ପାଇଁ ଆମର ମାନବ ଜୀବନ ବ୍ୟର୍ଥ ହେଇଗଲା, ଆଉ ନା କ'ଣ କହୁଛନ୍ତି ଆଜ୍ଞା? ଯାହାର ସିନା ଭାଗ୍ୟବତୀ ସ୍ତ୍ରୀ ଅଛନ୍ତି ସେ ସାହାଯ୍ୟ କରିବେ, ହଁ ତୁମେ ଭଜନ କର, ମୋ କଥା ଚିନ୍ତା କରନି, ପ୍ରଭୁଙ୍କର ସେବା କର। ସିଏ ସିନା ଯିଏ ଏଭଳି ସ୍ତ୍ରୀ ସିଏ ନହେଲେ ତାଙ୍କ ପାଇଁ ଆମ ଜୀବନଟା ବ୍ୟର୍ଥ ହେଇଯାଉଛି ନା, ଆଉ ତାଙ୍କ ପାଇଁ ଆମ ଜୀବନ ବ୍ୟର୍ଥ ହେଇଗଲା। କିନ୍ତୁ ସେଇମାନେ ଆମ ଦୋଷଟାକୁ ପଦାରେ ପକେଇବେ। ଦେଖୁନାହାନ୍ତି ଆମେ କ'ଣ ଦଶରଥ ମହାରାଜ ଠୁ ବଡ଼ ପୁଣ୍ୟବାନ ଲୋକ? କୈକେୟୀଙ୍କୁ ପାଇଁ ଯେତେବେଳେ ତ୍ୟାଗ କଲେ, କହିଲେ କୈକେୟୀ ମୁଁ କାଲି ସକାଳୁ ଭରତ ଆଉ ଶତ୍ରୁଘ୍ନକୁ ଡକେଇଦେବି, କାଲି ସକାଳୁ ମୋତେ ଗୋଟିଏ ଦିନ ଦିଅ, ଆଉ ରାମ ରାଜା ହେବେନି ଭରତ ରାଜା ହେବେ, ମୋର ରାମ ଏଭଳି ଭରତ ରାଜା ହେଲେ ରାମ ବହୁ ଆନନ୍ଦିତ ହେବେ। କୈକେୟୀ ମୁଁ ତୁମକୁ ହାତ ଯୋଡ଼ୁଛି, ଲେଖାଯାଇଛନ୍ତି ବାଲ୍ମୀକି ରାମାୟଣରେ କୈକେୟୀଙ୍କର ପାଦ ଧରିବା ପାଇଁ ଗଲେ, ଆଉ ପାଦ ଧରିବା ପାଇଁ ଯାଉ ଯାଉ ବାଟରେ ମୂର୍ଚ୍ଛିତ ହେଇକି ପଡ଼ୁଛନ୍ତି। କିଭଳି ନା, ଯେଭଳି ରୋଗୀ ତାର ମୃତ ଅବସ୍ଥାରେ ଔଷଧ ଖାଇପାରେ ନା, ଔଷଧ ପାଖରେ ଥୁଆ ହେଇଥିବ, ଔଷଧ ପାଖରେ ପହଞ୍ଚି ନ ପାରି ରୋଗୀର ଯେଭଳି ମୃତ୍ୟୁବରଣ ହୁଏ, କୈକେୟୀଙ୍କ ପାଖରେ ପହଞ୍ଚି ନ ପାରି ଦଶରଥ ସେଭଳି ପଡ଼ିଯାଉଥିଲେ, ତଥାପି ଦୟା ଆସିଲାନି, କହିଲେ ଗୋଟିଏ ଦିନ ସମୟ ଦିଅ, ମୋ ରାମ ବହୁ ଆନନ୍ଦିତ ହେବ, ଭରତ ରାଜା ହେବ, କିନ୍ତୁ ଏ ଦ୍ୱିତୀୟ ବରଟା ମାଗନି, ରାମ 14 ବର୍ଷ ବଣକୁ ନ ଯା। କହିକି କମ୍ ବାକ୍ୟ ମଣ ମାରିଛନ୍ତି ଏଇ ନାରୀ। ଆଉ ଆମେ ଯଦି ଏ କଥାକୁ ବିଚାର ନ କରିବା, ସାଧୁଙ୍କୁ ବିଶ୍ୱାସ ନ କରିବା, ସଂସାରର କ'ଣ, ସଂସାର ଦୋଷ ଦେଖିବେ। ସେଥିପାଇଁ ସାଧୁ କ'ଣ କରିବେ ନା, ଆମରଣାନ୍ତ ପ୍ରଣୟ, ମଲା ପର୍ଯ୍ୟନ୍ତ ଭଲ ପାଇବେ ସାଧୁମାନେ। କୋପାସ୍ତତ୍ କ୍ଷଣଭଙ୍ଗୁର, ସାଧୁମାନଙ୍କ ରାଗଟା କ୍ଷଣଭଙ୍ଗୁର ସାଙ୍ଗେ ସାଙ୍ଗେ। ଦେଖୁନାହାନ୍ତି ଶୁକ୍ରାଚାର୍ଯ୍ୟ ବାହାରିକି ପଳାଉଥିଲେ ଝିଅକୁ ନେଇକି, ପଡ଼ିଗଲେ ପାଦ ତଳେ ବୃଷ ପର୍ବା ଶାନ୍ତ ହେଇଗଲେ, ଆମ ଝିଅ ଯା ଚାହୁଁଛି ଟିକେ କରିଦିଅ, ମୁଁ ତୁମ ଘରେ ରହିବି। ସାଧୁ ହୃଦୟଟା ଭାରି କୋମଳ। ପରିତ୍ୟାଗଶ୍ଚ ନିସଙ୍ଗା ଭବନ୍ତି ମହାତ୍ମାନ, ମହାତ୍ମାମାନେ ପରିତ୍ୟାଗ କରିବାର ଧୁରନ୍ଧର, ତ୍ୟାଗ କରିଦେବେ, ନିସଙ୍ଗ ଆସକ୍ତି ତାଙ୍କର ନା। ସେଥିପାଇଁ ସାଧୁ ତାଙ୍କର ସାଧୁର ପ୍ରୀତିକୁ ବୁଝିଲେ ସଂସାର ଉଦ୍ଧାର କେମିତି ପାଇବା କି ଆଜ୍ଞା? ସାଧୁଙ୍କୁ ଭଲ ପାଇଲେ ସଂସାରର ଉଦ୍ଧାର ହବା, ଅସାଧୁଙ୍କୁ ଭଲ ପାଇଲେ ସଂସାରରେ ରହିବା, ଏ ପ୍ରୀତି ଉପରେ ସବୁ ନିର୍ଭର କରେ। ଦେଖୁନାହାନ୍ତି ଅସୁର ପୃଷ ପର୍ବା ଏତେ ଭଲ ପାଇଛନ୍ତି, ପାଦ ତଳେ ପଡ଼ିଗଲେ ସମସ୍ତଙ୍କ ଆଗରେ, ଝିଅ ଆଗରେ ପୃଷ ପର୍ବା ରାଜା ଗୁରୁଙ୍କ ପାଦ ତଳେ ପଡ଼ିଯାଉଛନ୍ତି, ଆଙ୍କୁ ଭଲ ପାଇଲେ ବି ଆମ କୂଳର କଲ୍ୟାଣ ହବ। ଭର୍ତ୍ତୃହରି ମହାରାଜ ଲେଖିଲେ, ସାଧୁ ଅସାଧୁର ପ୍ରୀତିଟା କେମିତି, ଆରମ୍ଭ ଗୁରୁବୀ କ୍ଷୟଣ କ୍ରମେଣମ ଲଘ୍ୱୀ ପୁରା ବୁଦ୍ଧିମତୀ ଚ ପଶ୍ୟାତ୍ ଦିନସ୍ୟ ପୂର୍ବାର୍ଦ୍ଧ ପରାର୍ଦ୍ଧ ଭିନ୍ନା ଛାଏବ ମୈତ୍ରୀ ଖଳ ସଜ୍ଜନାନାମ। ଖଳ ଆଉ ସଜ୍ଜନମାନଙ୍କର ମୈତ୍ରୀଟା କିଭଳି, ଏଠି କହୁଛନ୍ତି ଆରମ୍ଭ ଗୁର୍ବୀ, ଅସାଧୁ ମାନଙ୍କର ପ୍ରୀତିଟା ଆରମ୍ଭରେ ବହୁତ, ଏ ଘରକୁ ମିଠା ପିଠା ଧରିକି ଶାଢ଼ୀ ଶଙ୍ଖା ଧରିକି ଦୌଡ଼ିବେ ତୁମ ଘରକୁ, ତୁମ ଗାଡ଼ିରେ ବସିକି ବୁଲାବୁଲି କରିବେ, ଆରମ୍ଭଟା ଜୋରସୋର। ତାଙ୍କ ପ୍ରୀତିଟା କିଭଳି ନା ପୂର୍ବାର୍ଧ, ଏ ହଁ ପୂର୍ବାର୍ଧ, ସକାଳର ଖରା ଦେଖିଛନ୍ତି ନା, ସକାଳର ଖରା କୋମଳ ନୁହେଁ, ଛାଇଟା ଆପଣ ଖରାରେ ଠିଆ ହେଲେ ଛାଇଟା କେତେ ଜୋର ପଡ଼ୁଛି, ସକାଳ ଖରାରକୁ ଦେଖିବେ ଛାଇଟା ପଡ଼ିବ ବହୁତ ଲମ୍ବା, ନାଇଁ କି ପ୍ରଥମରୁ ଲମ୍ବା, ଆପଣଙ୍କୁ ଲାଗିବ 25 ଫୁଟ୍ 30 ଫୁଟ୍, ଛୁଆମାନେ ଦୌଡ଼ନ୍ତି ଛାଇଟାକୁ, ଦେଖ ମୋ ଛାଇ କେତେ ବଡ଼, 12 ହେଇଗଲେ କମି କମିକା କମି କମିକା ଆସିବ। ଅସାଧୁର ପ୍ରୀତିଟା ପ୍ରଥମେ ବହୁତ ବଡ଼, କିନ୍ତୁ କ୍ଷୟୀ। ସାଧୁର ପ୍ରୀତି ପରାର୍ଥ, 12 ବେଳେ ଖରାଟା କେଉଁଠି ଥିବ ମୁଣ୍ଡ ଉପରେ, ଛାଇଟା ପଡ଼ୁଥିବ କି ଛାଇଟା ଟିକିଏ ଛାଇ, ସାଧୁ ଆଗେ ମାପି ଚୁପିକି ଭଲ ପାଇବ, ଆଗେ ଧୀରେ ଧୀରେ ଭଲ ପାଇବ, ଆଉ ବଢ଼ି ବଢ଼ିକା ବଢ଼ି ବଢ଼ିକା କ'ଣ ହବ ପୁଣି, ସନ୍ଧ୍ୟା ହେଲେ ଦେଖିଛନ୍ତି ନା ସନ୍ଧ୍ୟା ପୂର୍ବରୁ ଛାଇଟା କେତେ ବଡ଼ ହୁଏ, ଇଏ ବଢ଼ରୁ ବଢ଼ିବ, ଅସାଧୁର ପ୍ରୀତି ବଡ଼ରୁ ବଢ଼ିବ ଛିଡ଼ିଯିବ, ସାଧୁର ପ୍ରୀତି ଛୋଟରୁ ଅଳ୍ପରୁ ଆଗେ ବଢ଼େଇ ବଢ଼ିଯିବ, ସେସବୁ କେତେ ବଡ଼ ବଡ଼ ହବ, ସନ୍ଧ୍ୟାବେଳିଆ ଛାଇ ଆପଣ ଦେଖିବେ ଆହୁରି ବଡ଼ ବଡ଼, ଲମ୍ବା ଲମ୍ବା ତାଳ ଗଛ ଭଳିଆ ଦେଖା ହବ, 6 ଫୁଟ୍ ଆପଣ 6 ଫୁଟ୍ ହେଇଥିବେ, ତାଳ ଗଛ ଭଳିଆ ଲମ୍ବା ଦେଖା ହବ, ସାଧୁ ପ୍ରୀତି ଏଇଭଳିଆ। ତେଣୁ ସାଧୁ ଇଏ ଶୁକ୍ରାଚାର୍ଯ୍ୟଙ୍କର ପାଦ ତଳେ ପଡ଼ିଗଲେ, କହିଲେ କାମ ଅସ୍ୟା କ୍ରେତା ରାଜନ ଏ ନାମ ମାତୃ ହି ନାମ, ଆଚାର୍ଯ୍ୟ ଲେଖୁଛନ୍ତି ୟାର ମା ନାହିଁ, ଶୁକ୍ରାଚାର୍ଯ୍ୟଙ୍କର ପତ୍ନୀ ନଥିଲେ, ଦେହ ତ୍ୟାଗ କରିଥିଲେ, କହିଲେ ଇଏ ମାତୃହୀନ, ଏହାର କଥାକୁ ମୁଁ କେବେ ତ୍ୟାଗ କରିପାରିବି, ଇଏ ଯାହା ଚାହୁଁଛି ତାର କାମନାକୁ ପୂର୍ଣ୍ଣ କଲେ ମୁଁ ରହିବି। ବିଭ୍ୟାତି ତଥେତ୍ୟବସ୍ଥିତ ଅପ୍ରାହ ଦେବ ଜାନୀ ମନୋଗତମ ପିତ୍ରା ଦତା ଯତୋ ଜାସ୍ତେ ସାନୁଗ ଜାତୁ ମା ମନୁ। କେତେ ବଡ଼ ଦଣ୍ଡ ଶର୍ମିଷ୍ଠାଙ୍କୁ ଦେଖନ୍ତୁ, ଧନ୍ୟ ସେ ଶର୍ମିଷ୍ଠା, ଅସୁର କୂଳରେ ଜନ୍ମ ହେଲେ ବି ମହିଷୀ ଜଣେ ମହିଳା, ଯଦିଓ ଦେବଯାନୀଙ୍କୁ କୂପରେ ପକାଇ ଦେଇଥିଲେ କ୍ରୋଧ ସହନ କରିପାରିକି, ଏଠି ଗୋଟେ କେତେ ବଡ଼ ତ୍ୟାଗ କରୁଛନ୍ତି, ଜଣେ ରାଜକନ୍ୟା ଗୋଟେ ଘୋର ଦଣ୍ଡ ଦେଇଦେଲେ, ଗୋଟେ ବ୍ରାହ୍ମଣୀର ଦାସୀ ହେବେ ରାଜକନ୍ୟା, କେବଳ ଦାସୀ ହେବେନି, ସହ ଦାସୀଙ୍କ ସହିତ ଯେଉଁ ଦାସୀମାନେ ଶର୍ମିଷ୍ଠାଙ୍କୁ ସେବା କରୁଥିଲେ ଆଜି ସେଇ ଦାସୀଙ୍କର ସାଙ୍ଗରେ ଶର୍ମିଷ୍ଠା ଆଜି ଦେବଯାନୀର ସେବା କରିବେ। କହିଲେ ତଥା ଇତି ଅବସ୍ଥିତ ପ୍ରାହ ଦେବଯାନୀ ମନୋଗତମ, ଦେବଯାନୀର ମନ କ'ଣ, କହିଲେ ବାପା ମୁଁ କହିବିନି ଆପଣ କୁହନ୍ତୁ ମୋ ପାଇଁ, ଶୁକ୍ରାଚାର୍ଯ୍ୟ କହୁଛନ୍ତି ଦେବଯାନୀଙ୍କ ପାଇଁ, ମୋ ଝିଅ ଚାହୁଁଛି ସେ ଯେଉଁଠି ବିବାହ ହବ ଶର୍ମିଷ୍ଠା ପିତ୍ରା ଦତା ଯତୋ ଜାସ୍ତେ ସାନୁଗା ଯା ତୁମା ମନ, ସ ଅନୁଗ ତାର ଦାସୀମାନଙ୍କ ସହିତ ଶର୍ମିଷ୍ଠା ମୋର ସଙ୍ଗରେ ଯିବ, ତା ମାନେ ମୋର ଦାସୀ। କେତେ ବଡ଼ ଘୋର ତଣ୍ଡ, କେବଳ ଏତିକି ନାହିଁ, ପିତା ପିତ୍ରା ଦତା ଦେବ ଜାନୀ ଶର୍ମିଷ୍ଠା ସାନୁଗା ତଦା ସ୍ୱାନା ତତ୍ସଙ୍କଟମ୍ ବିକ୍ଷମ ତଦର୍ଥସ୍ୟ ଚ ଗୌରବାନ୍ ଦେବୟାନୀ ପର୍ୟଚର ସ୍ତ୍ରୀ ସହସ୍ରେଣ ଦାସବତ୍। ସହସ୍ର ସ୍ତ୍ରୀମାନଙ୍କୁ ନେଇ ପିତା ଯେଉଁ ଯଜାତିଙ୍କୁ, ଶୁକ୍ରାଚାର୍ଯ୍ୟ ଯେଉଁ ଯଜାତିଙ୍କୁ ଦେବଯାନୀଙ୍କୁ ଅର୍ପଣ କଲେ, ସହସ୍ର ସ୍ତ୍ରୀମାନଙ୍କୁ ନେଇକି ଶର୍ମିଷ୍ଠା ଦାସୀ ହେଲେ, କିଭଳି ଦାସୀ ହେଲେ, ମହାଭାରତରେ ଭଲ ସୁନ୍ଦର ପ୍ରସଙ୍ଗ ଅଛି, ଦେବଯାନୀ ପଚାରିଲେ ଶର୍ମିଷ୍ଠା ତୁମେ ମୋର ଦାସୀ ହବ ତ, ଦେଖନ୍ତୁ କେତେ ପ୍ରତିକ୍ରିୟାଶୀଳ, ତୁମେ କେମିତି ଦାସୀ ହବ, ତୁମେ ରାଜରାଣୀ, ତୁମେ ରାଜକନ୍ୟା ଥିଲ, ରାଜକନ୍ୟା ତ କେବେ ଦାସୀ ହେଇପାରେ ନା, ତୁମେ କେମିତି ଦାସୀ ହବ ନା, ମୋ କୂଳକୁ ରକ୍ଷା କରିବା ପାଇଁ, ଅସୁର କୂଳକୁ ରକ୍ଷା କରିବା ପାଇଁ ଜଣେ ନାରୀ ଆଜି ତାଙ୍କ ଯୌବନକୁ ତ୍ୟାଗ କରିକି ରାଜକନ୍ୟା ହେଇକି ଆଜି ଦାସୀ ହେଇଗଲେ, ନାରୀ ଶୋଭା ପାଏ ତ୍ୟାଗରୁ ନା ଆଉ କ'ଣ ସାରେ ନାରୀ ସଂସାରରେ ପୂଜ୍ୟ ହୁଏ କାହିଁ ତ୍ୟାଗରୁ ନା ନୁହେଁ ଜନ୍ମ ହେଇଥିଲା କେଉଁଠି ଦେଖିଲେ ଜନ୍ମ ହେଇଥିବ କେଉଁଠି ବାପ ମା ସମସ୍ତଙ୍କୁ ଛାଡ଼ିକି ଗୋଟେ ତ୍ୟାଗ କରି ଗୋଟିଏ ଦିନ ଚାଲି ଆସିବ ପୁଣି ଏଠି ଆସିକି ସବୁ ତ୍ୟାଗ କରିବ ରୋଷେଇ ବାସ ଭଲ ମନ୍ଦ ବାସନ କୋସନ ସଫା କରି ସମସ୍ତଙ୍କୁ ସୁଖ ଦେଉଛି ସମସ୍ତେ ଖାଇ ପିଇ ସାରିବେ ସିଏ ଖାଇ ନାରୀ ଭୋଗୀ ହେଲେ ସୁଖ ପାଇବନି କି ସମାଜ ସୁଖ ପାଇବ ନାରୀ ଯେଉଁ ତ୍ୟାଗ କରିବ ତ୍ୟାଗରେ ସେ ବହୁତ ସୁଖୀ ହବ ଏଠି କହୁଛନ୍ତି ସୁଖଦେବ ଗୋସ୍ୱାମୀ ପିତ୍ରା ଦତ୍ତ ଦେବ ଜାନି ଶର୍ମିଷ୍ଠା ସାନୁଗତ ଥା ସ୍ୱାନାମ ତତ୍ ସଙ୍କଟ ବିକ୍ଷମ ତଦର୍ଥ ଶିଷ୍ୟ ଗୌରବମ୍ ଜଣେ ଆଚାର୍ଯ୍ୟ ଲେଖିଲେ ସ୍ୱାନାମ ମୋର ସମସ୍ତ ମୁଁ ଯଦି ଦାସୀ ନ ହେବି ଶୁକ୍ରାଚାର୍ଯ୍ୟ ଯଦି ପଳେଇଯିବେ ତାହେଲେ ସମ୍ପୂର୍ଣ୍ଣ ଅସୁର ସମାଜଙ୍କ ଉପରେ ବିପଦ ଆସିବ ତେଣୁ ମୋ ଜଣଙ୍କ ପାଇଁ ମୋ ରାଜକନ୍ୟା ହେଇଛି ଦାସୀ ହେଇଯିବେ ଅସୁବିଧା କ'ଣ ହେଉଛି କିନ୍ତୁ ମୋ କୂଳର ଲୋକମାନେ ସୁଖର ରୁହନ୍ତି ଗୋଟେ ନାରୀର କେତେ ବଡ଼ ତ୍ୟାଗ ଦେଖିଲେ ଆମର ସମାଜ ଆଜି କାହିଁକି ସୁଖୀ ନାହିଁ ଆମେ ଯେତେ ଜଣ ବସିଛେ ଆମ ଭିତରେ ପଚାରିଲେ ଦେଖିବା ଆମେ କ'ଣ କାହା ପାଇଁ ତ୍ୟାଗ କରିଛେ ଆମେ ଯଦି ନିଜକୁ ପ୍ରଶ୍ନ କରିବା ମୋର ଅନ୍ୟ ପ୍ରତି ଉପକାର କରିବା ପାଇଁ ମୁଁ କ'ଣ ତ୍ୟାଗ କରିଛି ଅନ୍ୟର ଉପକାର କରିବା ପାଇଁ ମୁଁ କ'ଣ ତ୍ୟାଗ କରିଛି ମୁଁ ଅନ୍ୟକୁ କ'ଣ ସାହାଯ୍ୟ କରିଛି ସମାଜରେ ସମସ୍ତେ ନିଜର ସୁଖ ଚାହୁଁଛନ୍ତି ଭୋଗ ଚାହୁଁଛନ୍ତି କେହି କିଛି ତ୍ୟାଗ କରିବା ପାଇଁ ପ୍ରସ୍ତୁତି ନାହାନ୍ତି ଏ ସମାଜରେ ଲୋକମାନେ ଶାନ୍ତିରେ କେମିତି ରହିବେ ଭୋଗୀମାନଙ୍କ ସମାଜ ହେଇଗଲା ତ୍ୟାଗ ସମାଜ ନାହିଁ କିଛି ତ୍ୟାଗ କରିବାକୁ ପଡ଼ିବ ଭଗବାନ ଯାହାକୁ ଯାହା ଯୋଗ୍ୟତା ଦେଇଛନ୍ତି ସେ ତ୍ୟାଗ କରିବାକୁ ପଡ଼ିବ ଏ ସମର୍ପଣ କରିବାକୁ ପଡ଼ିବ ଏତେ ସମାଜ ସୁଖୀ ହବ ବ୍ୟକ୍ତି ସୁଖୀ ହବ ତ୍ୟଜ୍ୟେତ ଏକମ୍ କୁଳସ୍ୟାର୍ଥେ ଗ୍ରାମ୍ୟସ୍ୟାର୍ଥମ୍ କୁଲମ୍ ତ୍ୟଜ୍ୟେତ୍ ଗୋଟିଏ କୁଳକୁ ରକ୍ଷାକୁ ହେଲେ ଜଣଙ୍କୁ ତ୍ୟାଗ କରିଦେବ ଗ୍ରାମ୍ୟସ୍ୟାର୍ଥମ୍ କୁଲମ୍ ତ୍ୟଜ୍ୟେତ୍ ଗୋଟିଏ ଗ୍ରାମକୁ ରକ୍ଷାକୁ ହେଲେ କୁଳକୁ ତ୍ୟାଗ କରିବ ଗ୍ରାମ୍ୟମ୍ ଜନପଦମ୍ ଅର୍ଥେ ଆତ୍ମାର୍ଥମ୍ ପୃଥିବୀ ତ୍ୟଜ୍ୟେତ୍ ନିଜକୁ ରଖିବାକୁ ପଡ଼ିବ ତାହେଲେ ପୃଥିବୀକୁ ତ୍ୟାଗ କରିଦେବାକୁ ପଡ଼ିବ ଜନପଦକୁ ଛାଡ଼ି ଗ୍ରାମକୁ ଛାଡ଼ି ନିଜକୁ ରକ୍ଷା କରିବାକୁ ପଡ଼ିବ କିନ୍ତୁ ଏ ସୂତ୍ର ଶର୍ମିଷ୍ଠା ପାଳନ କଲେ ମୋର ଅସୁରକୂଳ ବୁଡ଼ି ଯାଆନ୍ତୁ ମୁଁ କିନ୍ତୁ କ'ଣ କରିବି ସୁଖରେ ରହିବି ଅସୁରମଣ ବିପଦରେ ରୁହନ୍ତୁ ମୁଁ କାହିଁକି ଆସିବି ଶର୍ମିଷ୍ଠା ଏ ବିଚାର କଲେନି କହିଲେ ନା ପଚାରିଲେ ଦେବଯାନୀ ମହାଭାରତରେ ଦେବଯାନୀ କହୁଛନ୍ତି ଶର୍ମିଷ୍ଠା ରାଜକନ୍ୟା ତ କେବେ ଦାସୀ ହେଇପାରିବନି ତୁମେ ରାଜକନ୍ୟା ମୋର ଦାସୀଗିରି କେମିତି କରିବ ଅନ୍ୟର କାହାର କରିପାର ତୁମେ ମୋର ସଖୀ ଥିଲ ପା କହିଲେ ନା ଯେନ କିଏନ ପ୍ରକାର ଏଣ ମୋର କୁଳ ପାଇଁ ଯେଉଁ ତ୍ୟାଗ ଲକ୍ଷ୍ମଣ କରିଥିଲେ ଦେଖନ୍ତୁ ଆଜି ନାରୀ ସମାଜ ଭାଗବତରେ କାହିଁକି ଏମାନଙ୍କ ନାଁ ଦିଆଯାଇଛି ସୁଖଦେବ ଭଳି ମହାତ୍ମା କାହିଁକି ଏମାନଙ୍କର ଗୁଣକୁ ଆଜି କହିଛନ୍ତି ଭାଗବତରେ ଲକ୍ଷ୍ମଣ କ'ଣ କଲେ ଯେତେବେଳେ କାଳା ଆସିକି ପହଞ୍ଚିଲେ କାଳା ଆସିକି ମହାକାଳା ପହଞ୍ଚିଲେନି ରାମଜୀଙ୍କର ସମୟ ହେଇଗଲାଣି ମହାକାଳା ଆସିଲେ କହିଲେ ମୁଁ ଦେଖା ମୁଁ କଥାବାର୍ତ୍ତା କରିବି ରାମଜୀଙ୍କ ସହିତ କିନ୍ତୁ ରାମଜୀଙ୍କ ସହିତ ମୋର ବାର୍ତ୍ତାଳାପ ସମୟରେ କେହି ସେଠି ଉପସ୍ଥିତ ରହିବେ ଯଦି କେହି ଉପସ୍ଥିତ ରୁହନ୍ତି କେହି ଯଦି ଆମର ବଚନକୁ ଶ୍ରବଣ କରନ୍ତି ରାମଜୀ ତୁମେ ଶପଥ କର ତାକୁ ପ୍ରାଣଦଣ୍ଡ ଦେବ ରାମଜୀ ସେଠି ଚାଲିଲେ ଆରେ କାର୍ଯ୍ୟ କରିବାର ଧୁରନ୍ଧର ହେଉଛି ମୋର ଭାଇ ଲକ୍ଷ୍ମଣ ମୁଁ ଲକ୍ଷ୍ମଣଙ୍କୁ ଦ୍ୱାର ଦେଶ ରଖିଦେବି ଆଉ ଯେଭଳି କେହି ପ୍ରବେଶ କରିପାରିବେ ଏହି ସମୟରେ କିଏ ଆସିଲେ ଦୁର୍ବାସା ଆସିକି ପହଞ୍ଚିଗଲେ ନା ମୁଁ ବର୍ତ୍ତମାନ ରାମଙ୍କୁ ଦର୍ଶନ କରିବା ପାଇଁ ଚାହୁଁଛି ଲକ୍ଷ୍ମଣ କହିଲେ ଏଇଟା ସମ୍ଭବ ହବନି ନା ଯଦି ତୁମେ ମୋତେ ବର୍ତ୍ତମାନ ରାମଜୀଙ୍କ ସହିତ ଦର୍ଶନ କରିବା ପାଇଁ ନ ଦିଅ, ତାହେଲେ ରାମଙ୍କ ସହିତ, ତୁମ ସହିତ, ଅଯୋଧ୍ୟାର ଜନବାସୀଙ୍କ ସହିତ ମୁଁ ଅଯୋଧ୍ୟାକୁ ଧ୍ୱଂସ କରିଦେବି। ଲକ୍ଷ୍ମଣ ସେଠୁ ଚିନ୍ତା କଲେ,
ଏକସ୍ୟ ମରଣମେ ଅସ୍ତୁ ମା ଭୂତ ସର୍ବ ବିନାଶନମ।
ଲକ୍ଷ୍ମଣଙ୍କୁ ସର୍ତ୍ତ କହିଥିଲେ ରାମଜୀ, କହିଲେ ରାମଜୀ କହିଥିଲେ, ଲକ୍ଷ୍ମଣ ଯଦି ଆମ ଦୁଇ ଜଣଙ୍କ ବାର୍ତ୍ତା ମଧ୍ୟରେ କେହି ପ୍ରବେଶ କରନ୍ତି ତାଙ୍କୁ ପ୍ରାଣଦଣ୍ଡ ଦିଆଯିବ, ସେଥିପାଇଁ ତୁମେ ଦ୍ୱାରଦେଶରେ ରୁହ, କାହାକୁ ପ୍ରବେଶ କରିବା ପାଇଁ ଦେବ। କିନ୍ତୁ ଦୁର୍ବାସ ଆସି କହୁଛନ୍ତି ମୁଁ ସାଙ୍ଗେ ସାଙ୍ଗେ ଯିବି, କିଏ ପ୍ରବେଶ କରିବେ? ଆଉ ତ କେହି ପ୍ରବେଶ କରିପାରିବେ। ଲକ୍ଷ୍ମଣ କହିଲେ, ଏକସ୍ୟ ମରଣମେ ଅସ୍ତୁ, ମୋର ଏକାକୀ ମରଣ ହେଇଯାଉ, କିନ୍ତୁ ମା ଭୂତ ସର୍ବବିନାଶନମ, ଏ ଅଯୋଧ୍ୟା ରାମ ପ୍ରଜାମାନଙ୍କର ବିନାଶନ, ଏହା କହିକି ପ୍ରବେଶ କଲେ। ଆଉ ଇତି ବୁଦ୍ଧ୍ୟା ନିଶ୍ଚୟମ ରାଘବାୟ ନିବେଦୟ, ଏଇ ବୁଦ୍ଧିରେ ଯାଇକି ରାଘବଙ୍କୁ କହିଲେ, ଭାଇ ଦୁର୍ବାସା ମୁନି ଆପଣଙ୍କୁ ସାକ୍ଷାତ କରିବା ପାଇଁ ଚାହୁଁଛନ୍ତି। ଏତିକି କହିବା ଭିତରେ ମହାକାଳ ଉଠିଲେ ଚାଲିଲେ, ସେ ତ ଆସିଥିଲେ କାର୍ଯ୍ୟଟି କରିବା ପାଇଁ। ରାମଜୀ ପୁଷ୍ପ ସଦ୍ୟ ପୁଷ୍ପ ଭଳି ଝାଉଁଳି ଗଲେ, କହିଲେ ଲକ୍ଷ୍ମଣ ତୁମେ କ'ଣ କଲ, ମୁଁ ବାରମ୍ବାର ତୁମକୁ ମନା କରିଛି, ତୁମେ ଏହା ଭିତରେ ପ୍ରବେଶ କରିବନି, ଆମର ସର୍ତ୍ତ ଥିଲା, ତୁମେ କାହିଁକି ପ୍ରବେଶ କଲ? ନା ଭାଇ, ମୋ ଲକ୍ଷ୍ମଣଙ୍କର ଅଯୋଧ୍ୟା ପ୍ରେମ ଏଇଠି ନା, ରାମ ପ୍ରେମ ଅଯୋଧ୍ୟା ପ୍ରେମ ଏଇ ଲୀଳାରେ। କହିଲେ ରାମଜୀ ଆଲିଙ୍ଗନ କରିଦେଲେ, ରାମ କହିଲେ ଲକ୍ଷ୍ମଣ ତୁମେ ମୋର ଏତେ ପ୍ରିୟ, ତୁମେ ତୁମ ନିଜ ବିନାଶର କଥା ଜାଣିକି ବି, ସର୍ତ୍ତକୁ ଜାଣିକି ବି ତୁମେ ଆସିଲ, କାହିଁକି? ନା ଅଯୋଧ୍ୟାବାସୀ ମାନେ ରୁହନ୍ତୁ, ରାମଜୀ ଅଯୋଧ୍ୟାବାସୀ ହେଉଛି ରାମଙ୍କର ପ୍ରାଣ, ଯଦି ଅଯୋଧ୍ୟା ବିନାଶ ହେଇଯିବ ତାହେଲେ ରାମ ଦୁଃଖୀ ହେବେ। ମୁଁ ଜାଣିଛି ଦୁର୍ବାସାର ଶକ୍ତି ନାହିଁ ଆପଣଙ୍କୁ ବିନାଶ କରିବା ପାଇଁ, ଯଦି ଅଯୋଧ୍ୟା ବିନାଶ ହେଇଯାଏ ଆପଣ ଦୁଃଖୀ ହେଇଯିବେ, ତେଣୁ ମୋର ବିନାଶ କଥା ମୁଁ ଚିନ୍ତା କରୁନି, ମୁଁ ଅଯୋଧ୍ୟାର ସୁଖ କଥା ଚିନ୍ତା କରୁଛି। କିନ୍ତୁ ରାମଜୀ ଶପଥ ନା, ରାମଜୀ ବଶିଷ୍ଠଙ୍କ ସହିତ ପରାମର୍ଶ କଲେ, କହିଲେ ଗୁରୁଦେବ କ'ଣ କରାଯିବ? କହିଲେ ନା, କ୍ଷତ୍ରିୟର ଧର୍ମ ହେଉଛି କ୍ଷତ୍ରିୟ ଯାହା ଶପଥ କରିବ, ନୀତି କରିବ, ସେ ନୀତିଟାକୁ ସେ ପାଳନ କରିବ, ସେ କେବେ ଭଙ୍ଗ ହେବନି। ସେତେବେଳେ ଲକ୍ଷ୍ମଣ କହିଲେ, ଲକ୍ଷ୍ମଣ ଆଜି ମୁଁ ତୁମକୁ ତ୍ୟାଗ କଲି, ତ୍ୟାଗ ମରଣ ସମାନ, ମହାତ୍ମାମାନଙ୍କ ପାଇଁ ଯଦି ଗୁରୁ କହିଦେଲେ କେବଳ ଏତିକି, ମୁଁ ତୁମକୁ ଆଜିଠୁ ତ୍ୟାଗ କଲି, ଶିଷ୍ୟକୁ, ସେ ଶିଷ୍ୟର ମରଣ ହେଇଗଲା। କହିକି ସେୟା କହିଲେ ନା, କିଏ? ଦଶରଥ କହିଲେ, କହିକି ଜେନ ହସ୍ତ ଗୃହୀତା ପାଣ, ତୋର ହସ୍ତକୁ ମୁଁ ଯେଉଁ ହସ୍ତରେ ଧରିଥିଲି ଅଗ୍ନିକୁ ସାକ୍ଷୀ ଦେଇକି, ଆଜି ମୁଁ ତତେ ତ୍ୟାଗ କଲି ସର୍ବସମ୍ମୁଖରେ, ସହପୁତ୍ରା ଭରତଙ୍କ ସହିତ ସେ ପୁତ୍ରକୁ ମୁଁ ସବୁ ତ୍ୟାଗ କରିଦେଲା, ତତେ ଆଜି ମୁଁ ତ୍ୟାଗ କଲି, କାରଣ ତୁ ରାମଙ୍କୁ ବଣକୁ ପଠେଇଲୁ। ସ୍ତ୍ରୀକୁ ଯଦି ସ୍ୱାମୀ ଏଇ କଥା କହିଦେଲେ ମୁଁ ତ୍ୟାଗ କଲି ବୋଲି ତାର ମରଣ ହେଇଗଲା ବୋଲି ଜାଣ, ଶିଷ୍ୟକୁ କହିଦେଲେ ଶିଷ୍ୟର ମରଣ ହେଲା, ଗୁରୁ କହିଦେଲା ପରେ ଶିଷ୍ୟର ମରଣ ହେଲା ବୋଲି ଜାଣ। ଭରତ ରାମ ଯେତେବେଳେ ଏ କଥା କହିଦେଲେ କ'ଣ କଲେ କି? ଲକ୍ଷ୍ମଣ ଜାଣିଲେ ଭାଇ ମୋତେ ତ୍ୟାଗ କରିଦେଲେ, ବସିଲେ, ପୁଣି ଶେଷ ହେଇକି ସରୋଜ ତଟରେ ବସିଲେ, ଶେଷ ହେଇକି ପ୍ରବେଶ କରିଗଲେ, ସରୋଜରେ ପ୍ରବେଶ କରି ଚାଲିଗଲେ ପାତାଳ, ଶେଷ ଅବତାର, ଶେଷ ନାଗସି। ଆଉ ଗୋଟିଏ ଅଯୋଧ୍ୟାକୁ ରଖିବା ପାଇଁ ଏଡ଼େ ବଡ଼ ତ୍ୟାଗ, ସେଭଳି ଅସୁରକୂଳକୁ ରଖିବା ପାଇଁ ଶର୍ମିଷ୍ଠାଙ୍କର ତ୍ୟାଗ, ସହସ୍ର ସଖୀ ସାଂୟୁତା, ସହସ୍ର ସଖୀମାନଙ୍କୁ ଧରି, ଦାସୀମାନଙ୍କୁ ଧରି ଆଜି ଦାସୀ କାମ କରିବେ, କେତେ ବଡ଼ କଥା କହିଲେ ଆପଣ, ଏକାକି ଆପଣ କେଉଁଠି ଦାସୀ କାମ କରିପାରିବେ? ଯେଉଁ ଦାସୀମାନଙ୍କୁ ଆଦେଶ ଦେଉଥିଲେ ସେଇ ଦାସୀମାନଙ୍କ ସାଙ୍ଗରେ ଦାସୀ ହେବେ, କାହାର? ଦେବଯାନୀଙ୍କ। କହିଲେ ହଁ ମୁଁ କରିବି, ଆଜ୍ଞା ମୁଁ କରିବି, କାହିଁକି ମୋ କୁଳକୁ ମୁଁ ରକ୍ଷା କରିବି। ନାହୁସାୟାମ ସୁତମ ଦତ୍ତ୍ୱା ସହଶର୍ମିଷ୍ଟାୟୌସନାମ ତମାହ ରାଜନ ଶର୍ମିଷ୍ଟାମ ଆଧା ସ୍ଥଳପେ ନ କରହଚିତ। କେବଳ ଏତିକି ନୁହେଁ, କହିଲେ ଦାସୀ ହବ, ଇଏ ଦେବଯାନୀ ଚୁପ୍ ଚୁପ୍ କହିଦେଲେ, ବାପା ମୁଁ ଏ କଥାଟା କହିବିନି, ଆପଣ କୁହନ୍ତୁ ଇଏ ସବୁଦିନ କିନ୍ତୁ ଦାସି ହେଇକି ରହିବ। ଆଧା ସ୍ଥଳପେ ନ କହସିତ୍, ଇଏ କଦାପି ଶଯ୍ୟାରେ ଯଯାତିଙ୍କ ସହିତ ଶୋଇବେନି, ତାପରେ ସବୁଦିନ ପାଇଁ ଦାସୀ ହେବେ, କେବେ ପୁତ୍ର ପ୍ରାପ୍ତ ହେବେନି। ନାହୁ ସାୟମ ସୁତାମ ଦତ୍ତା, ନହୁସଙ୍କର ପୁତ୍ର ଯଯାତିଙ୍କୁ ସୁତାଙ୍କୁ କନ୍ୟାକୁ ଦେଇକି କିଏ କହିଲେ? ଶୁକ୍ରାଚାର୍ଯ୍ୟ କହିଲେ, କହିଲେ ଶର୍ମିଷ୍ଠାୟ ଉସନା, ଶୁକ୍ରାଚାର୍ଯ୍ୟ କହିଲେ ଶର୍ମିଷ୍ଠାଙ୍କୁ, ତମାହ ରାଜନ ଶର୍ମିଷ୍ଠାୟମ, ହେ ରାଜନ ଯଯାତି ଶର୍ମିଷ୍ଠାଙ୍କୁ କେବେ ଆଧା ତଳପରେ ସମାନ ଶଯ୍ୟାରେ, ତୁମେ ଯେଉଁ ଶଯ୍ୟାରେ ଶୌଛ ଶୟନ କରୁଛ ସେଇ ଶଯ୍ୟାରେ କେବେ ତାଙ୍କୁ ଶୟନ କରିବା ପାଇଁ ଦେବନି, ଅର୍ଥାତ୍ ତାଙ୍କୁ ପୁତ୍ର ଦେବନି। କେତେ ବଡ଼ ଦଣ୍ଡ ଦେଖୁଛନ୍ତି ରାଜକନ୍ୟା ପ୍ରତି, କିନ୍ତୁ ସେ ଆଦର ସ୍ୱୀକାର କରିନେଲେ, କାହିଁକି ମୁଁ ଅସୁର, ମୁଁ ଯଦି ଏଇଟାକୁ ନ ମାନିବି ଶୁକ୍ରାଚାର୍ଯ୍ୟ ଛାଡ଼ିକି ପଳେଇବେ, ଶୁକ୍ରାଚାର୍ଯ୍ୟ ଛାଡ଼ିକି ପଳେଇଲା ମାନେ ଆମର ଅସୁର କୂଳ ପ୍ରତି ବିପଦ ଆସିବ। ଗୋଟିଏ ନାରୀର କେତେ ବଡ଼ ତ୍ୟାଗ ଚିନ୍ତା କର, ରାଜି ହେଇଗଲେ ଗଲେ
ବିଲୋକ୍ୟ
ଉସନସି ରାଜନ ଶର୍ମିଷ୍ଠା ସୁପ୍ରଜା କୋଚିତ, ଏମିତି ଦାସୀ ହେଇକି ଶର୍ମିଷ୍ଠା ସେବା କରୁଛନ୍ତି, ଗୋଟିଏ ଦିନର ଘଟଣା ଦେଖିଲେ, ବିଲୋକ୍ୟ ଉଷନାସୀ ରାଜନ, ଦେବଯାନୀଙ୍କର ଛୋଟ ଛୋଟ ପିଲାମାନେ ଦେବଯାନୀ ପୁତ୍ର ପ୍ରାପ୍ତ ହେଲେଣି, ଶର୍ମିଷ୍ଠା ଦେଖିଲେ, ଶର୍ମିଷ୍ଠା ଦେଖିକି ପଚାରିଲେ, କହିଲେ ମହାରାଜ ଆପଣ ଦେବଯାନୀଙ୍କ ପୁତ୍ର ଦେଲେଣି, ମୋତେ ଏଠୁ ପୁତ୍ର ଦେବେନି? ଦେଖ ବବ୍ରେ ରହସି, ଏକାନ୍ତରେ ପଚାରୁଛନ୍ତି ଦେବଯାନୀ ଆଗରେ, ନାହିଁ ଗୋଟିଏ ନାରୀ ଯୌବନ ପ୍ରାପ୍ତ ହେଲା ପରେ ତାର ଯଦି ପୁତ୍ର ନାହିଁ, ରାଜକନ୍ୟା ଭୋଗ ଐଶ୍ୱର୍ଯ୍ୟ ବଢ଼ିଛନ୍ତି, ଆଜି ଦାସୀ ହେଇଛନ୍ତି, କିନ୍ତୁ ଶୁକ୍ରାଚାର୍ଯ୍ୟ କ'ଣ କହିଥିଲେ? ତାଙ୍କୁ କଦାପି ପୁତ୍ର ଦେବନି, ଗୋଟିଏ ଶଯ୍ୟାରେ ତାଙ୍କୁ କେବେ ଶୟନ କରାଇବନି, କିନ୍ତୁ ଏକାନ୍ତରେ କହୁଛନ୍ତି ଶର୍ମିଷ୍ଠା ମୋତେ ଆଜ୍ଞା ଗୋଟେ ପୁତ୍ର ଦେବେନି, କାରଣ ପୁତ୍ର ପ୍ରାପ୍ତି ସମୟ ଆସିଛି, ଋତୁକାଳ ସମୟ ଆସିଛି, ମାଗୁଛନ୍ତି। ଆଉ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପ୍ରତି ମୃତୌ ସତୀ, ଋତୌ ସତୀ, ସେ ଅଲଗା କୌଣସି ପୁରୁଷଙ୍କୁ ପତି ରୂପରେ ପ୍ରାପ୍ତ ହେବା ପାଇଁ ଇଚ୍ଛା ବି କରୁନାହାନ୍ତି, ସେ ଯଯାତି କହୁଛନ୍ତି ମୋତେ ଗୋଟେ ପୁତ୍ର ଦିଅ। ଧନ୍ୟ ସେ ଯଯାତି, ଯଯାତି ଜାଣିଲା ଯଦି ମୁଁ ଆଙ୍କୁ ପୁତ୍ର ନ ଦିଏ ତାହେଲେ ମୁଁ କ'ଣ ହେବି? ଶୁକ୍ରାଚାର୍ଯ୍ୟଙ୍କ ଦୃଷ୍ଟିରେ ମୁଁ ଅଧାର୍ମିକ ହେଇପାରେ, କିନ୍ତୁ ଭଗବାନଙ୍କ ଦୃଷ୍ଟିରେ ମୁଁ ଧାର୍ମିକ ହେବି, କାରଣ ଗୋଟିଏ ବଂଶକୁ ରକ୍ଷା କରିବା ପାଇଁ ଗୋଟିଏ କନ୍ୟା ଆଜି ଯୌବନକୁ ଜଳାଞ୍ଜଳି ଦେଇକି ଆସିଛି, କିନ୍ତୁ ଏ ଯଦି ପୁତ୍ର ପ୍ରାପ୍ତି ନ ହେବ, ଏ କାହାଠାରୁ ପୁତ୍ର ପ୍ରାପ୍ତି ହେବ? ଏ ସମଗ୍ର ଜୀବନ କ'ଣ ଦାସୀ ହେଇକି ରହିବ? ଭାଗବତରେ କେତେ ବଡ଼ ମହାନ ବିଚାରଧାରା ଶିକ୍ଷା ମନୁଷ୍ୟ କରିବା ଦରକାର। ଆମେ ଭାବିବା ଉଚିତ ନାହିଁ ଯେ ଆମେ ଯାହା ଜ୍ଞାନ ଲାଭ କରିଛେ ଏଇଟା ହେଉଛି ସମ୍ପୂର୍ଣ୍ଣ ବୋଲି, ସମଗ୍ର ଜୀବନ, ସମଗ୍ର ଜୀବନ ଆମକୁ ମାର୍ଜିତ ହେବାକୁ ପଡ଼ିବ, ସମଗ୍ର ଜୀବନ ଆମକୁ ଶିଖିବାକୁ ପଡ଼ିବ। ଦେଖନ୍ତୁ ଅସୁର କନ୍ୟା ନିକଟରୁ କ'ଣ ଆମେ ଶିଖୁଛେ? ନିଜର ବଂଶକୁ ରକ୍ଷା ପାଇଁ ସବୁ ତ୍ୟାଗ କରିକି ଆସିଲେ, ଦାସୀ ହେଇକି ଆସିଲେ, ପୁଣି ଏଇ ସର୍ତ୍ତରେ କଦାପି ପୁତ୍ର ପ୍ରାପ୍ତି ହେଇପାରିବେନି, କିନ୍ତୁ ଯଯାତି କ'ଣ କଲେ? ତ ଋତୁମତୀ କାଳ ହେଇଛନ୍ତି, ଯଯାତିକୁ ପ୍ରାର୍ଥନା କଲେ, କାରଣ ଦେବଯାନୀଙ୍କର ଗୋଟେ ପୁଅ, ତାଙ୍କର ପିଲା ଛୁଆ କିଛି ନା, କହିଲେ ମୋତେ ଗୋଟେ ପୁତ୍ର ଦିଅ। ଚିନ୍ତାରେ ପଡ଼ିଗଲେ, କିଏ? ଯଯାତି। ଗୋଟିଏ ଦିଗରେ ଶୁକ୍ରଙ୍କର ଅଭିଶାପ, ଆଉ ଗୋଟେ ଦିଗରେ ଧର୍ମ। ଦେଖ ମହାତ୍ମା ମାନେ ଅଭିଶାପକୁ ଭୟ କରନ୍ତି ନା, ଅଭିଶାପ ପାଇଁ ସେମାନେ ବିଚଳିତ ହୁଅନ୍ତି ନା, ସେମାନେ ଧର୍ମକୁ ଦେଖନ୍ତି। ଧର୍ମ ପଥରେ ଚାଲିବାକୁ ହେଲେ ବେଳେବେଳେ ପାଦରେ କଣ୍ଟା ଫୁଟେ, କିନ୍ତୁ ସେ କଣ୍ଟା ପୁଟିଲେ ସେ ବ୍ୟଥାରେ ଗୋଟିଏ ଆନନ୍ଦ ଥାଏ, ସେଥିରେ ବ୍ୟକ୍ତି ତେଜିଆନ ହୁଏ। ସ୍ୱର୍ଣ୍ଣକୁ ଅଗ୍ନିରେ ପକାଇଲେ ସ୍ୱର୍ଣ୍ଣରେ କ୍ଷତି ହୁଏ ନା, ତାର ତେଜ ଆସେ, ଖାଦ ପଳାଏ। ମହାତ୍ମା ମାନେ ତ୍ୟାଗ ସ୍ୱୀକାର କରନ୍ତି, ଧର୍ମକୁ ପାଳନ କରନ୍ତି, ଏପରିକି ବେଳେବେଳେ ଅଭିଶାପକୁ ଗ୍ରହଣ କରନ୍ତି, ଏଥିରେ ମହାତ୍ମା ମାନଙ୍କର କିଛି କ୍ଷତି ହୁଏ ନା, ମହାତ୍ମା ମାନଙ୍କର ତେଜ ବଢ଼େ।
ରାଜପୁତ୍ରାର୍ଥିତୋପତ୍ୟମ୍ ଧର୍ମ ଚାବେକ୍ଷ ଧର୍ମବିତ୍ ସ୍ମରାନ୍ ଶୁକ୍ରବଚ କାଲେ ଦିଷ୍ଟମ୍ବାଭ୍ୟପଦ୍ୟତ
ସ୍ମରଣ ଶୁକ୍ରବଚମ। ଚିନ୍ତା କଲେ, ଆରେ ଏ ଝିଅଟି ତ ଯଦି ମୋ ପୁତ୍ର ନ ଦେବି, ଇଏ ଏତେ ସତୀ, ଇଏ ତ କୌଣସି ପୁରୁଷ ସହିତ ବିବାହ କରିବନି, ଇଏ କ'ଣ ସମଗ୍ର ଜୀବନ ଦାସୀ ହେଇକି ରହିବ? ଆଉ ଆଙ୍କର ପିତା କ'ଣ ଶୁକ୍ରାଚାର୍ଯ୍ୟ କ'ଣ ସର୍ତ୍ତ କରିଛନ୍ତି? ହରି ବୋଲ, ଶୁକ୍ରାଚାର୍ଯ୍ୟ କ'ଣ ସର୍ତ୍ତ କରିଛନ୍ତି? କଦାପି ଆଙ୍କୁ ସେଜରେ, ନିଜ ସେଜରେ ଶୟନ କରାଇବ ନାହିଁ। ସ୍ମରଣ କଲେ, କହିଲେ ନା ଏ ଧର୍ମ ନୁହେଁ, ସେ ଜାଣନ୍ତି ଶୁକ୍ରାଚାର୍ଯ୍ୟ ମୋତେ ଅଭିଶାପ ଦେବେ। ଏଠି କହୁଛନ୍ତି ରାଜପୁତ୍ରାର୍ଥିତ ଅପତ୍ୟମ ଧର୍ମଚା ବ୍ୟକ୍ଷତ ଧର୍ମବିତ୍, ଧର୍ମକୁ ଜାଣନ୍ତି। ଗୋଟିଏ ନାରୀ ସ୍ୱାମୀଙ୍କୁ ଋତୁମତୀ ସମୟରେ ପୁତ୍ର ପାଇଁ କହୁଛନ୍ତି ମାନେ ତାଙ୍କୁ ପୁତ୍ର ଦେବାଟା ହେଉଛି ଧର୍ମ। ମୁଁ ଏଥିରେ ହଟିବି। ସ୍ମରଣ ଶୁକ୍ରବଚ କାଲେ ଦିଷ୍ଟମ ଏବ ବିପଦ୍ୟତେ ହେ ବିଶ୍ୱନାଥ ସିଦ୍ଧ ସ୍ୱାମୀ ଲେଖୁଛନ୍ତି, ଯେ ପୁତ୍ର ତାଙ୍କୁ ଦେବେ ନ ତୁ କାମାର୍ଥ ଇତି ଅର୍ଥ, କାମ ପାଇଁ ସେ ଚାହିଁଲେନି, ନ ତୁ କାମାର୍ଥ ଆଙ୍କୁ ପୁଅ ଦେବି ନା, ପୁଅ ଦେବି ଏଇଟା ଧର୍ମ। ଯୁଧିଷ୍ଠ ଲୋକମାନେ କୁହନ୍ତି ଯୁଧିଷ୍ଠ ମହାରାଜ ଜୁଆ ଖେଳିଥିଲେ, ଆମେ ଜୁଆ ଖେଳିଲୁ କ'ଣ ଅସୁବିଧା ହେଲା? ଯୁଧିଷ୍ଠ ମହାରାଜ ଭଲ ଭାବରେ ଜାଣନ୍ତି ଜୁଆ ଖେଳିବାଟା କ'ଣ ଅଧର୍ମ, କିନ୍ତୁ କାହିଁ କରୁଥିଲେ ନା, ବଡ଼ ବାପା ମୋତେ ଆଦେଶ ଦେଉଛନ୍ତି। ଦ୍ୱିତୀୟବାର ଯେଉଁ ହାରିଲେ ଦ୍ରୌପଦୀଙ୍କୁ ରାଜ୍ୟ ସହିତ ହାରିଲେ, ମନା କରୁଛନ୍ତି ନା ସମସ୍ତେ, ଆଉ ଶକୁନି ହରେଇଦେବ, ସେ ଜାଣନ୍ତି ମୋର ପରାଜୟ ହେବ, କିନ୍ତୁ କାହିଁକି ଧର୍ମଟାକୁ ପାଳନ କରୁଥିଲେ? ମୁଁ ଯଦି ଗୁରୁଜନଙ୍କ କଥା ନ ମାନିବି, ସଂସାର ଲୋକମାନେ ମୋ ନିକଟରୁ କ'ଣ ଶିଖିବେ? କହିବେ ବଡ଼ ବାପାର କଥାକୁ ମାନିଲେ ନାହିଁ। ଯୁଧିଷ୍ଠିର ମହାରାଜ ଜାଣି ଜାଣିକି, ଯେ ସବୁବେଳେ ପଚାରନ୍ତି ଦୁର୍ଯ୍ୟୋଧନ, ଶକୁନି ପ୍ରେରଣାରେ ତୁମେ ମୋତେ ଜୁଆ ଖେଳ ଖେଳିବା ପାଇଁ କହୁଛ, କିନ୍ତୁ ମୁଁ ତୁମ କଥାରେ ଯିବିନି, ପଚାର ବାପା କ'ଣ କହୁଛନ୍ତି। ଧୃତରାଷ୍ଟ୍ର କହିବ, ହଁ ସେ ତ ଅନ୍ଧ, ହଁ ରେ ପୁଅ ତୁ ଟିକେ ଖେଳେ, ତାଙ୍କର ବଚନକୁ ରଖିବା ପାଇଁ ହିଁ ଏ ଅଧର୍ମ କାମ କର। ମହାତ୍ମା ମାନେ ସବୁବେଳେ ଧର୍ମ ଉପରେ ନିଜର ସୁଖ ଦୁଃଖକୁ ଦେଖନ୍ତି, ଧର୍ମ ଉପରେ ପ୍ରାଧାନ୍ୟ ଦିଅନ୍ତି। ଆଉ ଧର୍ମ କେହି ଧର୍ମ ପଥରେ ଗଲାବେଳେ ଯଦି କିଛି ଅଭିଶାପ ଆସେ, ଏଥିରେ କାହାର କିଛି କ୍ଷତି, ଏଇ ବର୍ତ୍ତମାନ ଅଭିଶାପ ଆସିବ, କାହାର କିଛି କ୍ଷତି ହବନି। ଆପଣ ଦେଖୁନାହାନ୍ତି ଅର୍ଜୁନ ଗଲେ ବ୍ୟାସଦେବ ତାଙ୍କୁ ମନ୍ତ୍ର ଦେଇଦେଲେ, ଅର୍ଜୁନଙ୍କୁ ବ୍ୟାସଦେବ ବଣ ଭିତରେ ଅଛନ୍ତି ମନ୍ତ୍ର ଦେଲେ, କହିଲେ ତୁ ଏଇ ମନ୍ତ୍ରଟା ପଢ଼ିବୁ, ତୁ ଯାଇ ସ୍ୱର୍ଗରେ ପହଞ୍ଚିବୁ, ତୁ ସ୍ୱର୍ଗରେ ପହଞ୍ଚିବୁ। ଆଉ ସ୍ୱର୍ଗରୁ ଇନ୍ଦ୍ରଙ୍କ ପାଖରୁ ଅସ୍ତ୍ର ଧରିକି ଆସିବୁ, ଇ ଯାଇଥିଲେ ଇନ୍ଦ୍ରଙ୍କ ପାଖରୁ ଅସ୍ତ୍ର ଧରିକି ଆଣିବା ପାଇଁ, କିନ୍ତୁ ସ୍ୱର୍ଗରେ ଯେଉଁଦିନେ ପହଞ୍ଚିଛନ୍ତି ତାଙ୍କ ପାଇଁ ଗୋଟେ ଉତ୍ସବ କରାଗଲା। ଇନ୍ଦ୍ର ଏତେ ଖୁସି ହେଇଗଲେ, ମୋ ପୁଅ ଆସିଛନ୍ତି ସ୍ୱର୍ଗପୁରକୁ, ତେଣୁ ସମସ୍ତଙ୍କୁ ଅପ୍ସରମାନଙ୍କୁ ଡାକିଦେଲେ, ଗନ୍ଧର୍ବମାନଙ୍କୁ ଡାକିଦେଲେ, କହିଲେ ସମସ୍ତେ ଆସ ନୃତ୍ୟ କର ଗୀତ କର। ଅର୍ଜୁନକୁ ବହୁତ ଯାହା କୁହନ୍ତି ରିସେପ୍ସନ ଯେମିତି କର, ସ୍ୱାଗତ କରାଯାଉଛି, କିନ୍ତୁ ଅର୍ଜୁନଙ୍କର ମନରେ ପଡ଼ୁଛି କେଉଁ କଥା, ମାର କଥା, ଚାରି ଭାଇଙ୍କର କଥା, ଆଉ ସମସ୍ତଙ୍କୁ ଛାଡ଼ି ଦେଇକି ବଣରେ ପଳେଇ ଆସିଛି, ତାଙ୍କୁ ଏ ସ୍ୱର୍ଗପୁର ଆଦୌ ଭଲ ଲାଗୁନି, କାରଣ କେବଳ ବ୍ୟାସଙ୍କ ବଚନରେ ସେ ଆସୁଛନ୍ତି। ଜଣେ ପରେ ଜଣେ ଅପ୍ସରା ଇନ୍ଦ୍ର ଡାକୁଛନ୍ତି, ସମସ୍ତେ ଆସିକି ଅର୍ଜୁନ ଆଗରେ ନୃତ୍ୟ କରୁଛନ୍ତି ଅର୍ଜୁନ ଖୁସି ଦେବା ପାଇଁ। ଯେତେବେଳେ ଡକାଗଲା ଉର୍ବଶୀ, ଉର୍ବଶୀ ତୁମେ ଆସ ଇନ୍ଦ୍ରଙ୍କ ଆଗରେ, ଏ ଅର୍ଜୁନଙ୍କ ଆଗରେ ନୃତ୍ୟ କର। ଅର୍ଜୁନ କୌଣସି ନାରୀକୁ ଚାହୁଁନଥିଲେ, କିନ୍ତୁ ଉର୍ବଶୀଙ୍କ କଥା ଶୁଣିଦେଲେ ଇନ୍ଦ୍ର ଲକ୍ଷ୍ୟ କରୁଛନ୍ତି ଅର୍ଜୁନ କାହା ପ୍ରତି ଆକୃଷ୍ଟ କି। ଉର୍ବଶୀର କଥା ଅର୍ଜୁନ ମୁଖ ତଳ କରିଥିଲେ, ଉର୍ବଶୀ କଥା ଶୁଣି ତାଙ୍କ ପାଦକୁ କେବଳ ଚାହିଁଲେ, ବାରମ୍ବାର ତାଙ୍କ ପାଦକୁ ଚାହୁଁଛନ୍ତି, କିନ୍ତୁ ଉପରକୁ ଚାହୁଁନାହାନ୍ତି, ମୁଖକୁ ଚାହୁଁନାହାନ୍ତି, ଧର୍ମ ନୁହେଁ ନା। କିନ୍ତୁ ଇନ୍ଦ୍ର ଏଟାକୁ ଲକ୍ଷ୍ୟ କରେ, ସେ ଭାବିଲେ ବୋଧ ହୁଏ ଅର୍ଜୁନ ଉର୍ବଶୀଙ୍କ ପ୍ରତି ଆକୃଷ୍ଟ ହେଉଛନ୍ତି। ସେଦିନ ରାତିରେ ଚିତ୍ରରଥ ଗନ୍ଧର୍ବକୁ ଡାକିଲେ, କହିଲେ ଚିତ୍ରରଥ ମୋର ପୁତ୍ର ଇନ୍ଦ୍ର ସ୍ୱର୍ଗପୁରକୁ ଆସିଛନ୍ତି, ମୁଁ ଯାହା ମନୋଭାବରୁ ଜାଣୁଛି ସେ ଉର୍ବଶୀଙ୍କ ପ୍ରତି ଆକୃଷ୍ଟ, ତେଣୁ ସ୍ୱର୍ଗପୁରରେ ସୁନ୍ଦର ବସ୍ତ୍ର ଅଳଙ୍କାରକୁ ସବୁ ଯେତେ ସୁନ୍ଦର ବସ୍ତ୍ର ଅଳଙ୍କାର ସବୁ ଉର୍ବଶୀଙ୍କୁ ଆଜି ଦିଅ, ଆଉ ଉର୍ବଶୀଙ୍କୁ କହିଦିଅ ଆଜି ରାତିରେ ଯାଇକି ଅର୍ଜୁନଙ୍କୁ ସୁଖ ଦିଅନ୍ତୁ। ଚିତ୍ରରଥ ଗନ୍ଧର୍ବ ଅର୍ଜୁନଙ୍କୁ ଉର୍ବଶୀଙ୍କୁ କହିଦେଲେ, ଉର୍ବଶୀ ତାଙ୍କର ସୁନ୍ଦର ବସ୍ତ୍ର ପିନ୍ଧି ସନ୍ଧ୍ୟାବେଳେ ଅର୍ଜୁନ ଯେଉଁ ପ୍ରକୋଷ୍ଠରୁ ଯାଇ ପହଞ୍ଚିଗଲେ, କହିଲେ ମୁଁ ଆସିଛି ତୁମକୁ ସୁଖ ଦେବା ପାଇଁ। ପ୍ରଥମେ ଅର୍ଜୁନ କହିଲେ ମା, କହିଲେ ମା କହୁଛୁ କଣ, ସ୍ୱର୍ଗପୁରରେ ମା ଡାକ କେହି ଡାକନ୍ତିନି, ଏ ସ୍ୱର୍ଗପୁର ଭୋଗପୁର ଏଠି ମା କିଏ, ଏଠି ମା ନାହିଁ। କହିଲେ ନା ଆପଣ ମୋର ମା, ଯଥା କୁନ୍ତି ଯଥା ମାଦ୍ରୀ, ମହାଭାରତ ଶ୍ଳୋକ ଅଛନ୍ତି, ଯଥା ପୂଜ୍ୟା କୁନ୍ତି ମାଦ୍ରୀ, ମୋ ପାଇଁ କୁନ୍ତି ଆଉ ମାଦ୍ରୀ ଯେପରି ଯେଭଳି ପୂଜ୍ୟ ଆପଣ ସେଇଭଳି ପୂଜ୍ୟ। କିନ୍ତୁ ଚିତ୍ରରଥର ଗନ୍ଧର୍ବ କହିଥିଲେ, ଉର୍ବଶୀ କହିଲେ ମୁଁ କେମିତି ଯିବି ତାଙ୍କ ପାଖକୁ, ନା ତୁମେ ନୃତ୍ୟ କଲାବେଳେ ସେ ବାରମ୍ବାର ତୁମକୁ ଚାହୁଁଥିଲେ ଏଇଟା ଇନ୍ଦ୍ର ଜାଣିଛନ୍ତି, ଇନ୍ଦ୍ର ତ ମିଥ୍ୟା କଥା କହିବେନି, ଇନ୍ଦ୍ର ମୋତେ କହିଛନ୍ତି, ତୁମେ ସେଇ କଥାଟା କହିବ। ଉର୍ବଶୀ କହିଲେ ଯଦି ମୁଁ ତୁମର ମା, ତାହେଲେ ନୃତ୍ୟ କଲାବେଳେ ବାରମ୍ବାର ମୋତେ କାହିଁକି ଚାହୁଁଥିଲ, ନା ମା ମୁଁ ଆପଣଙ୍କୁ ଚାହିଁନି, ମୁଁ ଆପଣଙ୍କର ପାଦକୁ ଚାହୁଁଥିଲି, ନା ମୋ ପାଦକୁ କାହିଁକି ଚାହୁଁଥିଲ, ଅନ୍ୟ ଅପ୍ସରାମାନେ ନୃତ୍ୟ କଲାବେଳେ ତ ଚାହିଁଲେନି, ମୋର ପାଦକୁ କାହିଁକି ଚାହିଁଲ, ନା ମା ମୋର ମନରେ ପଡ଼ିଗଲା ଆପଣଙ୍କୁ ଦେଖିବା ପାଇଁ ମୋର ଇଚ୍ଛା ହେଉଥିଲା, କାହିଁକି ନା ସମୟ ଥିଲା ଯେତେବେଳେ ଆପଣ ଆମ ବଂଶର ପୁରୁରବାଙ୍କର ସ୍ତ୍ରୀ ହେଇଥିଲେ, ଆପଣଙ୍କ ଠାରୁ ତ ଆମର ବଂଶ ବଢ଼ିଛି ନା, ତେଣୁ ମୋର ଇଚ୍ଛା ହେଲା ମୁଁ ଆପଣଙ୍କୁ ଟିକେ ଦେଖିବି, ଆମର ପୂର୍ବପୁରୁଷଙ୍କର ଯେ ମା ସ୍ତ୍ରୀ ହେଇଥିଲେ ଆପଣଙ୍କ ପାଖରୁ ଆମର ବଂଶ ପରମ୍ପରା ଆସିଛି, ମୁଁ ଏଇ ଉଦ୍ଦେଶ୍ୟରେ ବାରମ୍ବାର ବାରମ୍ବାର ଆପଣଙ୍କର ପାଦକୁ ଚାହୁଁଥାଏ। କିନ୍ତୁ ଆଜ୍ଞା ଉର୍ବଶୀ ବୁଝିଲେ, ଅଭିଶାପ ଦେଇଥିଲେ, ଆରେ ଯା, ତୁ ମୋତେ ମା ମା ବୋଲି ବାରମ୍ବାର ସମ୍ବୋଧନ କରୁଛୁ, ତୁ ଯା ନପୁଷକ ହେଇ ଯା, ପୁରୁଷତ୍ୱ ହିନ ହେଇ ଯା। କିନ୍ତୁ ତେଜିଆନ ପୁରୁଷ ଧର୍ମ ମାର୍ଗରେ ଥିବା ଲୋକ ଅଭିଶାପ୍ତଗ୍ରସ୍ତ ହେଲେ ବି କିଛି କ୍ଷତି ହୁଏ ନା, ସେ ଅଭିଶାପଟା ତାଙ୍କର ଆଶୀର୍ବାଦ ହେଇଯାଏ। ସ୍ୱର୍ଗପୁରରେ ସବୁ ଅସ୍ତ୍ରଶସ୍ତ୍ର ପାଇଲେ, ଇନ୍ଦ୍ର ପାଖକୁ ଆସିଲେ, ଇନ୍ଦ୍ର ଖବର ଜାଣିଛନ୍ତି ଅଭିଶାପ ଦେଇଛନ୍ତି ବୋଲି, କହିଲେ କ'ଣ ଆଜି ସ୍ୱର୍ଗପୁରରେ ଯାଉଛ, ନା ମୁଁ ଯାଉଛି, କହିଲେ ତୁମେ ମନ ଦୁଃଖ କରୁଛ କି, ତୁମକୁ ଅଭିଶାପ ଦେଲେ କିଏ, ଉର୍ବଶୀ, କହିଲେ ଅଭିଶାପଟା ତୁମର ଆଶୀର୍ବାଦ ହବ, କେତେବେଳେ ଯେତେବେଳେ ତୁମେ ବନବାସ କରିବ ସେତେବେଳେ ଏଟା ଆଶୀର୍ବାଦ ହବ। ଆଶୀର୍ବାଦ ହେଲାନି କି ଆଜ୍ଞା, ଏ ବିରାଟ ଘରେ ଥିଲାବେଳେ ଆ କାମରେ ଲାଗିଲା ବା, ଅଧର୍ମ ଧର୍ମ ପଥରେ ଥିବା ଲୋକମାନଙ୍କ ପାଇଁ ଅଭିଶାପ ବି କ'ଣ ହେଇଯାଏ, ଆଶୀର୍ବାଦ, ଆଉ ଅଧର୍ମ ପଥରେ ଥିବା ଲୋକମାନଙ୍କ ପାଇଁ ଆଶୀର୍ବାଦଟା ଅଭିଶାପ। ତେଣୁ ଇଏ କହିଲେ ଠିକ ଅଛି, ଯିଏ ଗୋଟିଏ କୁଳ ପାଇଁ ଯେଉଁ ଶର୍ମିଷ୍ଠା ଗୋଟିଏ ଅସୁର କୁଳ ପାଇଁ ତ୍ୟାଗ କରିକି ଆସିଛନ୍ତି, ପୁଣି ଦାସୀ ହେଇଛନ୍ତି ରାଜକନ୍ୟା ହେଇକି, ଆଉ ଋତୁ ମଧ୍ୟ ଅଛନ୍ତି, ମୁଁ ଯେତେବେଳେ ପୁତ୍ର ଦେବିନି, ନିଶ୍ଚିତ ପୁତ୍ର ଦେବି, ସ୍ମରଣ ଶୁକ୍ରବଚ, ଜାଣିଛନ୍ତି ଶୁକ୍ର ମୋତେ ଅଭିଶାପ ଦେବେ, ଆ ଦେଲେ ଶୁକ୍ର ଅଭିଶାପ ଦେଇଦେବେ। ବର୍ତ୍ତମାନ କାହା ନିକଟରୁ କେତୋଟି ପୁତ୍ର ଆସିଲେ ଦେଖନ୍ତୁ। ଦେବଯାନୀ ଜାଣନ୍ତିନି ଯେ ୟା ଭିତରେ ଗର୍ଭବତୀ ହେଲେଣି କିଏ ସର୍ବିଷ୍ଠା। ଈର୍ଷା ଘୃଣୀଚ ଏସବୁ ଅଛି, ଆଉ ନାରୀଙ୍କର ଯେଉଁ ସାତଟି ଦୋଷ ଅଛି ତା ଭିତରେ ସେମାନେ ଈର୍ଷା, ତାଙ୍କର ଈର୍ଷା ବେଶୀ ସବୁ ନାରୀଙ୍କର, ଗୋପୀମାନଙ୍କ ଭିତରେ ଈର୍ଷା ନାହିଁ। ଆଜ୍ଞା ତୋର ତ ପିଲା ପାଇଲି, ସେ ରାଜକନ୍ୟା ତୋର ଦାସୀ ହେଇକି ରହି, ତାକୁ ଯଦି ପୁତ୍ର ଦେଲେ ତୋର କ'ଣ କ୍ଷତି ହେଇଗଲା? ଇ ଜାଣନ୍ତିନି ତାଙ୍କର ପିଲା ବଡ଼ ବଡ଼ ହେଲେଣି। ଯଦୁ ଚାତୁର୍ଭୁ ସଂଚୈବଂ ଦେବଯାନୀ ବ୍ୟଜାୟତଃ ଦ୍ରୁହଂ ଚାନୁ ଚମ୍ପୁରୁ ଚ ଶର୍ମିଷ୍ଠା ବାସ ପର୍ବଣି। ବୃଷପର୍ବାଙ୍କର କନ୍ୟା ଶର୍ମିଷ୍ଠାଙ୍କର ତିନୋଟି ପୁଅ ହେଲେ ଦ୍ରୁହୁ, ଅନୁ ଆଉ ପୁରୁ, ଆଉ ଦେବଯାନୀଙ୍କର ଦୁଇଟି ପୁଅ ହେଲେ ଯଦୁ ଆଉ ତୁର୍ବୁ। ଇଏ ତିନିଟା, ଇଏ ତିନି ଭାଇ, ଇଏ ଦୁଇ ଭାଇ, କିନ୍ତୁ ଦେବଯାନୀ ଏମାନେ ଦେବଯାନୀଙ୍କ ପାଖରେ ଯେହେତୁ ମୋତେ କହିନାହାନ୍ତି ଯେ ମୁଁ ତାକୁ ପୁତ୍ର ଜାଣିଛି, ଯଦି ବାପାଙ୍କ ଘରକୁ ଟେଲିଫୋନ୍ କରିଦେଲା ମାନେ ପୁଣି ଶୁକ୍ରଚାର୍ଯ୍ୟ ଲଗେଇବେ ମୋ ଉପରେ, ସେତେବେଳେ ଟେଲିଫୋନ୍ ନଥିଲା କିନ୍ତୁ ଜାଣିଛନ୍ତି କହିଦେବେ, ସେ ମୋତେ କୁହନ୍ତିନି ତାକୁ ପୁଅ ଦେଇଯିବେ। ଇଏ ଦେବଯାନୀ ମହାଭାରତରେ ପ୍ରସଙ୍ଗ ଅଛି, ବାରମ୍ବାର ପଚାରନ୍ତି ଯେ ଇଏ ଆମର ରାଜବଂଶର ପୁତ୍ର ଭଳିଆ ଦେଖାଯାଉଛନ୍ତି, ଇଏ କାହାର ପୁଅ? ଶର୍ମିଷ୍ଠା କୁହନ୍ତି ମୋର ଯେଉଁ ପୁଅ ପ୍ରାପ୍ତ ହେଇଛି ମୋତେ ଋଷିମାନେ ଦେଇଛନ୍ତି, ଜାଣିଛନ୍ତି ମୁଁ ଯଦି କହିଦେବି ମୋତେ ଯଜାତି ଦେଇଛନ୍ତି ବୋଲି ତାହେଲେ ଅସୁବିଧାଟା। ଆଚ୍ଛା ଏ ପୁତ୍ରମାନଙ୍କର ଗୋତ୍ର କ'ଣ କହିଲ? କହିଲେ ସେ ଋଷି କିଛି କହିନାହାନ୍ତି, ଗୋତ୍ର କଥା ପଚାରିବେ ହେଲେ ଋଷି ମୋତେ କିଛି କହିନାହାନ୍ତି। କିନ୍ତୁ ଦେବଯାନୀଙ୍କୁ ବାରମ୍ବାର ଲୁଚେଇ 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 କିଏ ଯାଉଛନ୍ତି? ଶର୍ମିଷ୍ଠା ଲୁଚୁଛନ୍ତି ଆଉ ଯଜାତି ଲୁଚୁଛନ୍ତି, କହୁନାହାନ୍ତି। ପୁଅମାନେ ଛୋଟ ଛୋଟ ପୁଅ, ଛୁଆମାନଙ୍କର କ'ଣ ଅଛି କି ଆଜ୍ଞା? ତାଙ୍କର ସରଳତା, ଦିନେ ଏକାନ୍ତରେ ଦେବଯାନୀ ବଣ ଭିତରେ ଦେବଯାନୀ ଆଉ ଯଜାତି ବୁଲୁଛନ୍ତି, ଏଇ ଛୋଟ ଛୋଟ ତିନି ଭାଇ ଯାଙ୍କ ଦ୍ରୁହୁ ଅନୁ ଆଉ ପୁରୁ ତିନି ଜଣ ଯାଙ୍କ ବୁଲୁଛନ୍ତି, ଯେତେବେଳେ ଦେଖିଦେଲେ କାହାକୁ? ଯଦୁ ମହାରାଜ ଆସୁଛନ୍ତି, ବାପା 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 ବୋଲି ଯାଇକି ଡାକି ଆଲିଙ୍ଗନ। ଛୁଆମାନେ କ'ଣ ଜାଣିଛନ୍ତି କି ଯେ ମା ମାନଙ୍କ ଭିତରେ ଗଣ୍ଡଗୋଳ, ଇଏ କାହିଁ ଜାଣିବେ? ଇଏ ବାପା ବାପା ଡାକିକି କୁଣ୍ଢେଇ ପକେଇଲେ, ଦେବଯାନୀ ଜାଣିଦେଲେ ଆଚ୍ଛା ଛୋଟ ପିଲାମାନେ ତ କେବେ ଭୁଲ କରିବେନି, ଛୋଟ ପିଲାମାନେ ଆଉ କାହାକୁ ବାପା ବୋଲି ଡାକିବେ କି? ଆଜ୍ଞା ପରୀକ୍ଷା କଲୁ ଦେଖିବା, ଛୋଟ ପିଲାମାନେ ହାତରୁ ଚକୋଲେଟ୍ ନେଇଯିବେ କିନ୍ତୁ ବାପା ବୋଲି ଡାକିବେନି କାହାକୁ। ଆରେ ୟାକୁ ବାପା, ଦେବଯାନୀ ସେଠି ମାର୍କ କରି ଦେଖିଲେ, ଆରେ ଇଏ ତ ଠିକ ଜଣାପଡ଼ୁଛନ୍ତି ମୋ ସ୍ୱାମୀଙ୍କର ପୁଅ ଭଳିଆ, ଜାତିଙ୍କର ପୁଅ ଭଳିଆ। ଆଙ୍କ ମୋତେ ସନ୍ଦେହ ହେଲା କି ମୁଁ ବାରମ୍ବାର ଶର୍ମିଷ୍ଠାଙ୍କୁ ପଚାରେ ଇଏ କାହାର ପୁତ୍ର, ସିଏ କହୁଛନ୍ତି ଇଏ ଋଷିଙ୍କର ପୁତ୍ର। ନିଶ୍ଚିତ ଭାବରେ ଇଏ ହେଉଛନ୍ତି ଯଜାତିଙ୍କର ପୁତ୍ର। ଆଜ୍ଞା ସେଇଠୁ ସାଙ୍ଗେ ସାଙ୍ଗେ ବାହାରିଲେ ଯାଇ ବାପ ଘରକୁ ରହିବେନି, ଇଏ ବାପ ଘରକୁ ଯିବାଟା ଏଇଟା ସେବେଳରୁ ବି ଅଛି, ଏବେ ଯେ ଟିକେ ଧମକାଣିଲେ ବାପ ଘରକୁ ପଳାଉଛନ୍ତି ଏଇଟା ଗୋଟେ ବଡ଼ କଥା ନୁହେଁ। କିନ୍ତୁ ଜଣେ ନାରୀ ବିପଦର ସର୍ବଶ୍ରେଷ୍ଠ ଦ୍ୱାର ଦେଶରେ ଥାଇକି ବି ବାପ ଘରକୁ ଯାଇନାହାନ୍ତି, ସେ କିଏ? ମା ସୀତା। ଏଇଥିପାଇଁ ବାରମ୍ବାର ଗର୍ବ କରନ୍ତି ଜନକ ମହାରାଜ, କହିଲେ ମୋ କନ୍ୟା ପାଇଁ ମୁଁ ଧନ୍ୟ, ମୋ କନ୍ୟାକୁ ତୁମେ ତ୍ୟାଗ କରିଛ ଗର୍ଭବତୀ ଅବସ୍ଥାରେ, କିନ୍ତୁ ସେ ମୋତେ ଖବର ଦେଇନାହାନ୍ତି, ମୋତେ ଖବର ବି ଦେଇନାହାନ୍ତି ଯେ ମୋତେ ସ୍ୱାମୀ ତ୍ୟାଗ କରିଛନ୍ତି, ଏ ଖବର ମୁଁ ପାଇନି। କିନ୍ତୁ ମୁଁ ଆଜି ଖବର ପାଇଲି ମୋ କନ୍ୟାକୁ ତ୍ୟାଗ କରିଦେଲା ପରେ ରାମ ତୁମେ ଦୁଃଖୀ ଅଛ, ମୋ କନ୍ୟାର ତ୍ୟାଗ ପାଇଁ ମୁଁ ଗର୍ବ, କିନ୍ତୁ ତୁମେ ତ୍ୟାଗ କରିକି ପୁଣି ଯେଉଁ ଅନୁଶୋଚନା କରୁଛ ସେଥିପାଇଁ ମୁଁ ଦୁଃଖ କରୁଛି। ତୁମେ ତ୍ୟାଗ କରିଦେଇଛ, ତୁମେ ଗର୍ବ କରିବା ଦରକାର, ପ୍ରଜାମାନଙ୍କ ପାଇଁ ଏତେ ବଡ଼ ତ୍ୟାଗ କରିଛ ତୁମେ ଦୁଃଖ କରୁଛ। ସୀତା ମାଆଙ୍କର ଦୁଃଖ ନାହିଁ, ବାବାଙ୍କର ଦୁଃଖ ନାହିଁ, ରାମଙ୍କର ଦୁଃଖ ଦେଖ। ଏଭଳି ଇତିହାସ ଗୀତା ଭାଗବତ ରାମାୟଣ ମହାଭାରତ, ଏ ଜୀବନ୍ତ ଇତିହାସ। ଏଇଥିପାଇଁ ହିଁ ଭାରତବର୍ଷ ଏଇ ରତ୍ନ ଭାରତବର୍ଷରେ ଅଛି, ଆଉ କେଉଁ ବିଶ୍ୱରେ ନାହିଁ। ଇଏ ତିନି ପୁଅଙ୍କୁ ଦେଖିଦେଲା ପରେ ଜାଣିଦେଲେ ହଁ ଇଏ ଯଜାତିଙ୍କର ପୁତ୍ର। ସିଧା ବାପ ଘରକୁ ଚାଲିଲେ, ଇଏ ଯାଇନଥିଲେ, କିନ୍ତୁ ଦେଖିଲେ କୁନ୍ତି ମାଦ୍ରୀ, ସେ କ'ଣ ନାରୀ ନୁହନ୍ତି? ପାଣ୍ଡୁ ବାରବାର କହୁଛନ୍ତି, ଦେଖ କୁନ୍ତି ମୋ ବଂଶରେ କେହି ରୁହନ୍ତୁ, ମୁଁ ତ ସ୍ତ୍ରୀ ସହିତ ସହବାସ କରିପାରିବିନି, ମୋତେ ଋଷି ଅଭିଶାପ ଅଛି, ତୁମେ ଦେବତାମାନଙ୍କୁ ଡାକ। କହିଲେ ନା ସ୍ୱାମୀ, ଥାଉ ଥାଉ ଦେବତାମାନଙ୍କୁ ଡାକିବାଟା ହେଉଛି ଅସତୀର କାମ। କହିଲେ ଦେବତାମାନେ ତ ଆସିବେନି, ତୁମେ ଅସତୀ ହେଲେ ଦେବତାମାନେ ଆସିବେନି, ଆଉ ମୁଁ ତ ତୁମକୁ ଆଦେଶ ଦେଲି ନା, ମୁଁ ଥିବା ଅବସ୍ଥାରେ ତୁମେ ପୁତ୍ର ପ୍ରାପ୍ତ ହୁଅ। ସେଠି ତିନି ଦେବତାଙ୍କୁ ଡାକିଲେ, ଧର୍ମ ଦେବତାଙ୍କୁ ଡାକିଲେ କିଏ ଆସିଲେ? ଯୁଧିଷ୍ଠିର। ବାୟୁ ଦେବତାଙ୍କୁ ଡାକିଲେ ଭୀମସେନ ଆସିଲେ ତାଙ୍କ ପାଖରୁ, ଇନ୍ଦ୍ରଙ୍କୁ ଡାକିଲେ ଅର୍ଜୁନ ଆସିଲେ। ଏଠି ଈର୍ଷା ଅଛି କି? ସେ ବାପ ଘରକୁ ଶର୍ମିଷ୍ଠା ଏ ଦେବଯାନୀ ପଳାଇଗଲେ, ବାପ ଘରକୁ ମାନେ ଶୁକ୍ରାଚାର୍ଯ୍ୟଙ୍କ ପାଖକୁ, କିନ୍ତୁ ପାଣ୍ଡୁ କହିଲେ କୁନ୍ତି ମାଦ୍ରୀ ତ ପୁତ୍ର ପ୍ରାପ୍ତ ହେଇପାରିବେନି, ତୁମେ କ'ଣ ମାଦ୍ରୀ କଥା ଟିକେ ଚିନ୍ତା କରୁନ, ମାଦ୍ରୀ ବି ଜଣେ ନାରୀ ନା, ତାର ହୃଦୟକୁ ଟିକେ ବିଚାର କର। କୁନ୍ତି ଖୁସି ହେଇଗଲେ, କୁନ୍ତି କହିଲେ ହଁ ମୁଁ ତାଙ୍କ ପାଇଁ ଦୁଇଟି ପୁଅ ଦେବି। ଅଶ୍ୱିନୀ କୁମାରଙ୍କୁ ଚିନ୍ତା କଲେ, ସେ ପୁତ୍ର ଦୁଇଟି କିଏ ହେଲେ? ନକୁଳ ସହଦେବ। କହିଲେ ଇଏ ହେଉଛନ୍ତି ମାଦ୍ରୀଙ୍କର ପୁତ୍ର। ଦେଲେ କିଏ? କୁନ୍ତି। କୁନ୍ତି ମନ୍ତ୍ର ଦ୍ୱାରା ମାଦ୍ରୀକୁ ଦେଲେ ନା, ତେଣୁ ପାଣ୍ଡୁ ଯେତେବେଳେ ନିଧନ ହେଇଗଲେ ଦୁଇ ଜଣଙ୍କ ଝଗଡ଼ା ଲାଗିଲା। ଦେଖନ୍ତୁ ନାରୀ ସମାଜ କେତେ ଉନ୍ନତ ସମାଜ, ସାଧୁମାନେ ତାକୁ ବିଚାର କଲାବେଳକୁ, ସାଧୁ ସମାଜ ବିଚାର କଲାବେଳକୁ, ଭାଗବତରେ ଆମେ ବସିକି ବିଚାର କଲାବେଳକୁ ଲାଗୁଛି ରେ ବାବା ସତ ସତ ସାଧୁଙ୍କର ଶିରୋମଣି ସେମାନେ, ଈର୍ଷା ନାହିଁ, ଆଶ୍ଚର୍ଯ୍ୟତା ନାହିଁ। ଦୁଇ ଜଣ ଭିତରେ ଝଗଡ଼ା ଲାଗିଛି, ପାଣ୍ଡୁଙ୍କ ଶରୀର ପଡ଼ିଛି, କିଏ ସତ୍ୟ ହବ? କୁନ୍ତି କହୁଛନ୍ତି ମୁଁ ସତ୍ୟ ହେବି କାରଣ ମୁଁ ବଡ଼ ରାଣୀ, ମାଦ୍ରୀ କହୁଛନ୍ତି ମୁଁ ସତ୍ୟ ହେବି। କୁନ୍ତି ମାଦ୍ରୀଙ୍କର ଝଗଡ଼ା ଲାଗିଛି, ଦେବତାମାନେ ଆନନ୍ଦିତ ହେଉଛନ୍ତି, ଆରେ ବାହ, ବ୍ୟାସାଦି ସର୍ବଜ୍ଞମାନେ ଜାଣୁଛନ୍ତି ପାଣ୍ଡୁଙ୍କର ନିଧନକୁ ନେଇ କିଏ ସତ୍ୟ ହବ, ଏମାନଙ୍କ ଭିତରେ କଳହ ଲାଗିଛି। ଇଏ ଥିଲା ସଭ୍ୟତା। ମାଦ୍ରୀ କହିଲେ କୁନ୍ତି ଦିଦି ଆପଣ ସତ୍ୟ ହୁଅନ୍ତୁନି, ଆପଣ ସତ୍ୟ ହେଲେ ଆମ ସ୍ୱାମୀଙ୍କର କୀର୍ତ୍ତି ଚାଲିଯିବ ନା, କାହିଁକି ଚାଲିଯିବ ନା, ଆମର କେତୋଟି ପୁଅ? ପାଞ୍ଚଟି ପୁଅ ନା, ମୋର ଦୁଇଟି ପୁଅ, ଆପଣଙ୍କର ତିନିଟି ପୁଅ, କିନ୍ତୁ ମୁଁ ଯଦି ବଞ୍ଚିକି ରହିବି ମୁଁ ଆପଣଙ୍କର ତିନୋଟି ପୁଅ ଆଉ ମୋର ଦୁଇଟି ପୁଅ ଭିତରେ ମୁଁ ଭେଦ ଦେଖିବି, କାରଣ ମୁଁ ଏତେ ଉନ୍ନତ ନାରୀ ନୁହେଁ। ଦେଖନ୍ତୁ ଜଣେ ନାରୀ ତାର ବିଚାରଧାରାକୁ ଆଉ ଜଣେ ନାରୀଙ୍କ ଆଗରେ ପେଶ କରୁଛି, ମୁଁ ବଞ୍ଚିକି ରହିଲେ ମୋ ସ୍ୱାମୀର ନାମ ପଡ଼ିବ, କାହିଁକି ମୁଁ ଯଦି ପାଣ୍ଡବ ତିନି ଭାଇଙ୍କୁ ଯୁଧିଷ୍ଠିର ଅର୍ଜୁନ ଆଉ ଭୀମସେନଙ୍କୁ ନକୁଳ ସହଦେବଙ୍କ ଠାରୁ ପୃଥକ ରୂପରେ ଦେଖିବି, କିନ୍ତୁ ଦିଦି ମୋର ବିଶ୍ୱାସ ଅଛି, କିଏ କହୁଛନ୍ତି ମାଦ୍ରୀ, ମୋର ବିଶ୍ୱାସ ଅଛି ମୁଁ ଯଦି ସତୀ ହେଇଯାଏ, ଆପଣ ଯଦି ବଞ୍ଚିକି ରୁହନ୍ତି ତାହେଲେ ଆପଣ କେବେ ହେଲେ ଏ ପାଞ୍ଚ ଭାଇ ଭିତରେ ଭେଦ ଦେଖିବେ। କୁନ୍ତି କହିଲେ ହଁ ତୁମେ ସତ୍ୟ ହବା ଦରକାର, ମୋ ଦୃଷ୍ଟିରେ ପାଞ୍ଚ ପୁଅ ଭିତରେ କିଛି ଭେଦ ନାହିଁ, ତୁମେ ସତ୍ୟ ହୁଅ। କୁନ୍ତି ଅନୁମତି ଦେଲା ପରେ ମାଦ୍ରୀ ସତ୍ୟ ହେଲେ, ଚିନ୍ତା କରୁଛନ୍ତି କେତେ ବଡ଼ ସଭ୍ୟତା, ଯା ତୁମେ ସତୀ ହେଇଯା, ଆମ ସ୍ୱାମୀଙ୍କର କୀର୍ତ୍ତିର ସେ କ'ଣ ନାରୀ ନଥିଲେ, ତାଙ୍କର ତ ଈର୍ଷା ନଥିଲା, କିନ୍ତୁ ଦେଖୁଛନ୍ତି ଦେବଜାନୀ କେତେ ବଡ଼ କନ୍ୟା, ଶୁକ୍ରାଚାର୍ଯ୍ୟଙ୍କର କନ୍ୟା, ଆଜି ଶର୍ମିଷ୍ଠା ଆଜି ପୁତ୍ର ପ୍ରାପ୍ତ ହେଲେ, ତୁମର ତ ପୁତ୍ର ଅଛନ୍ତି ନା, ଈର୍ଷା କଲେ, ଈର୍ଷା କରିକି ଚାଲିଗଲେ। ଗର୍ଭ ସମ୍ଭର୍ତ୍ତ ବିଜ୍ଞାୟ ମାନିନୀ, ଏ ମାନିନୀ ଜାଣିଦେଲେ ମୋ ସ୍ୱାମୀଙ୍କ ଦ୍ୱାରା ଗର୍ଭ ସମ୍ଭବ ହେଇଛି, ଆସୁରିଆ ଏ ଅସୁରୀ କନ୍ୟାଙ୍କ ଭିତରେ ଗର୍ଭ ସମ୍ଭବ ହେଇଛି, ପୁତ୍ର ପ୍ରାପ୍ତ ହେଇଛନ୍ତି। ଦେବଜାନୀ ପିତୁର୍ଗେହଂ ଯଜୌ କ୍ରୁଦ୍ଧ ବିମର୍ଚ୍ଛିତ, କ୍ରୁଦ୍ଧରେ ମୂର୍ଚ୍ଛିତ ହେଇଗଲି, ମୁଁ ଆଉ ରହିବିନି ଏଠି, ରାସ୍ତାରେ ଯାଉଁ 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 ପତନ ହେଇ ହେଇ ବାରମ୍ବାର କ୍ରୋଧରେ ପତନ ହେଇକି ଉଠୁଛନ୍ତି, ପତନ ହେଇ ମୁଁ ଆଉ ସ୍ୱାମୀଙ୍କ ମୁଖ ଦେଖିବିନି, ମୋ ସ୍ୱାମୀ କାହିଁକି ଶର୍ମିଷ୍ଠାଙ୍କୁ ପୁତ୍ର ଦେଲେ। ରାଜାମାନେ ବିବାହ ବହୁତ ଅଧିକା କାହିଁକି କରୁଥିଲେ ଆଗରୁ? ଇଏ ଗୋଟେ ପ୍ରଶ୍ନ ପ୍ରଭୁପାଦ ମହାରାଜ ତାଙ୍କ ସମାଧାନ ଦେଇଛନ୍ତି। ରାଜାମାନେ ଅଧିକା ନାରୀମାନଙ୍କୁ କାହିଁକି ରଖୁଥିଲେ, କାହିଁକି ବିବାହ ହଉଥିଲେ? ସାଧାରଣତଃ ନାରୀମାନଙ୍କର ସଂଖ୍ୟା ସବୁବେଳେ ଅଧିକ ରୁହେ। ଏବେ କ'ଣ ଅଛି ମୁଁ କହିପାରିବିନି, ମୁଁ ତ ପେପର ଫେପର ପଢ଼େଇନି, ଏବେ କମିଯାଇଛି। କାହିଁକି ନା, ଝିଅ ପିଲା ହେଲା ମାନେ ଆମକୁ ବେଶୀ ପଇସା ପତ୍ର ଖର୍ଚ୍ଚ କରିବାକୁ ପଡ଼ିବ, ତାକୁ ବହୁତ ଦାଉରୀ ଦେବାକୁ ପଡ଼ିବ, ସିଏ ପଳେଇଯିବ। ଆମର ସମସ୍ତଙ୍କର ପୁଅ ଦରକାର ଆଜ୍ଞା, ସମସ୍ତେ ଯଦି ପୁଅ ହେବେ ବଢ଼ିଆ ଲାଭ, ଆମର ଲାଭ, ବାବାଜୀମାନଙ୍କର ଲାଭ। ସମସ୍ତେ ଯଦି ପୁଅ ହେଇଯାଆନ୍ତେ ତାହେଲେ କେହି ଝିଅ ନ ହୁଅନ୍ତେ, ତାହେଲେ ସବୁ ମଠକୁ ଯାଆନ୍ତେ, ବା ଚରାଇବେନି, ଝିଅ ତ ନାହାନ୍ତି ବା କାହୁ, ତାଙ୍କୁ ସମସ୍ତଙ୍କୁ ଲଣ୍ଡା କରିକି ବ୍ରହ୍ମଚାରୀ କରିକି ହରିନାମ କରାନ୍ତୁ ନା। ସମସ୍ତଙ୍କର ଆମର ପୁଅ ଦରକାର। ଆରେ ତୁମର ସମସ୍ତଙ୍କର ପୁଅ ଦରକାର, ତୁମ ପୁଅ କ'ଣ ବାବାଜୀ ହେବେ? ଯଦି ଝିଅ ନ ହେବେ ସେ ବିବାହ ହେବେ କାହାକୁ? ମଣିଷ ଗୋଟେ ଭୟଙ୍କର ପ୍ରାଣୀ ହେଇଗଲା। ତେଣୁ ଆମର ଗୋଟିଏ ପୁଅ ଦରକାର, କିରେ ଗୋଟିଏ ପୁଅ ତୁମେ ଚାଲାକ ନା ଯାହାର ପାଞ୍ଚଟା ପୁଅ ଥିଲେ ଚାଲାକ? ଆଜ୍ଞା, ପାଞ୍ଚଟା ପୁଅ ଚାଲାକ, ଦୁଇଟା ପୁଅ ବି ଚାଲାକ, ତିନିଟା ପୁଅ ବି ଚାଲାକ। କାହିଁକି ଗୋଟିଏ ପୁଅ କରିଛନ୍ତି, ଗୋଟିଏ ପୁଅ ନ ପଚାରିଲା ଆଉ କାହାକୁ ଅଣ୍ଡାଳିବ? ଗୋଟିଏ ବାଡ଼ି ହାତରୁ ଘସିଗଲେ ଗଲା। ପାଞ୍ଚଟା ପୁଅ ଥିଲା, ଗୋଟେ ପୁଅ ନ ପଚାରିଲେ, ଚାରି ପୁଅ ଭିତରୁ ଯିଏ ହେଲେ ଜଣେ ପଚାରିବ? ତାମାନେ ମୁଁ କହୁନି ଯେ ଆପଣ ପାଞ୍ଚ ଛଅଟା ପିଲା ଜନ୍ମ କରନ୍ତୁ ବୋଲି, ଆପଣଙ୍କର ସ୍ତ୍ରୀ ସହିତ ସମ୍ପର୍କ ଥିଲା ପର୍ଯ୍ୟନ୍ତ ସନାତନ ଧର୍ମର ନିୟମ ହେଲା, ସ୍ତ୍ରୀ ଯେତେ ପର୍ଯ୍ୟନ୍ତ ସନ୍ତାନ କାମନା କରୁଛି ତାକୁ ସ୍ୱାମୀ ପୁତ୍ରଟିଏ ଦେବେ। ସେତେବେଳେ ଚାହିଁବେ ନା, ସ୍ୱାମୀ ଆମର ଆଉ କୌଣସି ଦେହ ସମ୍ପର୍କ ନାହିଁ, ଆମେ ଯେତେବେଳେ ପ୍ରଭୁଙ୍କୁ ଭଜନ କରିବା, ସେତେବେଳେ ଆଉ ସମ୍ପର୍କ ଆମେ ଦେହ ସମ୍ପର୍କ ରଖିବା, ସନ୍ତାନ ଗୁଡ଼ିକୁ ନଷ୍ଟ କରିବା। ଏ ମହାଭାରତରେ ଲେଖା ହେଇଛନ୍ତି, ଯେଉଁମାନେ ଯେଉଁ ସନ୍ତାନମାନେ ଗର୍ଭରେ ନଷ୍ଟ ହୁଅନ୍ତି, ସୂର୍ଯ୍ୟଚନ୍ଦ୍ର ଦେଖିଲେ କି? ସୂର୍ଯ୍ୟଚନ୍ଦ୍ରକୁ ଦେଖିନାହାନ୍ତି, ଦୁଇ ଦେବତାଙ୍କୁ ଦେଖିଲେନି। ତେଣୁ ଯିଏ ତାଙ୍କୁ ନଷ୍ଟ କଲେ, ସିଏ ସୂର୍ଯ୍ୟଚନ୍ଦ୍ର ଥିଲା ପର୍ଯ୍ୟନ୍ତ ସେମାନେ ସେ ଗର୍ଭ ଭିତରେ ନଷ୍ଟ ହେବେ, ଭ୍ରୂଣହତ୍ୟା ଦୋଷ। ସେଥିପାଇଁ ଆଜିକାଲି କହୁଛନ୍ତି କ'ଣ ନା, ଝିଅ ସଂଖ୍ୟା କମିଗଲା, କିନ୍ତୁ ଜେନେରାଲି ଝିଅ ସଂଖ୍ୟା ଅଧିକା ଥାଏ। ରାଜାମାନେ କାହିଁକି ଅଧିକା ବିବାହ ହୁଅନ୍ତି? ତିନି ସମ୍ବନ୍ଧରେ ପ୍ରଭୁପାଦ ଲେଖୁଛନ୍ତି, କାହାକୁ ଦାସୀ ରୂପରେ ରଖନ୍ତି, କାହାକୁ ସଖୀ ରୂପରେ ରଖନ୍ତି, କାହାକୁ ଅଧିକା ଅଧିକା ବିବାହ ହେଇକି ରାଣୀ ରୂପରେ ରଖନ୍ତି। କାହିଁକି ନା, ଜେନେରାଲ ପିପୁଲ ସାଧାରଣ ଲୋକମାନଙ୍କ ଭିତରେ କ'ଣ ହବା, ନାରୀ ଆଉ ପୁରୁଷର ବାଲାନ୍ସ ରହିବ। ଏ ହିନ୍ଦୁ ଧର୍ମଟାକୁ ଆପଣ କ'ଣ ଭାବୁଛନ୍ତି କି ଏ ରାଜାମାନେ କାମ କରୁଥିଲେ, ଦଶ ପଚାଶଟାକୁ ବିବାହ କରୁଥିଲେ? ସନାତନ ଧର୍ମରେ ଯାହା ପ୍ରଥା ଅଛି ସବୁ ବୈଦିକ ପ୍ରଥା, ତାର ସିକ୍ରେଟ ଜିନିଷ ଭିତରେ ସବୁ ଅଛି। ଆଉ ଦାସୀମାନଙ୍କୁ ବି ଯଦି ପୁତ୍ର ଦିଅନ୍ତି ବି ରାଜା ତାଙ୍କୁ ସମ୍ପତ୍ତି ଦେଇଦିଅନ୍ତି, ତୁମ ପିଲା ଛୁଆ କେମିତି ଚଳିବ, ନିଅ ଏ ସମ୍ପତ୍ତି। ବଡ଼ ମର୍ଯ୍ୟାଦା ସମ୍ପନ୍ନ ଶିକ୍ଷା ଥିଲା। ଇଏ କ୍ରୋଧ ବିମୂର୍ଚ୍ଛିତା, ବାଟରେ କ୍ରୋଧ ହେଇକି ଦେବଯାନୀ ପିତୃଗୃହକୁ ଗଲାବେଳେ ବାରମ୍ବାର ପତନ ହେଉଛନ୍ତି, ବାରମ୍ବାର ପତନ ହେଉଛନ୍ତି, ପିତାଙ୍କୁ ଯାଇ କହିଦେଲେ। ଆଜ୍ଞା, ପିତାଙ୍କୁ କହିବା ପୂର୍ବରୁ ଯଯାତି ଭୟ କରିକି ଜାଣିଛନ୍ତି, ମୋତେ ଶୁକ୍ରାଚାର୍ଯ୍ୟ ମନା କରିଥିଲେ ତାଙ୍କୁ ଶଯ୍ୟାରେ ଶୋଇବନି। ଶୁକ୍ରାଚାର୍ଯ୍ୟ ତାଙ୍କ ଶୁକ୍ରାଚାର୍ଯ୍ୟଙ୍କର ଘରକୁ ଗଲାବେଳକୁ ଦେବଯାନୀ ଯଯାତି ତାଙ୍କ ପଛ ପଛେ ଯାଉଛନ୍ତି, ବାଟରେ ବାଟରେ ପାଦକୁ ମୋଡ଼ି ଦେଉଛନ୍ତି। ଏତେ ବଡ଼ ଯୋଜାତି କଲେ, ମୁଁ ଜାଣୁଛି ଗୋଟେ ଭୁଲ କରିଛି, ତୁମେ ଘରକୁ ଯାଅନି, ବାବାଙ୍କୁ ଏକଥାଟା କୁହନି, ଟିକେ ମୋତେ ବୁଝିବାକୁ ଚେଷ୍ଟା କର। ସେ ଗୋଟେ ନାରୀ ସର୍ବସ୍ୱ ତ୍ୟାଗ କରିକି ମୋ ପାଖରେ ପଡ଼ିକି ରହିଛି, ତୁମର ଦାସୀ ହେଇଛି, ଯେ ରାଜକନ୍ୟା ସେ ଦାସୀ ହେଇଛି, ତାକୁ ଗୋଟେ ପୁତ୍ର ମୁଁ ଦେଇଛି, ତିନୋଟି ପୁତ୍ର, କ'ଣ ଅସୁବିଧା ହେଲା? ସୁଖଦେବ ଗୋସ୍ୱାମୀ କାମି ବୋଲି କହିଦେଲେ ଯୋଜାତି, କାହିଁକି ସ୍ତ୍ରୀ ପଛରେ ଯାଉଛନ୍ତି? ତାଙ୍କ ଦୃଷ୍ଟିରେ ସେ କହିଦେଲେ, କହିଲେ, ଏ କାମି ପ୍ରିୟାମ ଅନୁଗତମ କାମି ବଚୋଭି ଉପମନ୍ତ୍ରୟନ, ବଚୋଭି ସୁନ୍ଦର ସୁନ୍ଦର କଥା କହୁଛି, ଟିକେ ଶୁଣ, ବୁଝ, ଟିକେ ବୁଝ। ଆଉ ପାଦ ସମ୍ବାହନ ଦେବି, ବାଟରେ ବାଟରେ ରାଗିକି, ଆଚ୍ଛା ତୁମେ ବି ହେଲେ କିଛି ବିମାନରେ ଯାଅ, ସାଙ୍ଗରେ କେହି ନାହିଁ, ଏକାକି ମୁଁ ଯିବି, ଯେ ଥକା ହେଇଯାଉଛନ୍ତି, କ୍ରୋଧ ଏଣ ଅଛି, ତାଙ୍କ ପାଦକୁ ମୋଡ଼ୁଛନ୍ତି କିଏ ଯୁଜାତ, ତଥାପି ତାଙ୍କର କ୍ରୋଧ ପ୍ରଶମିତ ହଉ, ତଥାପି କ'ଣ ସେଥିପାଇଁ ନାରୀ ଶବ୍ଦର ଅର୍ଥ ଗୋଟେ ହେଉଛି ଅବଳା, ଅବଳା ଶବ୍ଦ ଅର୍ଥ ଦୁଇଟା, ଅସଂସ୍କୃତରେ ଅବିସାର ନ ହୁଏ ନାହିଁ, ଅବଲା, ଯଦି ଅ ଶବ୍ଦଟାକୁ ନ ନେଇଯିବେ ନ ବଲା, ଯାହାଙ୍କ ଠାରୁ ବଳବାନ ଅଧିକା କେହି ନାହାନ୍ତି, ସେ ସାହସ କରିନେଲେ ନା ସବୁକିଛି କରିନେଲେ, ସ୍ୱାମୀ ପାଦ ଧରୁଛି, ତୁମକୁ ଏତେ କଥା ବୁଝାଉଛି, ତୁମେ ଟିକେ ବୁଝିବା ଦରକାର ନା, ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ବୁଝିଲେ, ସିଧା ଚାଲିଲେ, ଶୁକ୍ରସ୍ତ ମହାକୁପିତ ସ୍ତ୍ରୀ କାମ ହନୃତ ପୁରୁଷ, ସ୍ତ୍ରୀ କାମାନୃତ ପୁରୁଷ ତ୍ୱାଙ୍ଗ ଜରା ବିଶତ ମନ୍ଦ ବିରୂପ କରଣୀ ନୃଣମ୍। ଶୁକ୍ରାଚାର୍ଯ୍ୟଙ୍କ କତିରେ ପହଞ୍ଚିଗଲେ, ଦେବଯାନୀ ବି ଯାଇଛନ୍ତି, ଯୁଜାତି ବି ଯାଇଛନ୍ତି, ଶୁକ୍ରସ୍ତ ମାହ ଯାଇକି ଦେବଯାନୀ ସିଧା କହିଦେଲେ, ବାପା ଆପଣଙ୍କ ଆଦେଶକୁ ଭାଙ୍ଗିଛନ୍ତି, ଶର୍ମିଷ୍ଠାଙ୍କୁ ପୁତ୍ର ଦେଇଛନ୍ତି, ଦେଖନ୍ତୁ ଶୁକ୍ରାଚାର୍ଯ୍ୟ କନ୍ୟାଙ୍କ ପ୍ରତି କେତେ ଆସକ୍ତ ଥିଲେ, ସାଙ୍ଗେ ସାଙ୍ଗେ କହିଦେଲେ, ସ୍ତମାହ କୁପିତ କ୍ରୋଧ କଲେ, ସ୍ତ୍ରୀ କାମ ଅନୁତ ପୁରୁଷ, ସ୍ତ୍ରୀଙ୍କ ପ୍ରତି ଆସକ୍ତ ମିଥ୍ୟାବାଦୀ ପୁରୁଷ, ତ୍ୱାଙ୍ଗ ଜରା ବିଷତାମ, ତତେ ବୃଦ୍ଧ ଅବସ୍ଥା ଘାରୁ, ବୃଦ୍ଧ ଅବସ୍ଥା କିଭଳି ନା ବିରୂପାକରଣୀ ନୃଣାମ, ମଣିଷକୁ ବିରୂପ କରିଦିଏ, ମତିଟା ଚଞ୍ଚଳ ହେଇଯିବ, ଅସ୍ଥିର ମତି, ବୃଦ୍ଧ ଅବସ୍ଥା, ସେ ବୈରାଗ୍ୟ ଶତକ ଲେଖିଲେ ସେ କଥାଟି, ସେଦିନ ପ୍ରଥମ ଦିନ ମୁଁ କହୁନଥିଲି, ଗାତ୍ର ସଙ୍କୁଚିତ ଗତି ବିଗଳିତ ଭ୍ରଷ୍ଟଶ୍ଚ ଦନ୍ତାବଳୀ, ଗାତ୍ର ସଙ୍କୁଚିତ, ଦେହ ସବୁ ସୁଖି ସୁଖିଆ ଚାଲିବ, ଆଖି ସବୁ ଭିତରୁ ଭିତରୁ ପଶିଯିବ, ଚର୍ମ ସବୁ ବିଗଳିତ ହେଇଯିବ, ଗାତ୍ର ସଙ୍କୁଚିତ ଗତି ବିଗଳିତ, ଏ ପାଦଟାକୁ ଠିକ ପକେଇ ପାରୁଛ, ବୁଢ଼ା ହେଇଗଲା ଆଜ୍ଞା, ଜଷ୍ଟି ଶରଣ ଆଜ୍ଞା, ବାଡ଼ି ଧରିବା ପୂର୍ବରୁ ଆଉ ଜଣଙ୍କୁ ଧରିବାକୁ ପଡ଼େ, କାହାକୁ ଧରିବାକୁ ପଡ଼େ, ମାଳି, କ'ଣ ମୂଷା ବୁଝିଲେ କି, ବେଳ ହେଇଗଲା, ବାଡ଼ି ଧରିବା ପୂର୍ବରୁ ମାଳି ଧରିବାକୁ ପଡ଼ିବ, ଜଷ୍ଟି ଶରଣ ହବ ନା, ପିଲା ଛୁଆଙ୍କୁ ଡାକ, ରେ ଧର ରେ ଧର ଟିକେ ଆସ, କିଏ ତୁମକୁ ଏଥର ଉଠେଇବ, ବସୁନା ଗୋଟେ ଜାଗାରେ, ଏଥର କାହିଁ ବୁଲୁଛ, ମନ ହଉଥିବ ସବୁବେଳେ ବୁଲିବା ପାଇଁ, କେତେ ବସିକି ରହିବି, ଜଷ୍ଟି ଶରଣ ହେଇଯିବ, ଗତି ବିଗଲିତମ, ଗୋଡ଼ ଏପଟ ସେପଟେକି ପଡ଼ୁଥିବ, ଭ୍ରଷ୍ଟଚ ଦନ୍ତାବଳୀ, ଦାନ୍ତ ସବୁ ଭାଙ୍ଗି ଯାଇଥିବ, ନକ୍ଷତେ ଦୃଷ୍ଟି ବର୍ଦ୍ଧତେ ବଧିରତା, ଆଖିରୁ ଦୃଷ୍ଟିଶକ୍ତି ପଳାଇଥିବ, ବର୍ଦ୍ଧତେ ବଧିରତା, କାନକୁ ଶୁଭୁନଥିବ, ଗୋଟେ କଥାକୁ ଚାରିଥର ପାଞ୍ଚଥର କହିଲେ ଶୁଭେ, ଘର ଲୋକ ବିରକ୍ତ ହଉଥିବେ, ଆଉ ବକ୍ତ ଚଲାଲାୟତେ, ମୁହଁରୁ ଲାଳ ବୋହି ପଡ଼ୁଥିବ, ବାକ୍ୟନ ଆଦ୍ରିୟନ୍ତେ ସବାନ୍ଧବ ଜନ ଭାର୍ଯ୍ୟାନ ଶୁଶ୍ରୁଷତେ, ବନ୍ଧୁ ବାନ୍ଧବ ମାନେ ବାକ୍ୟକୁ ଆଦର କରିବେନି, ବୁଢ଼ା ବୟସ ପାଇଁ ସେ କହିଲେ ବା, ଦଣ୍ଡ ଦେବାର ଚାରିଟା ଦଣ୍ଡ କ'ଣ ଅଛି ଭଗବାନଙ୍କର, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୋଖ ଦୋଷାନ ଦର୍ଶନମ, ଅର୍ଜୁନ ଯେ ବୁଦ୍ଧିମାନ ଲୋକ ଦେଖିଦେବ ଏ ସଂସାରରେ କ'ଣ ଦୁଃଖ ଅଛି, ଜନ୍ମ ଗୋଟେ ଦୁଃଖ, ମୃତ୍ୟୁ ଗୋଟେ ଦୁଃଖ, ଏ ଦୁଇଟାକୁ ଆମେ ଜାଣିନି, ଜନ୍ମ ବେଳେ କି ଦୁଃଖ ପାଇଛେ ମନରେ ଅଛି କି, ନା ମରିବା ଲୋକ କହିପାରିବ କ'ଣ ଦୁଃଖ, ଦୁଇଟା ଦୁଃଖ ଆମେ ପାଉଛେ, ଗୋଟେ ରୋଗ ଆଉ ଗୋଟେ ବୃଦ୍ଧ, ବକ୍ତ ଚ ଲାଲାୟତେ, ବକ୍ତରୁ ମୁହଁରୁ ଲାଳ ଗଡ଼ି ପଡ଼ୁଥିବ, ବାକ୍ୟନ ଆଦ୍ରିୟନ୍ତେ ସ୍ୱବାନ୍ଧବ ଜନା, ନିଜ ବାନ୍ଧବ ଲୋକମାନେ ବାକ୍ୟକୁ ଆଦର କରିବେ, ଏଇଠି କହିଥିଲି ବୋଧେ, ଏଇଠି ଏ ଛୁଆମାନଙ୍କ ପାଇଁ ଯେଉଁ ଗପ ଅଛି, ଆର ଥର କହିନଥିଲି, ସିଏ ବାପା ବୁଢ଼ା ହେଇଯାଇଛି, ତା ଘରକୁ ସାଙ୍ଗ ସାଙ୍ଗ ପୁଅ ପୁଅର ସାଙ୍ଗ ଆସିଛି, ବୁଢ଼ା ପଚାରୁଛି ବାରମ୍ବାର, ତାକୁ ଶୁଭୁନି ନା କମ୍ ଶୁଭୁଛି, ପୁଅ କିଏ ଆସିଛି କିରେ, ନା ମୋ ସାଙ୍ଗ ଆସିଛି, ବାବା ମୁଁ ଶୁଭିଲାନି, ଆଉ ଥରେ ପଚାରିଲେ, ପୁଅ କିଏ ଆସିଛି, ତୁମର ତ କିଛି କାମ ନାହିଁ ଏଠି ବସିବା କଥା, ଏତେ କଥା କାହିଁ ପଚାରୁଛ, ବୁଢ଼ା କହିଲା, ରେ ପୁଅକୁ ଏବେ ଶିଖିବାକୁ ପଡ଼ିବ, କାରଣ ଦିନେ ଏହାର ଏଇ ଅବସ୍ଥା ଆସିବ, ଆମେ ଆମେର ସେ ଶକ୍ତି ଅଛି, ମନ ଗୋଟେ ଅଛି ବୋଲି ଆମେ ଭାବୁଛେ କ'ଣ ଏ ବୁଢ଼ା ମାନେ ବୋଧେ କୋଉଠୁ ତିଆରି ହୁଅନ୍ତି ନା କ'ଣ? ଯୌବନ ଅବସ୍ଥାରେ ଲୋକ ଜାଣିପାରେ ନା ଯେ ମୋତେ ଏଇ ଅବସ୍ଥାକୁ ପ୍ରବେଶ କରିବାକୁ ପଡ଼ିବ, ଯୌବନର ମତତା ଏଭଳି ଜାଣିପାରିବେ, ସେଥିପାଇଁ ଅଭିଶାପ ଦେଲେ ତୁମେ ବୁଢ଼ା ହବ ବୋଲି। ଭକ୍ତିମନ ଠାକୁର କ'ଣ ଲେଖିଲେ, ସଂସାରର ଭାର ବାଢ଼େ ଦିନେ ଦିନେ, ସଂସାରର ଭାର ବାଢ଼େ ଦିନେ, ଅଚଳ ହଇଲ ଗତି, ଅଚଳ ହଇଲ ବାର୍ଦ୍ଧକ୍ୟସିଆ ଘେରିଲ ମାଇ, ବାର୍ଦ୍ଧକ୍ୟସିଆ ବାର୍ଦ୍ଧକ୍ୟସିଆ ଘେରିଲ ମାଇ, ବାର୍ଦ୍ଧକ୍ୟସିଆ ଘେରିଲ, ଅସ୍ଥିର ହଇଲ ମତି, ଅସ୍ଥିର ହଇଲ ଆମର, ସ୍ଥିର ହଇଲ ମତି ଆମର, ସ୍ଥିର ହଇଲ
ବୃଦ୍ଧ ଅବସ୍ଥା ହେଇଗଲେ ମତି ଅସ୍ଥିର ହେଇଯିବ। ଏ ବାବା କହିଲେ ଆରେ ମୋ ପୁଅଟା ଏମିତି କହୁଛି, ସିଏ ବି ଦିନ ବୃଦ୍ଧ ହବ ନା। ପୁଅ ସାଙ୍ଗ ଚାଲିଗଲେ, ମାଆକୁ ଡାକିଲେ, କହିଲେ ତୋ ପୁଅ ଗୋଟିଏ ଡାକିଲୁ, ତାକୁ ଯଦି ଏବେ ନ ଶିଖେଇବି ସେ ଭବିଷ୍ୟତରେ ଜାଣିବ କେମିତି ତାର ଏଦିନ ଏ ଅବସ୍ଥା ଆସିବ ବୋଲି। ସେନେ ଦଣ୍ଡ ଦେଲା ଯଯାତି, ଆକୁ ବୁଢ଼ା ଏ ବୃଦ୍ଧ, ଶୁକ୍ରାଚାର୍ଯ୍ୟ କହିଲେ ଯଯାତି ଇଏ ବୃଦ୍ଧ ହେଇଯାଉ, ଦ୍ୱିଶତମ ଜରା ବିରୂପକାରିଣୀ, କେବଳ ରୂପକୁ ନଷ୍ଟ କରିଦେବନି ବୁଦ୍ଧିକୁ ବି ନଷ୍ଟ କରିଦେବ। କ'ଣ କହିଲେ, ସଂସାରର ଭାର ବାଢ଼େ ଦିନେ ଦିନେ, ଅଚଳ ହଇଲ ଗତି, ଗାଡ଼ିରୁ ପେଟ୍ରୋଲ ସରିଗଲେ ଯେମିତି ଗାଡ଼ି ଠିଆ ହେଇଯିବ ଗୋଟେ ଜାଗାରେ, ବାର୍ଦ୍ଧକ୍ୟ ଅବସ୍ଥା ଆସିଗଲେ ସବୁ ବନ୍ଦ ହେଇଯିବ, କିଛି ତ ଭଲ ଲାଗିବନି। ଏଠି ସେ କହିଲେ ନା, ବାର୍ଦ୍ଧକ୍ୟ ଆସିଆ ଘେରିଲ ଆମାରେ, ଅସ୍ଥିର ହଇଲ ମତି, ମତି ଖାଲି ଅସ୍ଥିର ହବ, ମତି କ'ଣ ଚଞ୍ଚଳ ହେବି ବୁଢ଼ା, ମତି କ'ଣ ସ୍ଥିର ହୋଇକି ବୃଦ୍ଧ ଅବସ୍ଥାରେ ହବ, ବେଳୁରୁ ଧରି ନେଇଥିବେ ଯଦି ସେତେବେଳେ ଗୋଟେ ଆଶ୍ରୟ ପ୍ରଭୁଙ୍କର ହେଇଯିବ, ଯେ ବେଳୁରୁ ଆପଣ ଧରି ନାହାନ୍ତି ବୃଦ୍ଧ ଅବସ୍ଥା ହେଲେ ବେଶୀ ଅସ୍ଥିର ଆସିବ। କହିଲେ ଏ ତୁ ସ୍ତ୍ରୀକି ଡାକିଲେ, କହିଲେ ପୁଅ ଗୋଟିଏ ଡାକିଲୁ, ଶିଖେଇବି, କହିଲେ ବାପା ମୁଁ ଗୋଟିଏ କଥା ପଚାରିଲି, ତୁ ଏମିତି ବାନ୍ଧବ ଜନା ବାକ୍ୟମ ନ ଆଦ୍ରିଅନ୍ତି, ଏଇ କଥାରେ ମୁଁ କହୁଥିଲି ଡାକିଲି। କହିଲେ ପୁଅ ତୁ ଯେତେବେଳେ ଛୋଟ ପିଲା ହେଇଥିଲୁ, ତୁ ଗୋଟିଏ କଥାକୁ ଦଶ ଥର ପଚାରୁ, ବାପା ଏଇଟା କ'ଣ? ମୁଁ କହିବି ଆକାଶ। ବାପା ଏଇଟା କ'ଣ? ତୁ ଗୋଟିଏ କଥାକୁ ଦଶ ଥର ପଚାରିଲା ପରେ, ମୁଁ ଦଶ ଥର ଉତ୍ତର ଦେଲା ପରେ ମୁଁ କ'ଣ କେବେ ମନା କରିଛି? କିନ୍ତୁ ମୁଁ ଆଜି ବୃଦ୍ଧ ହେଇଗଲି, ମୁଁ ତୋତେ ଗୋଟିଏ କଥାକୁ ଦୁଇ ଥର ପଚାରିଲି, ତୁମ ଉପରେ ଏତିକି ବିରକ୍ତ ହେଲୁ? କିନ୍ତୁ ବାପା ତୁ ମନେ ରଖ, ତୁ ବି ଦିନେ ଏଇଭଳି ବୃଦ୍ଧ ହବୁ, ତୋର ବି ଦିନେ ଅବସ୍ଥା ଆସିବ। ଏ ଛୋଟ ପିଲାମାନଙ୍କୁ ପିକ୍ଚର କରିକି ଶିଖା ହେଇଛି, ବୃଦ୍ଧ ଅବସ୍ଥା ଗୋଟେ ବଡ଼ କଷ୍ଟ ଅବସ୍ଥା। ବାକ୍ୟମ ନ ଆଦ୍ରିଅନ୍ ଦେ ବାନ୍ଧବ ଜନା ଭାର୍ଯ୍ୟାନ ଶୁଶ୍ରୂଷତି, ସ୍ତ୍ରୀ ବି ସେବା କରିବ। ହା କଷ୍ଟ ଜୀର୍ଣ୍ଣ ବୟସମ ପୁତ୍ର ଅପି ଅମିତ୍ରାୟତ, ଏ ଜୀର୍ଣ୍ଣ ବୟସ ଆଜି ଯଯାତି ଭଳି ମହାତ୍ମାଙ୍କୁ ଅଭିଶାପ ଦେଇଦେଲେ, ଶୁକ୍ରାଚାର୍ଯ୍ୟ ଯା ତୁମେ ବୃଦ୍ଧ ହେଇଯାଅ, ଏ ଗତିହୀନ ଅବସ୍ଥା ବା, ମଣିଷ ଭଜନ କରେ ଆମକୁ ଆଜ୍ଞା ଡର ଲାଗିଲେ ଏତିକି ବେଳୁ, ଯୁବକ ବେଳୁ ଏ କ'ଣ କରିବା, ଏ ପଢ଼ିଲା ବେଳକୁ ଏ ଭଜନ କାହିଁ ପାର ହବା, ତ ନାବ ଏପଟରେ ଲାଗିଯିବ, ଯେ ନାବ ଏପଟରେ ରହିଯିବ, ପାର ହେଇପାରିବାନି। ଆଉ ବୃଦ୍ଧ ଅବସ୍ଥା ଆସିଗଲେ ଆପଣ ଯଦି ଭଜନ ବଳ ନଥିବ, କିଏ ଆପଣଙ୍କୁ ସାହାଯ୍ୟ କରିବ? ଭକ୍ତିମନ ଠାକୁର କହିଲେ ଗୋଟେ ନିରାଶ୍ରୟ ଅବସ୍ଥା। ଏବେ ଶୁନ ପ୍ରଭୁ ଆମି ଗତିହୀନ, ଏବେ ଶୁନ ପ୍ରଭୁ, ଏବେ ଶୁନ ପ୍ରଭୁ ଆମି ଗତିହୀନ, ଏବେ ଶୁନ ପ୍ରଭୁ ଭକତି ବିନୋଦ କାୟ, ଭକତି ବିନୋଦ, ଭକତି ବିନୋଦ କାୟ, ଭକତି ତବ କୃପା ବିନା
सुना प्रभु आमी गति न भक्ति विनोद कह भजन करिया लोग या कहछन आमी की भजन करछो जीवर दशा को लेखुछन भक्ति विनोद ठाकुर एबे कहे प्रभु सु एबे सुना प्रभु आमी गतिहीन भक्ति विनोद कह अस्थिर मति हेलाडी शरीर जरा मत धरला तब कृपा बिना सकल निराश देह मरे पादास मते सब निराश लागछ वृद्ध वयसर किछि भल लागि এই বৃদ্ধ অবস্থায় সবুঠু বড় কষ্টকর পাঁচটা রোগ ধরে অলগা সময় গোটিয়ে রোগ বৃদ্ধ অবস্থায় পাঁচটা রোগ হয়ে যায় ভক্তি ঠাকুর লেখিলে তা ভজনরে
শৈশব যৌবনে জড় সুখ সঙ্গে অভ্যাস শৈশব যৌবনে জড় সুখ সঙ্গে অভ্যাস হইলা বার্ধক নিজ কর্ম দোষে দেহ পাইল ভজনের প্রতিবন্ধ নিজ কর্ম দোষে দেহ পাইল ভজনের প্রতিবন্ধ
শরীর কি আজ্ঞা শরীর কোণ অনুকূল নহলে ভজন করে পারিবে কি শরীর প্রতিকূল হলে গোটে জ্বর হয়ে গেল সেদিন হরিনাম করার ইচ্ছা হচ্ছে কি আজ্ঞা টিকি ভালো ন শুলে ভাল লাগু ছ ঘন্টার চারি ঘন্টা শুয়ে তা ভজন করে পারি এ শরীর এভাবে নিজ কর্ম দোষে এ দেহ পাইলু ভজনের প্রতিবন্ধ বার্ধক্য অবস্থা কথা শৈশব যৌবনের ভজন হলানি কী হলানি জড় সুখ সঙ্গে শিশুবেলে যৌবন বেড়ে জড় সুখে স্ত্রী পুত্র কন্যা সুখে মাতিগলি অভ্যাস খারাপ অভ্যাস হয়ে গেল অভ্যাস হইল মন্দ নিজ কর্ম দোষে এ দেহ এ বৃদ্ধ অবস্থায় যে দেহটা পাইছে ভজনের প্রতিবন্ধ ভক্তিম ঠাকুর পচারুচ্ছেন প্রভু কোণ বৃদ্ধ অবস্থায় ভজন হবনি ভক্তিম ঠাকুর না হওয়া কষ্টমর সে জীব ভাবনার লাগু জীব মানকর ভাবনা আচার্য মানক অন্তরে আসে জীবর দুঃখটা ভগবান কু জড়া
বার্ধক্যে খন পঞ্চরোগে হত কে মনে ভাজিব বল বার্ধক্যে খন পঞ্চরোগে হত বার্ধকে খন পঞ্চরোগে হত কে মনে ভাজিব বল বার্ধকে খন পঞ্চরোগে হত কে মনে ভাজিব কান্দিয়া কান্দিয়া তোমার চরণে কান্দিয়া কান্দিয়া তোমার কান্দিয়া কান্দিয়া তোমার চরণে কান্দিয়া পড়িয়াছি সুবিহাল পড়িয়াছি সুবিহাল আমি পড়িয়াছে সুবিহাল পড়িয়াছে সুবিহাল
বার্ধক্য এক না পঞ্চরোগ সে কে বিষতাম মন্দ জাতি কুচন্তি শুক্রজাতি এ মন্দ জরা বিষতাম বিরূপকারিণী নৃণা মনিষকু বিরূপ করে দিয়ে এ বৃদ্ধ অবস্থা বৃদ্ধ অবস্থার পাঁচটা রোগ হয়ে যায় বার্ধক্য এক না পঞ্চরোগে হত পঞ্চরোগ কোণ এই কৃষ্ণদাস কবিরাজ গোস্বামী সেই কথা লেখিলে মু চৈতন্য চরিতামৃত লেখুছি ମନ ବୁଦ୍ଧି ମୋର ସ୍ଥିର ନୁହେଁ, ହସ୍ତ ହଲୁଛି, ପଞ୍ଚ ରୋଗେ ବ୍ୟାକୁଳ ଆମି ଦିନ ରାତି ମରି। ପଞ୍ଚରୋଗ, ମୁଁ ପଞ୍ଚରୋଗରେ ବ୍ୟାକୁଳ ହେଇକି ଦିନ ରାତି ମରୁଛି, କିନ୍ତୁ ଏହା ଲେଖି ଏହା ମାତ୍ର ଆମି ଲେଖି ଏହା ମାତ୍ର କରି ଅନୁମାନ, ଆମର ଲିଖନ କାଷ୍ଠ ପୁତୁଳି ସମାନ। କାଠ ପିତୁଳା ଲେଖିପାରିବ କିଛି? ମୁଁ ଯେଉଁ ଲେଖୁଛି ବୋଲି ସମସ୍ତେ ଭାବୁଛନ୍ତି କୃଷ୍ଣଦାସ ଲେଖୁଛି, ମୋର ଅବସ୍ଥା ପାଇଁ ପଞ୍ଚରୋଗରେ ମୋର ଦିନ ରାତି ମରୁଛି। ବ୍ରହ୍ମ ବୈବର୍ତ୍ତ ପୁରାଣରେ ଲେଖାଗଲା ପଞ୍ଚରୋଗ କ'ଣ? ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ୱା, ତ୍ୱକ୍, ଏ ପଞ୍ଚ ଜ୍ଞାନେନ୍ଦ୍ରିୟକୁ ପାଞ୍ଚଟା ବୁଢ଼ା ବୟସରେ ରୋଗ ଆସିଯିବ। ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ୱା, ଚର୍ମ, ଏ ପାଞ୍ଚଟା ରୋଗ ଧରଣ। ଚକ୍ଷୁକୁ ଆଉ ଦେଖା ହେବନି, କ'ଣ ପଡ଼ିଯିବ? ପରଦା ପଡ଼ିଯିବ। କର୍ଣ୍ଣରେ ବଧିରତା, ନାସାରେ କଫା ଆଦି ସବୁ ଜମିଯିବ, ଶ୍ୱାସ ପ୍ରଶ୍ୱାସ ଶ୍ୱାସ ନେଇପାରିବେନି। କାଶ ଶ୍ୱାସ କୃତୟାସ କଣ୍ଠ ଘୁଡ଼ଘୁଡ଼ା ଆୟତେ, ସେ ଲେଖିଲେ ଘୁରୁଘୁରା ଆୟତେ, ଘୁରୁଘୁରୁ ଘୁରୁଘୁରୁ, ବାବା ବୁଢ଼ା ବାବାଙ୍କର ବସିଥିବ ଘଡ଼ଘଡ଼ ହେଉଥିବେ, କାହିଁକି? ଏ ନାସାକୁ ରୋଗ ହେଇଗଲା। ଜୁଆ, ଜୁଆରେ ହରିନାମ ହବନି, କିଛି ହବନି, କିଛି ସ୍ୱାଦ ଲାଗିବନି, ଜୁଆକୁ ରୋଗ ହେଇଯିବ। ଆଉ ଚର୍ମ, ଚର୍ମ ତ ସହଜରେ ବିଗଳିତ ହେଇଯିବ, ଏ ପଞ୍ଚ ପଞ୍ଚଟା ଜ୍ଞାନେନ୍ଦ୍ରିୟକୁ ରୋଗ ହେଇଯିବ। ଆଉ ବୃଦ୍ଧ ଅବସ୍ଥାରେ କ'ଣ ଭୋଜନ କରିବା? ଯେ ବୁଦ୍ଧିମାନ ଲୋକ ସେ ଲେଖିଲେଣି ମନବୁଦ୍ଧ ଚୈତ୍ୟ ସାରେ, ଉଦ୍ଧାର ହେବୁ ଯଦି ଭବ ସାଗରୁ ବେଳ ହୁଁ, ଉଦ୍ଧାର ହେବୁ ଯଦି ଭବ ସାଗରୁ ଆଶ୍ରୟ କରି ଏବେ ଭଜ ଶ୍ରୀ ଗୁରୁ। ଏ ଭବ ସାଗରୁ ଯଦି ଉଦ୍ଧାର ହବୁ ଇଚ୍ଛା କରୁଛୁ, ଗୁରୁଙ୍କୁ ଆଶ୍ରୟ କରି ଭଜନ କରନି, ଆଶ୍ରୟ କରି ଏବେ ଭଜ ଶ୍ରୀ ଗୁରୁ। ମନବୁଦ୍ଧ ଚୈତ୍ୟ ସାର କ'ଣ ଲେଖା ନେଇକି ଆଜ୍ଞା? ଓଡ଼ିଆରେ ବା ସେ କେନ୍ଦ୍ରା ବଜେଇବା ଲୋକ ଗାଇଥିଲେ ମନବୁଦ୍ଧ ଚୈତ୍ୟ ସାର, କହି ମନହାରେ ବବଲ କର କଳାଶ୍ରୀ ମୁଖବାରେ ଦେଖିବା ଯା, ଏତେ ସୁନ୍ଦର କଥା। ହରିନାମ ହେଉଛନ୍ତି ଏକମାତ୍ର ସତ୍ୟ, କେତେ ସୁନ୍ଦର ସୁନ୍ଦର ପଦ ସବୁ ଅଛନ୍ତି ସେଥିରେ, ଏକମାତ୍ର ସତ୍ୟ ହେଉଛନ୍ତି ହରିନାମ। ପଥକୁ କେବଳ ସହାୟ ହେବେ ନା, ନାମ ମାତ୍ର କି ତୋର ହୋଇବେ ସଖା। ସଖା କିଏ ଥିବ କି ଆଜ୍ଞା? କେହି ନଥିବେ। ଏଇ ଜମପଥରେ ଯଦି ହରିଭଜନ କରିଥିବା ତାହେଲେ ଜମପଥକୁ ଯିବା, ନହେଲେ ଏକାକି ଯିବାକୁ ପଡ଼ିବ। ସଖା କିଏ ଥିବେ? ନାମ ମାତ୍ର କି ତୋର ହୋଇବେ ସଖା। ଏ ହରିନାମଟି ଯଦି କରିଥିବା ଇଏ ଆମର ବନ୍ଧୁ ହେବେ, ଆଉ କିଏ ବନ୍ଧୁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଏ ତ ସଖା ଆଜି ଅଭିଶାପ ଦେଇଦେଲେ, ଯା ତୁ ମୋର କଥା ନ ମାନି, ତୁ ଶର୍ମିଷ୍ଠାଙ୍କୁ ପୁତ୍ର ଦେଇଛୁ, ତୁ ବୃଦ୍ଧତ୍ୱ ପ୍ରାପ୍ତ ହବ, ଜରା ତୁ କାଲି ଶୁଣିବେ। ଅଭିଶାପ ପାଇଁ ଅଭିଶାପଟା କେମିତି ଫେରିବ ପୁଣି? କାଲି ଲାଗିବ ଆପଣଙ୍କୁ ଏ ସଂସାରରେ ଯଯାତି ମହାରାଜଙ୍କ ଭଳିଆ ଆଉ ଏତେ ନୀଚ ପୁରୁଷ କିଏ ଅଛନ୍ତି? ଯଯାତି ନୀଚ ନୁହନ୍ତି, ଯିବା ଆମେ ଶୁଣିଲେ ମନ ଦ୍ୱାରା ପରାମର୍ଶ କରିକି ଜାଣିଦେଲେ ଯେ ଇଏ ମୋର ପତ୍ନୀ, କାରଣ ମୋର ମନ ତ ଛୋଟବେଳୁ ଶରଣାଗତ ମନ ମଦେଇକ ମତ ପ୍ରଭୁକେ ଶରଣା ମତ ପ୍ରଭୁ ଏକ ଶରଣାଗତ ମନ, ମୋ ମନ କେବଳ ବା ପ୍ରଭୁଙ୍କ ପାଖକୁ ଯାଏ। ଆଜି ସ୍ତ୍ରୀ ପଳେଇ ଯାଇଛନ୍ତି ପାଖ ପାଖରେ ପାଦ ପାଦ ସମ୍ମାନ କରିକି ଆସିଲେ, ଆଜି ଅଭିଶାପ ଦେଇଦେବେ ଶୁକ୍ରାଚାର୍ଯ୍ୟ, ତୁ ବୁଢ଼ା ପ୍ରାପ୍ତ ବୃଦ୍ଧତ୍ୱ ପ୍ରାପ୍ତ ହୁଅ, କାଲି ଦେଖିବେ। କହିବେ ଶ୍ୱଶୁର ମୋର କାମନା ତୃପ୍ତି, ମୋର କାମନା ତୃପ୍ତି, ମୋତେ ଆଉ କିଛି ଦିନ ଯୌବନ ଅବସ୍ଥା ଦିଅ। ପ୍ରକୃତରେ ସଂସାରରେ ପ୍ରେମ ପ୍ରାପ୍ତି ନହେଲେ କାମନା କେବେ ଜୀବନୀ। ভগবত প্রাপ্তি ভক্তি প্রাপ্তি হয়ে গেল পরে সমস্ত কামনার নিবৃত্তি হব, ধন কামনা, স্ত্রী কামনা, পুত্র কামনা, সংসার কামনার পূর্ণ বস্তু পাইগাল পরে অভাব কিছু রইব কি? ভগবান পাইগলে জীবনের পূর্ণ আসলে, ভগবান পাইব কমিটি মিলবে না ভক্তি, ভক্তি পাইগলে জীবনের পূর্ণতা। আলিযুগে সুন্দর মহাপ্রভু রাস্তা দে ভক্তি কমিটি মিলব গোটিয়ে চৈতন্য ভাগবত ভক্তি যোগ, ভক্তি যোগ, ভক্তি যোগ ধন, ভক্তি যোগ, ভক্তি যোগ, ভক্তি এই কৃষ্ণ নাম স্মরণ ক্রন্দন, ভক্তি এই কৃষ্ণ নাম স্মরণ ক্রন্দন। ভগবান প্রভু পাইব গেলে গোটিয়ে রাস্তা মহাপুরুষ শিখাইলে, আর কলিযুগের এই হরের নাম, হরের নাম, হরের নাম, এই কেবল আছে তো রাস্তা না, সমস্ত কামনার নিবৃত্তি হব, প্রেমামৃতাস্বাদনম, আউ কামনা রইব, ভক্তি যোগ, ভক্তি যোগ, ভক্তি যোগ ধন, ভক্তি এই কৃষ্ণ নাম স্মরণ ক্রন্দন, নাম করি যেতে প্রভু নিকটে কান্দা, নাম স্মরণ করা, ইয়ে হচ্ছে ভক্তি। এটি কলে কামনার নিবৃত্তি হব না, দেখুছেন যযাতি মহারাজ যে ভগবান ইচ্ছার আসি কূপ পাখে পৌঁছিলে, আজ প্রভু ইচ্ছার বিবাহ কলে, কালি দেখবে পুঙ্ পাখু ধার মাগবে, মতো কিছু বয়স আওরে পুয়, মুটিয়ে সংসারে ভোগ করি, আজ্ঞা একথা কি কবে? আমি শিক্ষা দিয়া হয়েছে, আমি কামনার ভিকারি, সংসার পাখে কত জন্ম হাত পতে পতে আসলে, পুনে এ জন্মর বি আহরি কামনা তৃপ্তি হয়ে, এবং শেষের তাঁর উদ্গার শুনিয়ে বহু বর্ষ পুত্র পাখর যৌবন ফেরে মাগিকি ধার নেলা পরে মানব সমাজ বহু বড় সুন্দর শিক্ষা দেবে, সেটা হচ্ছে যযাতি গীত,